ಪೃಷ್ಠಾಯ ಭೂತಲೆ ಶ್ರೀಮತೆ ಗೌರ ಗೋವಿಂದ ಸ್ವಾಮಿನಿತಿ ನಾಮಿನೇ ನಮೋ ವಿಷ್ಣು ಪದಾಯ ಕೃಷ್ಣ ಪೃಷ್ಠಾಯ ಭೂತಲೆ ಶ್ರೀಮತೆ ಭಕ್ತಿ ವೇದಾಂತ ಸ್ವಾಮಿನಿತಿ ನಾಮಿನೇ ನಮಸ್ತೆ ಸರಸ್ವತಿ ದೇವೇ ಗೌರವಾಣಿ ಪ್ರಚಾರಿಣಿ ನಿರ್ವಿಶೇಷ ಶೂನ್ಯವಾದಿ ಪಾಶ್ಚಾತ್ಯ ದೇಶ ತಾರಿಣಿ ಜಯ ಶ್ರೀ ಕೃಷ್ಣ ಚೈತನ್ಯ ಪ್ರಭು ನಿತ್ಯಾನಂದ ಶ್ರೀ ಅದ್ವೈತ ಗದಾಧರ್ ಶಿವಾಸಾದಿ ಶ್ರೀ ಗೌರವಭಕ್ತ ಬೃಂದ ಹರೇ ಕೃಷ್ಣ ಹರೇ ಕೃಷ್ಣ 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 ಹರೇ 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 ರಾಮ ಹರೇ ರಾಮ 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 ಹರೇ ಹರೇ ಅಜಾನುಲಂಬಿತ ಭುಜ ಕನಕಾಬದಾತು ಸಂಕೀರ್ತನೈಕ ಪಿತರೌ ಕಮಲಾಯತಾಖ್ಯೋ ವಿಶ್ವಂಬರೌ ದ್ವಿಜವರೌ ಜುಗಧರ್ಮ ಪಾಲೌ ವಂದೇ ಜಗತ್ ಪ್ರಿಯಕರೌ ಕರುಣಾವತಾರೋ ವಂದೇ ಜಗತ್ ಪ್ರಿಯಕರೌ ಕರುಣಾವತಾರೋ ವಂದೇ ಜಗತ್ ಪ್ರಿಯಕರೌ ಕರುಣಾವತಾರೋ ಓಂ ನಮೋ ಭಗವತೆ ವಾಸುದೇವಾಯ ಓಂ ನಮೋ ಭಗವತೆ ವಾಸುದೇವಾಯ ಓಂ ನಮೋ ಭಗವತೆ ವಾಸುದೇವಾಯ
ಸರ್ವಪ್ರಥಮೆ ಮುಮ್ಮರ್ ಪರಮ ಆರಾಧ್ಯ ಗುರುದೇವ ಶ್ರೀ ಶ್ರೀಮದ್ ಗೌರ ಗೋವಿಂದ ಗೋಸ್ವಾಮಿ ಗುರುದೇವಂಗ ಅಭಯಚರಣ ಕಮಳ ತಳೆ ನಿಜಕ್ಕೂ ಸಮರ್ಪಿತ ಕರಿ ಶರಣ ತಳೆ ಕೃಪಾ ಭಿಕ್ಷಾ ಕರಿ ಏನು ಪ್ರಣತಿ ನಿವೇದನ ಪೂರ್ವಕ ಸಂಸ್ಥಾರ ಸಂಸ್ಥಾಪಕ ಆಚಾರ್ಯ ಕೃಷ್ಣ ಕೃಪಾ ಶ್ರೀಮತಿ ಶ್ರೀ ಶ್ರೀಮದ್ ಅಭಯಚರಣ ಅರವಿಂದ ಭಕ್ತಿ ವೇದಾಂತ ಸ್ವಾಮಿ ಪ್ರಭುಪಾಜಿ ಮಹಾರಾಜಂಗ ಚರಣ ಕಮಳರೆ ಕೃಪಾ ಭಿಕ್ಷಾ ಕರಿ ಏನು ಪ್ರಣತಿ ನಿವೇದನ ಪೂರ್ವಕ ಸಮಸ್ತ ಸಾಧು ಗುರು ವೈಷ್ಣವ ಆಚಾರ್ಯಂಕರ ಕೃಪಾ ಭಿಕ್ಷಾ ಕರಿ ಏನು ಚರಣ ತಳೆ ಪ್ರಣತಿ ನಿವೇದನ ಕರಿ ಉಪಸ್ಥಿತ ಶ್ರೋತಾ ವೈಷ್ಣವ ಮಾನಂಗ ಪ್ರಣತಿ ನಿವೇದನ ಪೂರ್ವಕ ಏವಂ ಕೃಪಾ ಭಿಕ್ಷಾ ಪೂರ್ವಕ ಪ್ರಭು ಶ್ರೀ ಶ್ರೀ ಗೌರ ನಿತ್ಯಾನಂದಙ್କର ಮಹತ ಕರುಣಾರು ಆಮನೆ ದಾಸಗೋಸ್ವಾಮೀಙ್କର ಚರಿತ ಶ್ರವಣ କରୁଛେ ତେବେ ଗତକାଲି ଯେଉଁଟି କଥା ବିଶ୍ରାମ ଥିଲେ ତାର ସମ୍ୟକ ସ୍ମରଣ କରି ଆମମାନେ ଆଗକୁ ଯିବା ରଘୁନାଥ ନିତ୍ୟାନନ୍ଦ ପ୍ରଭୁଙ୍କର କରୁଣା ପ୍ରାପ୍ତ ହୋଇ କୃଷ୍ଣଙ୍କର ସ୍ଫୁରଣରେ କୃଷ୍ଣଙ୍କର ସଙ୍କେତରେ କୃଷ୍ଣଙ୍କର ସ୍ଫୁରଣରେ ସେ ଗୃହତ୍ୟାଗ କରିକି କିଭଳି ଗତକାଲି ଆସୁଥିଲେ ବାର ଦିନ ମଧ୍ୟରେ ଅତି ବ୍ୟାକୁଳ ଅନ୍ତରରେ କାୟ ମନ ବାକ୍ୟ ଚିନ୍ତି ଚୈତନ୍ୟ ଚରଣ କାୟରେ ମନରେ ବାକ୍ୟରେ ସମସ୍ତ ତାଙ୍କର ପ୍ରାଣ ଯେଭଳି ଚୈତନ୍ୟ ମହାପ୍ରଭୁଙ୍କୁ ପାଇବା ପାଇଁ ଉଦ୍ବେଳିତ ହେଉଛି ସମସ୍ତ ଇନ୍ଦ୍ରିୟମାନଙ୍କ ସହିତ ପ୍ରାଣ ଉଦ୍ବେଳିତ ହେଉଛି ଚୈତନ୍ୟ ମହାପ୍ରଭୁଙ୍କୁ ପାଇବା ପାଇଁ ଏବଂ ବାର ଦିନ ମଧ୍ୟରେ ତିନି ଦିନ ମାତ୍ର ଭୋଜନ କରିଛନ୍ତି ଆସି ପହଞ୍ଚିଛନ୍ତି ନୀଳାଚଳରେ ଏବଂ ଚୈତନ୍ୟ ମହାପ୍ରଭୁଙ୍କୁ ଦୂରରେ ପ୍ରଣାମ କରୁଛନ୍ତି ଚୈତନ୍ୟ ମହାପ୍ରଭୁ ରଘୁନାଥଙ୍କୁ ତାଙ୍କ ଭୂମିରୁ ଉଠାଇ ଆଲିଙ୍ଗନ କରିଛନ୍ତି ଏବଂ ତାଙ୍କର ପିତାଙ୍କର ସ୍ୱଭାବ କହିବାକୁ ଯାଇ କୃଷ୍ଣଙ୍କର କୃପାଟାକୁ ହିଁ କହୁଛନ୍ତି ପ୍ରଭୁ କହେ କୃଷ୍ଣ କୃପା ବଳିଷ୍ଠ ସର୍ବ ହୋଇତେ ଯେ ଭଗବାନ ଶ୍ରୀକୃଷ୍ଣଙ୍କର ଏତେ ବଡ଼ କୃପା ତୁମକୁ ଭଗବାନ ବିଷୟ ବିଷ୍ଠାର ଗର୍ତ୍ତରୁ କାଢ଼ିଛନ୍ତି ଚୈତନ୍ୟ ମହାପ୍ରଭୁ କହୁଛନ୍ତି ବିଷୟ ଯେଉଁ ବିଷ୍ଠା ଯେଭଳି ଦୁର୍ଗନ୍ଧ ହୀନ ବସ୍ତୁ ଯାହାକୁ ସ୍ପର୍ଶ କଲେ ସ୍ନାନ କରିବାକୁ ପଡ଼େ ଏପରିକି ନିଜର ବିଷ୍ଠାକୁ ନିଜେ ସ୍ପର୍ଶ କଲେ ସ୍ନାନ କରିବାକୁ ପଡ଼େ ଅପବିତ୍ର ବୋଲି ଜ୍ଞାନ ହୁଏ ସେଭଳି ବିଷୟ ଧନାଦି ଯାହାକି ଇନ୍ଦ୍ରିୟମାନଙ୍କୁ ଉତ୍ତେଜିତ କରେ ସେ ବସ୍ତୁ ବ୍ୟକ୍ତିକୁ ସ୍ପର୍ଶ କଲେ ସେ ଅପବିତ୍ର ହୋଇଯାଏ ସେ ବିଷ୍ଠା ଭଳି ଅପବିତ୍ର ହୁଏ ଆଉ କୃଷ୍ଣ ତୁମକୁ କରୁଣା କରିଛନ୍ତି ତୁମେ ସେ ଗର୍ତ୍ତରୁ ତୁମକୁ ଉଦ୍ଧାର କରିଛନ୍ତି ଆଉ ତୁମର ବାପା କେମିତି ନା ସେ ବିଷୟ ବିଷ୍ଠାର ଗର୍ତ୍ତର କୀଡ଼ା ଭଳି କୀଟ ଭଳି ଯେଭଳି କୀଟ ବିଷୟ ଭିତରେ ରହିକି ସେ ବିଷ୍ଠା ଭିତରେ ରହିକି ବିଷ୍ଠାକୁ ଦର୍ଶନ କରି ତାର ଗନ୍ଧକୁ କେହି ଆଘ୍ରାଣ କଲା ପରେ ଯେଭଳି ନାସାରେ ସେ କପଡ଼ା ଦେଇକି ଯାଉଛନ୍ତି କିନ୍ତୁ ବିଷ୍ଠାରେ ଥିବା କ୍ରୀଡ଼ାଟି ସେ ଆନନ୍ଦ ପାଉଛି ସେ ଆନନ୍ଦ ପାଉଛି ତାର ଭିତରେ ସେଭଳି ପରମହଂସ ସାଧୁମାନେ ଭଗବାନଙ୍କର ଐକାନ୍ତିକ ଭକ୍ତମାନେ ବିଷୟକୁ ଦେଖିଲେ ଧନାଦିକୁ ଦେଖିଲେ ଘୃଣା କରନ୍ତି କି ତୁମର ବାବା ତାଙ୍କର ପିତା ବୈଷ୍ଣବ, ହିରଣ୍ୟ ମଜୁମଦାର ଗୋବନ୍ଧର ମଜୁମଦାର ଦୁଇଜଣ ବୈଷ୍ଣବ, କିନ୍ତୁ ମହାପ୍ରଭୁ ଯେହେତୁ ବିଷୟ ପ୍ରତି ତାଙ୍କୁ ପ୍ରୀତି ଲାଗୁଛି, ଧନାଦି ବସ୍ତୁ ପ୍ରତି ତାଙ୍କର ପ୍ରୀତି ଅଛି, ମହାପ୍ରଭୁ ତାଙ୍କୁ କହୁଛନ୍ତି ସେ ବିଷୟ ବିଷ୍ଠାର ଗର୍ତ୍ତର କୀଡ଼ା, କାରଣ ଯେଉଁ ବିଷୟ ମହାପୀଡ଼ା ଦିଏ, ବିଷୟ ସଂସାର କାହାକୁ ସୁଖ ଦେଏନି, କାହାକୁ ସୁଖ ଦେଇନି ସଂସାର, ସେ କାହାର ବସ୍ତୁ, ସେ ଭଗବାନଙ୍କର ବସ୍ତୁ ନା, ସେ ବସ୍ତୁ ଧନ ପ୍ରଭୁଙ୍କର, ସବୁ ବସ୍ତୁ ପ୍ରଭୁଙ୍କର ନା, ସେ ବସ୍ତୁ ଭଗବାନଙ୍କ ସେବାରେ ଲାଗିଲେ ଭଗବାନଙ୍କୁ ସୁଖ ଦେବ, ସେ ବସ୍ତୁ ଆମର ସେବାରେ ଲାଗିଲେ ଆମକୁ ଦୁଃଖ ଦେବ, କାହାକୁ ସୁଖ ଦେଇନି ସଂସାର। ଆଉ ରଘୁନାଥ କୌଣସି ମନ ଦୁଃଖ କରୁନାହାନ୍ତି, ବାବାଙ୍କୁ ଏଭଳି ଚୈତନ୍ୟ ମହାପ୍ରଭୁ କହୁଛନ୍ତି, ତୁମ ବାପା ହେଉଛନ୍ତି ବିଷୟ ବିଷ୍ଠାର ଗର୍ତ୍ତର କୀଡ଼ା। ଭକ୍ତମାନେ ବାସୁଦେବ ଦତ୍ତା ଆଦି ଭକ୍ତମାନେ ଠିଆ ହେଇଛନ୍ତି, ସେମାନେ କହୁଛନ୍ତି ପ୍ରଭୁ ତାଙ୍କର ବାବା ହେଉଛନ୍ତି ବୈଷ୍ଣବ, କହିଲେ ନା ନା ତାଙ୍କର ବାପା ଶୁଦ୍ଧ ବୈଷ୍ଣବ ନୁହନ୍ତି। ବୈଷ୍ଣବରେ ବି ଭେଦ ଅଛି, କେହି ଭାବିବା ଉଚିତ ନାହିଁ, ଭେଦ ମାନେ ଆମ ଦୃଷ୍ଟିରୁ ଆମେ ବିଚାର କରିବା କଥା, ବୈଷ୍ଣବ ଭେଦ ଶାସ୍ତ୍ରରେ ବୈଷ୍ଣବ ଲକ୍ଷଣ ଦିଆଯାଇଛି, ବୈଷ୍ଣବଙ୍କର ଭେଦ ଦିଆଯାଇଛି। ଭକ୍ତିର ଯେଭଳି ଡିଭିଜନ ଅଛି, ବୈଷ୍ଣବମାନଙ୍କର ଡିଭିଜନ ସେଭଳି ଅଛି, ଯେମିତି ସାଧାରଣତଃ ଆମେ ବୁଝନ୍ତି କନିଷ୍ଠ ଅଧିକାରୀ, ମଧ୍ୟମ ଅଧିକାରୀ, ଉତ୍ତମ ଅଧିକାରୀ, ପୁଣି ଉତ୍ତମ ଅଧିକାରୀଙ୍କ ଭିତରେ ପୁଣି ଡିଭିଜନ ଅଛି। ଏସବୁ ଭକ୍ତି ସନ୍ଦର୍ଭରେ ଜୀବ ଗୋସ୍ୱାମୀ ସବୁ ଦେଇଛନ୍ତି, କିଏ ମହତ, କିଏ ମହତ୍ତର, କିଏ ମହତ୍ତମ, କିଏ ପରମହଂସ, କାହାର କେଉଁ ଲକ୍ଷଣ, ସେସବୁ ଭାଗବତରୁ ସିଦ୍ଧାନ୍ତ ଆଣିକି ଦେଇଛନ୍ତି। ତେଣୁ ତୁମର ବାବା ବୈଷ୍ଣବ, ହଁ ମାଳି ତିଳକ କରୁଛନ୍ତି, ହରିନାମ କରୁଛନ୍ତି, କିନ୍ତୁ ବିଷୟ ଯାହାଟାକୁ ମହାପୀଡ଼ା ଦିଏ ତାକୁ ସୁଖ କରି ମାନୁଛନ୍ତି। ଯିଏ ପ୍ରଭୁଙ୍କର ନାମ କୀର୍ତ୍ତନ କରୁଛନ୍ତି, କିନ୍ତୁ ବିଷୟ ଧନ ସ୍ତ୍ରୀ ପୁତ୍ର ଏଗୁଡ଼ିକ କଷ୍ଟ ଦେଲେ ବି ତାକୁ ସୁଖ ବୋଲି ମାନୁଛନ୍ତି, ତା ପ୍ରତି ଆଦର ଅଛି, ବୁଝିବାକୁ ପଡ଼ିବ। ମହାପ୍ରଭୁଙ୍କ ହିସାବରେ ସେ ବିଷୟ ବିଷ୍ଠାର କ୍ରୀଡ଼ାରେ ହିଁ ରହିଛନ୍ତି, ଯନ୍ତ୍ରଣା ପାଇବେ। ଯେଭଳି ବିଷୟ ବିଷ୍ଠାରେ ଥିବା କ୍ରୀଡ଼ା କିଛି ସମୟ ପାଇଁ ଆନନ୍ଦ ପାଇବ, କିନ୍ତୁ ସୂର୍ଯ୍ୟ ତାପ ପଡ଼ିଲା ପରେ ସେ ମୃତ୍ୟୁବରଣ କରିବ, କିମ୍ବା ପଶୁଟିଏ ଭକ୍ଷଣ କରିଦେଲେ ସେ ଉଦରକୁ ଯିବ, କିଛି ସମୟ ପାଇଁ ଆନନ୍ଦ ମିଳେ, ଯେଉଁଟାକି ଅନ୍ୟମାନଙ୍କ ପାଇଁ ଘୃଣ୍ୟ। ମହାପ୍ରଭୁ କହିଲେ ନା ନା ନା, ତାର ବାବା ବୈଷ୍ଣବ ଶୁଦ୍ଧ ବୈଷ୍ଣବ ନୁହନ୍ତି, ଶୁଦ୍ଧ ବୈଷ୍ଣବ ନୁହନ୍ତି। ଯଦ୍ୟପି ବ୍ରାହ୍ମଣ୍ୟ କରେ ବ୍ରାହ୍ମଣେର ସହାୟ, ଯଦ୍ୟପି ବ୍ରାହ୍ମଣ୍ୟ କରେ ବ୍ରାହ୍ମଣେର ସହାୟ, ଶୁଦ୍ଧ ବୈଷ୍ଣବ ନହେ ହୟେ ବୈଷ୍ଣବେର ପ୍ରାୟ, ଶୁଦ୍ଧ ବୈଷ୍ଣବ ନହେ ହୟେ ବୈଷ୍ଣବ ପ୍ରାୟ। ମହାପ୍ରଭୁ କହିଲେ ଯଦ୍ୟପି ବ୍ରହ୍ମଣ୍ୟ କରେ ବ୍ରାହ୍ମଣେର ସହାୟ, ଧନ ଅଛି ବହୁତ ସୁନ୍ଦର କଥା, ବ୍ରାହ୍ମଣଙ୍କୁ ସହାୟ କରୁଛନ୍ତି, ନଦିଆର ସାଧୁ ବୈଷ୍ଣବମାନଙ୍କୁ ସହାୟ କରୁଛନ୍ତି, ଠିକ କଥା, ବ୍ରହ୍ମଣ୍ୟ ବ୍ରାହ୍ମଣଙ୍କୁ ଭକ୍ତି କରୁଛନ୍ତି, କିନ୍ତୁ ଯଦ୍ୟପି କରେ ବ୍ରାହ୍ମଣର ସହାୟ, ଶୁଦ୍ଧ ବୈଷ୍ଣବ ନୁହେଁ ପ୍ରାୟ ବୈଷ୍ଣବ, ତାଏ ବୈଷ୍ଣବ ପ୍ରାୟ, ସେ ବୈଷ୍ଣବ ଭଳି ପ୍ରାୟ ଆଜ ବୈଷ୍ଣବ ନୁହେଁ, ଶୁଦ୍ଧ ବୈଷ୍ଣବ ନୁହେଁ। ମହାପ୍ରଭୁଙ୍କ ଧାରାରେ କାହିଁକି ଶୁଦ୍ଧ ବୈଷ୍ଣବ, ପ୍ରଭୁପାଦଜୀ ମହାରାଜ ଲେଖୁଛନ୍ତି, ଦି ପିଓର ବୈଷ୍ଣବ ହାଜ୍ ନୋ ଡିଜାୟର ଫର ମେଟେରିଆଲ ଏନ୍ଜୟମେଣ୍ଟ। ଶୁଦ୍ଧ ଭକ୍ତର ଏହି ଲକ୍ଷଣ, କୌଣସି ବିଷୟର କୌଣସି ବସ୍ତୁ ପ୍ରତି ଭଲ, ଏଇଟା ଭଲ, ମୋ ପାଇଁ ଭଲ କପଡ଼ା ଦରକାର, ମୋ ପାଇଁ ଭଲ ରୁମ୍ ଦରକାର, ମୋ ପାଇଁ ଭଲ ଚେୟାର ଦରକାର, ମୋ ପାଇଁ ଭଲ ପ୍ରସାଦ ଦରକାର, ତା ମାନେ ହିଁ ତାଙ୍କର ମେଟେରିଆଲ ଡିଜାୟର ଅଛି, ଇଜ୍ ନଟ୍ ଏ ପିଓର ଡିଭୋଟି। ପୁରା ସିଧା ଲକ୍ଷ ପ୍ରଭୁପାଦ ଲେଖିଲେ ଦି ପିଓର ବୈଷ୍ଣବ ହାଜ୍ ନୋ ଡିଜାୟର ଫର ମେଟେରିଆଲ ଏନ୍ଜୟମେଣ୍ଟ, ନୋ ଡିଜାୟର। ସେ ଭଲ ମନ୍ଦ ବିଚାର କରୁଛନ୍ତି ମାନେ ଗୋଟିଏ ବସ୍ତୁକୁ ଭଲ ଦୃଷ୍ଟିରେ ଦେଖୁଛନ୍ତି ମାନେ ସେ ବସ୍ତୁଟା ପ୍ରାକୃତ କି ନାହିଁ, ଏଇଟା ପ୍ରାକୃତ ବସ୍ତୁ, ଏଇଟା ଭଲ ଏଇଟା ମନ୍ଦ, ତାହେଲେ ତାଙ୍କର ମହତ ବୁଦ୍ଧି ପ୍ରାକୃତ ବସ୍ତୁ ପ୍ରତି ଅଛି। ପିଓର ବୈଷ୍ଣବ ହାଭ୍ ନୋ ଡିଜାୟର ଫର ମେଟେରିଆଲ ଏନ୍ଜୟମେଣ୍ଟ, ଦ୍ୟାଟ୍ ଇଜ୍ ଦି ବେସିକ୍ କ୍ୱାଲିଫିକେସନ୍ ଅଫ୍ ଏ ପିଓର ବୈଷ୍ଣବ। ପ୍ରଭୁପାଦଜୀ ମହାରାଜଙ୍କର ଇଂଲିଶ ଯେଉଁ ଟର୍ମ ଗୁଡ଼ାକ ଲଗେଇଛନ୍ତି ନା, ବେସିକ୍ କ୍ୱାଲିଫିକେସନ୍, ପ୍ରଭୁପାଦଙ୍କ ଟ୍ରାନ୍ସଲେସନ୍ ମୋତେ ଏଥିପାଇଁ ଭଲ ଲାଗେ, ଦିସ୍ ଇଜ୍ ଦି ବେସିକ୍ କ୍ୱାଲିଫିକେସନ୍, ନଟ୍ କ୍ୱାଲିଫିକେସନ୍ କହିଲେନି, କହିଲେ ଦିସ୍ ଇଜ୍ ଦି ବେସିକ୍ କ୍ୱାଲିଫିକେସନ୍ ଅଫ୍ ପିଓର ବୈଷ୍ଣବ, ଏଇଟା ଷ୍ଟାଣ୍ଡାର୍ଡ, ଗୋଟେ ଶୁଦ୍ଧ ବୈଷ୍ଣବ ଏଇଟା ଷ୍ଟାଣ୍ଡାର୍ଡ ବେସିକ୍, ଯାହା କ'ଣ କହୁଛନ୍ତି ମୂଳ ମୌଳିକ ଯୋଗ୍ୟତା, ମୌଳିକ ଯୋଗ୍ୟତା ଯାହାକୁ ଆମର ଶୁଦ୍ଧ ଓଡ଼ିଆ ଭାଷାରେ କୁହାଯିବ। କୌଣସି ଭୌତିକର କୌଣସି ବସ୍ତୁ ପ୍ରତି ଭୋଜନଟାକୁ ଆରମ୍ଭ କରି ଆଚ୍ଛାଦାନ ପର୍ଯ୍ୟନ୍ତ, କାରଣ ସିଏ ଭଗବାନଙ୍କ ବ୍ୟତୀତ ଯାହାକୁ ଭଲ ପାଉଛନ୍ତି ମାନେ ସିଏ କୃଷ୍ଣ ସୁଖ ତାଙ୍କର କମ୍ ଅଛି, କାରଣ ଗୌଡ଼ୀୟ ବୈଷ୍ଣବ ଧାରା ଆମର ଧାରା ତତ୍ସୁଖ ସୁଖିତ୍ୱ ଭାବନା, ଗୋପୀ ଭାବଧାରା, ଶ୍ରୀ ଚୈତନ୍ୟ ମନୋଭୀଷ୍ଟମ ସ୍ଥାପିତମ ଜୈନ ଭୂତଲେ, ସ୍ୱୟଂ ରୂପମ କଦା ମହ୍ୟମ ଦଦାନ୍ତି ସୁ ପଦାନ୍ତିକମ୍। ଆମେ ରୂପ ଗୋସ୍ୱାମୀ ପ୍ରାର୍ଥନା କରୁଛେ ନା, ରୂପ ଗୋସ୍ୱାମୀ ଯିଏ ଚୈତନ୍ୟ ମହାପ୍ରଭୁଙ୍କର ମନୋଭୀଷ୍ଟକୁ ପୂରଣ କରିଥିଲେ, ସେ ମୋତେ କେବେ ପାଦପଦ୍ମରେ ଆଶ୍ରୟ ଦେବେ। ତାହେଲେ ଚୈତନ୍ୟ ମହାପ୍ରଭୁଙ୍କର ମନୋଭୀଷ୍ଟଟା କ'ଣ? ଗୋପୀ ଭର୍ତ୍ତୁ ପାଦ କମଲୟୁ ଦାସ ଦାସ ଦାସାନୁ ଦାସ ଅହମ୍। ଭଗବାନ ଶ୍ରୀକୃଷ୍ଣଙ୍କର ଦାସଙ୍କର ଦାସଙ୍କର ଯଦି ଏତେ ଲୋକଙ୍କର ଦାସ ହବ, ତାହେଲେ ଏତେ ଲୋକଙ୍କୁ ଖୁସି କରିବାକୁ ପଡ଼ିବ ନା, ଯେ ଦାସଙ୍କର ଦାସଙ୍କର ଦାସ ହବାକୁ ପଡ଼ିବ, ତାହେଲେ ସମସ୍ତଙ୍କୁ ଖୁସି କରିବାକୁ ପଡ଼ିବ। ଯିଏ ସମସ୍ତଙ୍କୁ ଖୁସି କରିବ ତା ନିଜର ସୁଖ କ'ଣ ଅଛି? ଚାକର କେବେ ନିଜର ସୁଖ ଚାହେନା, ସେ ମାଲିକ ସୁଖ, ମାଲିକ ଖାଇଲା ପିଲା ଆନନ୍ଦ ରହିଲା, ମାଲିକ ସୁଖୀ ହେଲା ତ ସେ ସୁଖୀ ହେଲା, ତତ୍ସୁଖ ସୁଖିତ ଭାବନା। ସ୍ୱ ସୁଖ ବାସନା ଯେଉଁ ପରିମାଣରେ ଅଛି ସେହି ସମୟରେ କୃଷ୍ଣ ପ୍ରୀତି ଜନ୍ମି ନାହିଁ ବୋଲି ବୁଝିବାକୁ ପଡ଼ିବ। କିଏ କେତେ ବଡ଼ ଭକ୍ତ, କାହା ଅନ୍ତରେ କୃଷ୍ଣଙ୍କ ପ୍ରତି କେତେ ଭକ୍ତି ଅଛି ସାଧାରଣ ଲୋକ କିଏ ଜାଣିପାରିବେନି, ନିଜେ ଜାଣିହେବ। କାରଣ ମୋର ଖାଇବା ପାଇଁ କେତେ ମୋତେ ଭଲ ଲାଗୁଛି, ମୋର ନିଜର ସୁଖ ଜିନିଷ କେତିକି ମୋ ଚିନ୍ତା ଅଛି, ସେତିକି ମୋତେ ମୁଁ ଭଗବାନଙ୍କୁ ଭଲ ପାଉନାହିଁ। ଏଥିପାଇଁ ମହାପ୍ରଭୁ ମନା କଲେ, ସେ ଶୁଦ୍ଧ ବୈଷ୍ଣବ ନୁହେଁ, ବୈଷ୍ଣବ ପ୍ରାୟ। କାହିଁକି ବୈଷ୍ଣବ ପ୍ରାୟ? ଚୈତନ୍ୟ ମହାପ୍ରଭୁ କହିଲେ ଏଟା ବି ଦୁଃସଙ୍ଗ। ଗୁରୁଦେବ କୁହନ୍ତି ନା, ତୁମେ କାହାର ନିକଟକୁ ନ ଯାଇପାର। ଅସତ୍ସଙ୍ଗ ଅର୍ଥ ବୁଝିବା ନୁହେଁ ଯେ ଅସତ୍ସଙ୍ଗର ଗୋଟେ ଗ୍ରସ୍ ଡେଫିନେସନ୍ ଅଛି, ଗୋଟେ ସଟଲ୍ ଡେଫିନେସନ୍ ଅଛି। ସୂକ୍ଷ୍ମ ସଂଜ୍ଞା, ସ୍ଥୂଳ ସଂଜ୍ଞା। ସ୍ଥୂଳ ସଂଜ୍ଞାଟା କ'ଣ ନା, ଯେଉଁମାନେ ମଦ ଖାଉଛନ୍, ଯେଉଁମାନେ ଖରାପ କର୍ମ କରୁଛନ୍, ଯେଉଁମାନେ ଭକ୍ତି କରୁନାହାନ୍ତି, ତାଙ୍କ ସହିତ ମିଶିବା ହେଉଛି ଅସତ୍ସଙ୍ଗ, ଏଇଟା ବାହ୍ୟରେ। କିନ୍ତୁ ସୂକ୍ଷ୍ମ ଅସତ୍ସଙ୍ଗ କ'ଣ? ଚୈତନ୍ୟ ଚୈତନ୍ୟ କହିଲେ, ଦୁଃସଙ୍ଗ କହି ଆତ୍ମବଞ୍ଚନା କୃଷ୍ଣ କୃଷ୍ଣ ଭକ୍ତି ବିନୁ ଅନ୍ୟ କାମ, ଇଏ ବି ଦୁଃସଙ୍ଗ। ଆମେ କେଉଁଠିକି ନ ଯାଇପାରନ୍ତି, ଆମେ ଏକାକୀ ସ୍ଥାନରେ ରହିଲେ ସୁଦ୍ଧା ମନ ହଜାର ଦୁଃସଙ୍ଗ ଆଣିକି ଦେବ। ଗୁରୁଦେବ ଏ କଥା କୁହନ୍ତି, ଆମେ ଯଦି କାହା ପାଖକୁ ନ ଯାଉଛେ ଏକାକୀ ବି ରହିବା, ମନ ଦ୍ୱାରା ନିଜର ସୁଖ ଚିନ୍ତା କରିବାଟା ହିଁ ଦୁଃସଙ୍ଗ, ଏଟା ବି ସତ୍ସଙ୍ଗ ନୁହେଁ। କାରଣ ସତ୍ସଙ୍ଗ ଅର୍ଥ କୃଷ୍ଣ କୃଷ୍ଣ ବିନୁ ଭକ୍ତି ବିନୁ ଅନ୍ୟ କାମନା, କୃଷ୍ଣ କୃଷ୍ଣ ଭକ୍ତି ବିନା ଯାହାର ଅନ୍ୟ କାମନା ଅଛି ସେ ବୈଷ୍ଣବ ନୁହେଁ, ଶୁଦ୍ଧ ବୈଷ୍ଣବ ନୁହେଁ। ବାସ କାଟି ଗୁଡ଼େଇ ଦିଆଗଲା। ତାଙ୍କର ପିତା ଶୁଦ୍ଧ ବୈଷ୍ଣବ ନୁହଁ ବୋଲି ପ୍ରମାଣ କ'ଣ ନା? ପ୍ରମାଣ ହେଲା ଧନ ପାଇଁ ଲୁଚୁଥିଲେ। ରଘୁନାଥ ସମାଧାନ କଲେ ନା, ଆଉ 12 ଲକ୍ଷ 20 ଲକ୍ଷ ଆଦାୟ କରନ୍ତି, 12 ଲକ୍ଷ ଦିଅନ୍ତି, 8 ଲକ୍ଷ ରଖିଦିଅନ୍ତି, 8 ଲକ୍ଷ ରଖନ୍ତି, ଗୋଟେ ବ୍ରାହ୍ମଣ ବୈଷ୍ଣବଙ୍କୁ ସେବା ଦିଅନ୍ତି, କିନ୍ତୁ ଲୁଚୁଥିଲେ ଧନ ପାଇଁ। ତାଙ୍କ ଧନ ପ୍ରତି ଆସକ୍ତି ଅଛି, ଚୈତନ୍ୟ ମହାପ୍ରଭୁ ସବୁ ଜାଣନ୍ତି, ଶୁଦ୍ଧ ବୈଷ୍ଣବ ନୁହନ୍ତି, ବୈଷ୍ଣବ ପ୍ରାୟ। ଆଉ ରଘୁନାଥଙ୍କର ବୈରାଗ୍ୟ ଦେଖି ମଧ୍ୟ ତାଙ୍କୁ ବିବାହ କରିଦେଲେ, ପୁତ୍ର ପ୍ରତି ଆସକ୍ତି ଅଛି, ଶୁଦ୍ଧ ବୈଷ୍ଣବ ନୁହନ୍ତି। ସେଥିପାଇଁ କେହି ପ୍ରଶ୍ନ କରିବ, ତାହେଲେ ତାହେଲେ ସଂସାରୀ ଲୋକ ବୋଧେ କେହି ଶୁଦ୍ଧ ବୈଷ୍ଣବ ହେଇପାରିବେନି। ବର୍ତ୍ତମାନ କିଏ ଏଇ ପ୍ରଶ୍ନ କରିବ, ତାହେଲେ ଧନ ଯଦି ରହିଲେ କେହି ବୈଷ୍ଣବ ହେଇପାରିବେନି, ଶୁଦ୍ଧ ବୈଷ୍ଣବ ହେଇପାରିବେନି, ତାହେଲେ ଏ ତ ସମସ୍ତଙ୍କର ଆଜିକାଲି କୋଠା ଅଛି, ବାଟି ଅଛି, ଜମି ଅଛି, ଧନ ଅଛି, ସବୁ ଅଛି ନା? ସଂସାରରେ ବହୁତ ବଡ଼ ବଡ଼ ବ୍ୟକ୍ତି ଥିଲେ ଯେଉଁମାନଙ୍କର ଅତୁଳ ବିଭବ ଐଶ୍ୱର୍ଯ୍ୟ ରହିଥିଲା, କିନ୍ତୁ ଧନ ଅଭିମାନ ନଥିଲା। ଧନ ରହିବା, ଧନ ଅଭିମାନକୁ ତ୍ୟାଗ କରିବା, ଇଏ ଗୋଟେ ବହୁତ ଭଗବାନଙ୍କର କୃପାରେ ଧନ ଅଭିମାନ ତ୍ୟାଗ କରିବା, ଏଟା ଭଗବାନଙ୍କର ବିଶାଳ କୃପା। ଧନ ଥାଇକି ଧନର ଅଭିମାନ କିଛି ନାହିଁ, ନିରଭିମାନୀ ବୈଷ୍ଣବ ହବ ସେ, ଯେଭଳି ଧ୍ରୁବ ପ୍ରହ୍ଲାଦ ସୁଦାମା ସେୟା କହିଲେ ନା। ସୁଦାମାଙ୍କୁ ପ୍ରଶ୍ନ କରାଯାଉଛି, ତୁମେ କହୁଛ ଭଗବାନ ତୁମକୁ ଧନ ଦେଇନାହାନ୍ତି, ଭଗବାନ ତ ସୁଦାମା ଧ୍ରୁବକୁ ପ୍ରହ୍ଲାଦକୁ ଧନ ଦେଇଛନ୍ତି, ସେ ବି ଭକ୍ତ ଥିଲେ ନା? ନା, ତାଙ୍କୁ ଧନ ଦେଇଛନ୍ତି, ତାଙ୍କର ଭକ୍ତି ଥିଲା ବୋଲି ତାଙ୍କୁ ଧନ ଦେଇଛନ୍ତି। ତାଙ୍କୁ ଭକ୍ତି ଧନ ଦେବା ଅଲଗା, ମୋତେ ଭକ୍ତ ମୋତେ ଧନ ଦେବା ଅଲଗା, କାରଣ ମୋର ଭକ୍ତି ନାହିଁ ବୋଲି ମୋତେ ଧନ ଦେଲେ। ସୁଦାମା ଏ କଥା କହୁଛନ୍ତି, ସେ ବିଶ୍ୱନାଥ ଚକଠାକୁ ତାଙ୍କ ଟିକାରେ ଲେଖିଛନ୍ତି ଯେ ନିଷ୍କାମ ଭକ୍ତ ଦ୍ୱିବିଧ, ଦିଷ୍ଟ ଅଦିଷ୍ଟ। ତ ନିଷ୍କାମ ଭକ୍ତ ଦୁଇ ପ୍ରକାର, ଦିଷ୍ଟ ଆଉ ଅଦିଷ୍ଟ। ଯଶ୍ୟସ୍ତୁ ବିଷୟା ଦ୍ୱେଷ ଅସ୍ତି, ଯାହାଙ୍କର ବିଷୟ ପ୍ରତି ଦ୍ୱେଷ ଅଛି। ଏଇଟା କେଉଁ କେଉଁ ସମୟରେ ବିଶ୍ୱନାଥ ଚକଠାକୁ ଟିକା ଲେଖୁଛନ୍ତି? ଭଗବାନ ଯେତେବେଳେ ଦେଖୁଛନ୍ତି ସୁଦାମାର ଖାଇବେ କ'ଣ ଖୁଦ ଭଜାକୁ, ଭଗବାନ ଚିନ୍ତା କରୁଛନ୍ତି ଏ ସୁଦାମା ମୋର ସଖା ଏତେ ଦରିଦ୍ର କାହିଁକି ହେଲା, ଓ ଅୟଂ ମା ଭଜତ ପୁରା, ମୋତେ ପୂର୍ବର ଜନ୍ମରେ ପୂର୍ବରେ ମୋତେ ଭୋଜନ କରିଥିଲା ମୋତେ ପାଇବା ପାଇଁ, ଧନ ପାଇବା ପାଇଁ ନୁହେଁ। ଦୁଇ ଜଣ ଭକ୍ତ ପୁରା ଧନଙ୍କୁ, ଦୁଇ ଜଣଙ୍କର ଉଦାହରଣ ଭାଗବତରେ ଦିଆଯାଇଛି ଯେ ଧନଙ୍କୁ ପୁରା ଦ୍ୱେଷ କରୁଥିଲେ, ଯେମିତି ଶତ୍ରୁକୁ ଆମେ ଦ୍ୱେଷ କରନ୍ତି ନା, ସେ ମୋର ଶତ୍ରୁ ତାକୁ ପାଖରେ ରଖିବିନି, ଦୁଇ ଜଣ ଦ୍ୱେଷ କରୁଥିଲେ। ତା ଭିତରେ ଜଣେ ହେଲେ ଭରତ ମହାରାଜ, ଯୌହ ଯୁବେଇବ ମଲ୍ଲବତ ଉତ୍ତମ ଶ୍ଳୋକ ଲାଲସ, ଜଣେ ହେଲେ ଭରତ ମହାରାଜ, ଜଣେ ହେଲେ ସୁଦାମା, ଏ ଦିଷ୍ଟ ଭକ୍ତ। ତାଙ୍କର ଭଗବାନଙ୍କୁ ଡାକିଲା ବେଳେ, ପ୍ରଭୁ ମୋତେ ଯଦି କଦାପି ଧନ ଦେବ ନା, ମୁଁ ଆପଣଙ୍କ ଭକ୍ତି କେବେ କରିବିନି, ମୋତେ ଧନ ଦରକାର ନାହିଁ। ଭଗବାନଙ୍କୁ ଭଜନ କଲାବେଳେ ମାଗନ୍ତି, ମୋର ଆଦୌ ଧନ ଦରକାର ନା। ଆଉ ଅଦିଷ୍ଟଞ୍ଚ ଯଶ୍ୟସ୍ତୁ ଦ୍ୱେଷ ନାସ୍ତି ରାଗ ନାସ୍ତି, ଯାହାଙ୍କର ଧନ ଥିଲେ ବି ଦ୍ୱେଷ ନାହିଁ କି ରାଗ ନାହିଁ, ଯେମିତି ଧ୍ରୁବ ପ୍ରହ୍ଲାଦ, ଧନ ଅଛି ଭଗବାନଙ୍କର ଧନ, ମୋର ଏତେ ଏ ଧନ ମୋର ନୁହେଁ, ଆଉ ଦ୍ୱେଷ ନାହିଁ, ରାଗ ନାହିଁ, ଆସକ୍ତି ବି ନାହିଁ। ତେଣୁ ଯେଉଁମାନଙ୍କର ଧନ ଅଛି ସେମାନେ ଏଇଭଳି ଭାବରେ ଚଳିବେ, ଦ୍ୱେଷ ନାହିଁ କି ରାଗ ନାହିଁ, ଠିକ୍ ଅଛି ମୋର ପୂର୍ବର ପୁଣ୍ୟ ବଳରୁ ଧନ ଆସିକି ମିଳିଛି, ସେ ଭଗବାନଙ୍କର, ଇଏ ମୋର ନାହିଁ, ଚଳିବେ କେମିତି ନା? ଯଥାଯୋଗ୍ୟ ବିଷୟ ଭୁଞ୍ଜ ନା ଶକ୍ତ, ଯେତିକି ଭକ୍ତି ପାଇଁ ସ୍ୱନିର୍ବାହାର୍ଥମ, ଭକ୍ତି ନିର୍ବାହାର୍ଥମ ଯେତିକି ଆବଶ୍ୟକ ସେତିକି ନେବା, ଅବଶିଷ୍ଟ ସବୁ ପଡ଼ିକି ରହିଥାଉ, କ'ଣ ଅସୁବିଧା ଅଛି? ସମ୍ପତ୍ତି ତ ଏଇ ତିନି ଗୁଣରୁ ତିଆରି ହେଇଛି ନା ନାହିଁ? ସୁନା ଟଙ୍କା ସବୁ ଏଇ ତିନି ଗୁଣରୁ ତିଆରି ହେଇଛି, ସଂସାରରୁ ତିଆରି ହେଇଛି, ସେ ସଂସାର ରହିବ, ଆମର ଅସୁବିଧା କ'ଣ ହେବ? ଭଗବାନଙ୍କର ଭଗବାନଙ୍କର ରହିବ। ଶୁଦ୍ଧ ବୈଷ୍ଣବ ଯେ ଜଣେ ଧନୀ ଲୋକ ହେଇପାରିବନି ତାହା ନୁହେଁ, କିନ୍ତୁ ଶୁଦ୍ଧ ବୈଷ୍ଣବ ହେବାକୁ ହେଲେ ସାଧୁ ସଙ୍ଗ କରିକି ଧନ ଅଭିମାନଟାକୁ କାଟିବାକୁ ପଡ଼ିବ। ବିଲକୁଲ, ଏସବୁ ମୋର ବିଲକୁଲ ନୁହେଁ। ଆଉ ଭଗବାନ ଯେ ଧନ ଦଉଛନ୍ତି ଏଇଟା କଦାପି ଅଭିମାନ କରିବା ଉଚିତ ନୁହେଁ। ଭଗବାନ ଯିଏ ଧନ ପାଇଁ କାନ୍ଦୁଛି ତାକୁ ଭଗବାନ ଧନ ଦେବେ, ନହେଲେ ଭଗବାନ କଦାପି ଧନ ଦେବେନି। ଯଦି ଭଗବାନ ଧନ ଦେବେ ତାହେଲେ ସିଦ୍ଧାନ୍ତ ବିରୁଦ୍ଧ ହେଇଯିବ। ଶାସ୍ତ୍ରକୁ ଲୋକମାନେ କୁହନ୍ତି ନା, ମୋର ବହୁତ ସୁବିଧା ହେଇଗଲା, ଯାହା ପ୍ରଭୁଙ୍କୁ ଭଜନ କଲା ପରେ ମୋତେ ମୋର ସବୁ ପିଲା ଛୁଆ ଆନନ୍ଦ ରହିଲେ, ଶାନ୍ତି ରହିଲେ, ଇଏ ଭକ୍ତିର ଗୁଣ ଫଳ। ଭଗବାନ କେବେ ଧନ ଦେବେନି, କାହିଁକି ଭଗବାନ ଧନ ଦେବେନି ନା? ସେ ବା ନିଜ ମୁଖରେ କହିଛନ୍ତି, ଆମେ ବିଜ୍ଞ ଏଇ ମୂର୍ଖ ବିଷୟ କେନ ଦେବ, ସ୍ୱଚରଣ ଅମୃତ ଦିଆ ବିଷୟ ବୁଲାଇବ, ତାହେଲେ ସିଦ୍ଧାନ୍ତ ବିରୋଧ ହେଇଗଲା, ସିଦ୍ଧାନ୍ତ ବିରୋଧ ହେଇଗଲା ନା? ସେ ନିଜ ମୁଖରେ କହୁଛନ୍ତି, ମତେ ଯଦି କିଏ ବିଷୟ ମାଗେ ସେ ମୂର୍ଖ, କିନ୍ତୁ ଆମେ ବିଜ୍ଞ ସେଇ ମୂର୍ଖେ ବିଷୟ କେନ ଦେବ, ମୁଁ ତ ବିଷୟ ଦେବିନି, ଆଉ ଦବ କ'ଣ ନା? ସ୍ୱଚରଣାମୃତ ଦିଆ ବିଷୟ ବୁଲାଇବ, ଭଗବାନ ନିଜର ଚରଣାମୃତ ଦେବେ, ଭକ୍ତି ଦେବେ, ସେ କାହିଁ ବିଷୟ ଦେବେ? ଆମେ ବିଷୟ ମାଗୁଛେ ବୋଲି ବିଷୟ ଦଉଛନ୍ତି, କନ୍ଦାକଟା କଲେ ଭଗବାନ ବିଷୟ ଦଉଛନ୍ତି, ଆଉ ସେ ବିଷୟଟା ନିଶ୍ଚୟ ପିଡ଼ା ଦେବ। କିନ୍ତୁ ଏହା ଭାବିବା ଉଚିତ ନାହିଁ ଯେ ଭଗବାନଙ୍କରଟା ଗୋଟେ ଦାନ, ଧନଟା ମୋର ଦାନ, ମୁଁ ଆକୁ ରକ୍ଷା କରିକି ଜୀବନ କଟିବି, ଏଇଟା ହିଁ ମୋର ଭକ୍ତି। ନାହିଁ, କଦାପି ନା, କଦାପି ଏଇଟା ସିଦ୍ଧାନ୍ତ ନୁହେଁ। ନିଷ୍କାମ ଭକ୍ତ ଭଜନ କଲେ ବି ଧନ ଆସିକି ପହଞ୍ଚିବ, କିନ୍ତୁ ସେ ଗୋଟେ ମାରିଦେବ। ଦେଖ, ତୁମର ବାବା ଏଇଥିପାଇଁ ଶୁଦ୍ଧ ବୈଷ୍ଣବ ନୁହେଁ, ବୈଷ୍ଣବ ପ୍ରାୟ, ଯେହେତୁ ଧନ ଅଭିମାନ ଅଛି, ଧନ ପ୍ରତି ଆସକ୍ତି ଅଛି, ଧନ ପାଇଁ ଲୁଚୁଥିଲେ। ଆଉ ଭକ୍ତମାନେ ପ୍ରଶ୍ନ କରିବେ, ପ୍ରଭୁ ସେ ତ ବୈଷ୍ଣବ ସେବା କରୁଥିଲେ, ସେ ତ ବୈଷ୍ଣବ ସେବା କରୁଥିଲେ, ପ୍ରଭୁପାଦଜୀ ଏତେ କଡ଼ା କଡ଼ା କଥା ଲେଖିଛନ୍ତି ନା, ଆସିବ ଏହାର ପରେ ପରେ। ଭକ୍ତି ସିଦ୍ଧାନ୍ତ ସୃଷ୍ଟ ଠାକୁରଙ୍କର ଅନୁଭାଷ୍ୟରୁ ଆଣିକି, ଅମୃତ ପ୍ରଭା ଭାଷ୍ୟରୁ ଆଣି ପ୍ରଭୁପାଦ ଲେଖିଛନ୍ତି, ଇଏ ବୈଷ୍ଣବ ସେବା ନୁହେଁ, ଇଏ ଭଗବାନଙ୍କର ସେବା ନୁହେଁ। କେହି ଯଦି ଅସତ ଉପାୟରେ ଧନ ଆଣିକି ଭାବୁଛି ମୁଁ ବୈଷ୍ଣବଙ୍କୁ ଦେଇଦେବି, ଭୋଜନ ଦେଇଦେବି, ଭଗବାନଙ୍କୁ ଭୋଜନ ଦେଇଦେବି, ସେଟା ବୈଷ୍ଣବ ସେବା ନୁହେଁ କି ଭଗବାନଙ୍କର, ଭଗବାନ ତାକୁ ଗ୍ରହଣ କରନ୍ତି ନା। ପ୍ରଭୁପାଦ ଡାଇରେକ୍ଟ ଲେଖିଦେଇଛନ୍ତି ଏହି ଚୈତନ୍ୟ ଚୈତନ୍ୟ ପର୍ପଟରେ, ଆପଣ ଶୁଣିବେ, ମୁଁ କହିଦେବି କେଉଁ ପର୍ପଟରେ ଅଛି, ଆସିବ ସେ ଜିନିଷ। କିନ୍ତୁ ବିଷୟର ସ୍ୱଭାବ କ'ଣ, ଚୈତନ୍ୟ ମହାପ୍ରଭୁ କହୁଛନ୍ତି, ବାବା ଚୈତନ୍ୟ ତୁମର କୃଷ୍ଣଙ୍କର ପ୍ରଚୁର କୃପା ଅଛି, ତୁମେ ସେଠୁ ବାହାରିକି ପଳେଇ ଆସିଛ, ତଥାପି ବିଷୟ ଶୋଭା କରେ ମହା ଅନ୍ଧ, ତଥାପି ବିଷୟ ଶୋଭା କରେ ମହା ଅନ୍ଧ, ସେଇ କର୍ମ କରାଏ ଯାତେ ହଏ ଭବ ବନ୍ଧ, ସେଇ କର୍ମ କରାଏ ଯାତେ ହଏ ଭବ ବନ୍ଧ। ତଥାପି ବିଷୟ ଚୈତନ୍ୟ ମହାପ୍ରଭୁଙ୍କର ଭାଷା ନା, ହଁ ବଡ଼ କଥା ଭାଷା ଆଜ୍ଞା। ଆଉ ସେଗୁଡ଼ିକୁ ଯିଏ କହିବ ସିଏ ବି ସଂସାରରେ ଶତ୍ରୁ ହେଇଯିବ। ଗୁରୁଦେବ ସେତୁ ଯେତେବେଳେ ବିଦେଶ ଯାଉଥିଲେ ବହୁତ ପ୍ରୋବ୍ଲେମ ଫେସ୍ କରିଥିଲେ, ବହୁତ ପ୍ରୋବ୍ଲେମ। ଆପଣ କାହିଁକି କଥାଟା କହୁଛନ୍ତି, ପ୍ରଭୁପାଦ ବି ଏଇଟା କହିନା, ଛାଡ଼ନ୍ତିନି ତ ମନ୍ଦିର ମାନଙ୍କୁ, ଗୁରୁଦେବ ଯାଇ କେଉଁ ହୋଟେଲରେ ନହେଲେ କେଉଁ ଗୃହସ୍ଥ ଘରେ ପ୍ରବଚନ କରିକି ଆସିବେ, ମନ୍ଦିରକୁ ଛାଡ଼ିବେନି। ଚୈତନ୍ୟ ମହାପ୍ରଭୁଙ୍କର କଥା ସେ ଆଚାର୍ଯ୍ୟମାନେ କାଳ ଦଷ୍ଟା, ତ୍ରିକାଳ ଦୃଷ୍ଟି ସେମାନେ, ଆଉ ଭଗବାନ ତାଙ୍କୁ ଗୋଟିଏ ଶକ୍ତି ପ୍ରେରଣ କରନ୍ତି, ଏଇଟା ସତ୍ୟ, ଏଇଟା ଆପଣ ଅନୁଭବ କରି ଦେଖନ୍। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର 64 ମାଳା ଜପ କଲେ, ନିୟମ କରିଥିଲେ ଶିଷ୍ୟମାନଙ୍କ ପାଇଁ, ପ୍ରଭୁପାଦ ଏମ୍ପାୱାର୍ଡ ପର୍ସନ, ସେ ଆସିକି 16 ମାଳା କଲେ, ଆଉ ଥରେ ପ୍ରଭୁପାଦ ଆସିକି ପୁଣି କେତେ ମାଳା କରିବେ ଆପଣ ଦେଖିବେ। ବର୍ତ୍ତମାନ ଟାଣି ଘୋଷାରି ବାଡ଼େଇ ପିଟି ହେଇକି 16 ମାଳା ନମ୍ବର ଲଗେଇବାକୁ ମୁଣ୍ଡ କାଠିକର ପାଠ ହେଇଯାଉଛି, ସେ ଜାଣନ୍ତି ଏମାନଙ୍କର ଅଧିକାର କ'ଣ, ଆଉ ସେମାନେ ଭଗବାନଙ୍କ ଦ୍ୱାରା ଆଦିଷ୍ଟ ହେଇକି କାର୍ଯ୍ୟ କରନ୍ତି। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଯାହା କଲେ ପ୍ରଭୁପାଦକୁ ଓଲଟା କଲେ, କାରଣ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଯେତେବେଳେ ପ୍ରଭୁପାଦ ଯେତେବେଳେ ପ୍ରଚାର କରୁଥିଲେ ସେତେବେଳେ ବ୍ରାହ୍ମଣମାନେ ବୈଷ୍ଣବ ଧର୍ମର ପ୍ରଚୁର ବିରୋଧୀ ଥିଲେ, ପ୍ରଚୁର ବିରୋଧୀ। ଲୋକ ମାନେ ଭାବୁଥିଲେ ଏଇ ବୈଷ୍ଣବ ଧର୍ମ ଗୋଟେ ଗୋରୁତା କୋର୍ଗିଶ ଦାସ ବାବାଜୀ ମହାରାଜ ଗଙ୍ଗା କୂଳରେ ରହିକି ଭଜନ କରୁଛନ୍ତି, ଏଥିରେ କିଛି ତତ୍ତ୍ୱ ନାହିଁ, ଏଥିରେ କିଛି କିଛି ଜିନିଷ ନାହିଁ। ସେଥିପାଇଁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଲେ, ମୁଁ ପ୍ରଭୁଙ୍କ କୃପାରୁ ମହାରାଜ ସନ୍ତାନ ମାନଙ୍କୁ ଆଣିକି ମୁଁ ଭିକାରୀ କରିବି। ଯେଉଁମାନେ ଦେଖନ୍ତୁ ଆପଣ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଯେତେ ଶିଷ୍ୟ ସବୁ ରାଜାର ଛୁଆ, ସବୁ ସ୍କଲାର ମହାମହା ଜ୍ଞାନୀ ସବୁ କହିଲେ, ମୁଁ ରାଜା ଛୁଆଙ୍କୁ ସବୁ ଆଣି ଭିକାରୀ କରିବି, ସଂସାରରେ ଦେଖେଇବି, ଦେଖ ଚୈତନ୍ୟ ମହାପ୍ରଭୁଙ୍କର ଶିକ୍ଷା କ'ଣ। କିନ୍ତୁ ପ୍ରଭୁପାଦ କହିଲେ, ନା, ମୋ ଗୁରୁଦେବ ଯାହା କରିଛନ୍ତି ମୁଁ ବର୍ତ୍ତମାନ ଓଲଟା କରିବି, ବର୍ତ୍ତମାନ ଏଟା ଚଳିବନି, ବର୍ତ୍ତମାନ ଏଟା ଚଳିବନି। କାରଣ ବର୍ତ୍ତମାନ ବୈଷ୍ଣବମାନଙ୍କୁ ଭାବୁଛନ୍ତି ଭିକାରୀ ବୋଲି, ହୀନ ବୋଲି ଭାବୁଛନ୍ତି, ତାଙ୍କ ନିକଟରୁ ଜ୍ଞାନ ନେବେନି, ଏ ବୈଷ୍ଣବମାନେ ନିଚ ଜାତିର, ଏ ବୈଷ୍ଣବ ବିଦେଶୀ, ଏ ବୈଷ୍ଣବ ଏୟା, ନା ନା ମୁଁ ଓଲଟା କରିବି, ମୁଁ ଭିକାରୀମାନଙ୍କୁ ଆଣିକି ବର୍ତ୍ତମାନ ରାଜା କରିବି, ମୁଁ ଓଲଟା ପ୍ରିନ୍ସିପଲ କରିବି, କାରଣ ଏଟା ଦରକାର, ତାତ୍କାଳିକ ଦରକାର, ତାତ୍କାଳିକ ଏଟା ଆବଶ୍ୟକ। ସେ ଶକ୍ତିଟା ତାଙ୍କ କୃଷ୍ଣଙ୍କ ଦ୍ୱାରା ସେ ପ୍ରେରଣ କରାଯାଏ, ସେଟା ସେ କରନ୍ତି, ଏଷ୍ଟାବ୍ଲିଶ କରନ୍ତି। କୌଣସି ଜୀବ କରିପାରିବନି, କୌଣସି ଜୀବ କଦାପି କରିପାରିବନି, କୃଷ୍ଣ ଶକ୍ତି ଦ୍ୱାରା ସେମାନେ ତାତ୍କାଳିକ ଗୋଟେ ଜୀବର କ'ଣ କଲ୍ୟାଣ ହବ, ଜୀବର ନାହିଁ ସମାଜର କ'ଣ କଲ୍ୟାଣ ହବ, ସେଟା ସେ କରନ୍ତି। ସେଥିପାଇଁ ସେ ରାସ୍ତା କଡ଼ରେ ଯିଏ କହିଲେ ରାସ୍ତା କଡ଼ରେ ଭିକାରୀ ତାଙ୍କୁ ମହାରାଜ କରିଦେବେ, ମହାରାଜ କରିଦେଲେ ସେଟା କିଛି ଦିନ ଚାଲିଲା। ଦେଖନ୍ତୁ ସେଥିପାଇଁ ପ୍ରଭୁପାଦ କହିଥିଲେ, ସନ୍ନ୍ୟାସୀମାନେ ସୁନ୍ଦର ମନ୍ଦିରରେ ରହିବେ, ସୁନ୍ଦର ଜିନିଷ ଭୋଗ କରିବେ, ସୁନ୍ଦର ସବୁ ସୁନ୍ଦର ଗାଡ଼ିରେ ଚଢ଼ି, କାହିଁକି ନା ସଂସାର ଲୋକ ଭାବୁଛନ୍ତି ଏ ବୈଷ୍ଣବ ଜୀବନର ଜୀବନଯାପନ କଲେ, ଭକ୍ତି କଲେ ଧନ ଫନ ମିଳିବନି, ବେକାର ହେଇଯିବାକୁ ପଡ଼ିବ, ଟଙ୍କା ପଇସା ଖାଇବାକୁ ମିଳିବନି, ନା 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 ନା, ଭକ୍ତି କଲେ ଯେ ସବୁ ସୁନ୍ଦର ଜିନିଷ ମିଳିବ ଏଇଟା ଦରକାର, ଲୋକଙ୍କୁ ଜଣେଇବା ଦରକାର, ସେଥିପାଇଁ ପ୍ରଭୁପାଦ ଏଟା କଲେ। କିନ୍ତୁ ପ୍ରଭୁପାଦ ଯେଉଁ ଉଦ୍ଦେଶ୍ୟରେ କଲେ ଲୋକମାନଙ୍କ ପାଇଁ, କିନ୍ତୁ ଆମେ ଯେଉଁମାନେ ଆସିଲେ ଅଯୋଗ୍ୟମାନେ, ଏଟା ଆମେ ନିଜ ଭୋଗ ବୋଲି ଗ୍ରହଣ କରିନେଲେ। ପ୍ରଭୁପାଦ କହିଛନ୍ତି ଭଲ ଖାଇବା, ଭଲ ପିନ୍ଧିବା, ଭଲ ଘରେ ରହିବା ଆମର ପତନ ହେଲା। ସେଥିପାଇଁ ତାର ପରେ ଆସିଗଲେ ଗୁରୁଦେବ, ସେ କହିଲେ ନା ନା, ଏସବୁ ଜିନିଷ ଚଳିବନି, ଚୈତନ୍ୟ ମହାପ୍ରଭୁଙ୍କୁ ଶିଖାଇବା ନୁହେଁ, ଉଠାଅ ଉଠାଅ, ଏସବୁ ଚଳିବନି, ଷ୍ଟ୍ରିକ୍ଟ ତୁମେ ଏଇ ଭାବରେ ଚଳିବ। ସେଥିପାଇଁ ବିରୋଧ, ଆରେ ଏ କଥା ଗୁଡା କଣ, ପ୍ରଭୁପାଦ ତାଙ୍କ ଜୀବନ ସେମିତି କଟେଇଛନ୍ତି, ବୁଝିପାରିଲେନି ପ୍ରଭୁପାଦଙ୍କୁ। କୃଷ୍ଣ ବଳରାମ ମନ୍ଦିର କଲେ ବୃନ୍ଦାବନ, କିନ୍ତୁ ରହୁଥିଲେ ଅଲଗା ଜାଗାରେ, ମୁଁ ଏଇଠି ରହିବି, ସେ ପିଣ୍ଡିରେ ବସିବେ, କଦମ ବଳରେ ବସି ଭଜନ କରିବେ, ସେ ଜାଣନ୍ତି। ଏତେ ବଡ ଗୁରୁଦେବ ମନ୍ଦିର କଲେ, ଭକ୍ତମାନେ କହିଲେ ଆପଣ ଚାଲନ୍ତୁ ସେଠି ରହିବେ, ନା ନା ନା, ମୁଁ ଏଇଠି ରହିବି। ତାତ୍କାଳିକ କ'ଣ ଆବଶ୍ୟକ ସେଟା ଆଚାର୍ଯ୍ୟମାନେ ଜାଣନ୍ତି, ଆଚାର୍ଯ୍ୟମାନଙ୍କର ଭଗବାନ ତାଙ୍କ କରୁଣା ଶକ୍ତିକୁ ପ୍ରେରଣ କରି ଆଚାର୍ଯ୍ୟମାନଙ୍କ ଦ୍ୱାରା ଜୀବର କଲ୍ୟାଣ କରିବା ପାଇଁ ସେ ତାତ୍କାଳିକ ନିୟମ ସୃଷ୍ଟି କରନ୍ତି, ସେଟା ସାର୍ବକାଳିକ ନୁହେଁ, ସେଟା ସାର୍ବକାଳିକ ଧରାଯାଇପାରିବନି। ସେଥିପାଇଁ ଆଜି ପର୍ଯ୍ୟନ୍ତ ପ୍ରଭୁପାଦଙ୍କୁ କ୍ରିଟିସାଇଜ୍ କରୁଛନ୍ତି ବାହାର ମଠ ଲୋକ, ସେମାନେ ବୈଷ୍ଣବ ତତ୍ତ୍ୱ ଜାଣନ୍ତି ନା, ସ୍ପଷ୍ଟ କଥା ଏ, ବୈଷ୍ଣବ ତତ୍ତ୍ୱ ଆଦୌ ଜାଣନ୍ତି ନା, ବୈଷ୍ଣବ ସିଦ୍ଧାନ୍ତ ପଢ଼ି ନାହାନ୍ତି, ଆଚାର୍ଯ୍ୟ କାହାକୁ କୁହନ୍ତି ଜାଣିନାହାନ୍ତି, ସେମାନେ ଯେ ଜାଣିଥିଲେ ସେ କଦାପି ନିନ୍ଦା କରିବନି। ଯେଉଁମାନେ ଭଗବାନଙ୍କର ପରିଚାଳିତ ବ୍ୟକ୍ତି ସେମାନେ ଭଗବାନଙ୍କର ଇଚ୍ଛାରେ ହିଁ କାର୍ଯ୍ୟ କରନ୍ତି, ତାଙ୍କର ଇଚ୍ଛା ସ୍ୱତନ୍ତ୍ର କିଛି ନଥାଏ, ସେ ଯେଉଁ ନିୟମ କରନ୍ତି ସେଟା ସେଇ ନିୟମ। ଦେଖନ୍ତୁ ଆଜି ସେଇ ନିୟମକୁ ଆସିବାକୁ ପଡ଼ିଲା ସମସ୍ତଙ୍କୁ, ଆହୁରି ଦେଖନ୍ତୁ ସମସ୍ତଙ୍କୁ ଆସିବାକୁ ପଡ଼ିବ, କାରଣ ତାଙ୍କ ଦ୍ୱାରା ହିଁ କୃଷ୍ଣ ଏସବୁ ନିୟମ ତିଆରି କରିଛନ୍ତି। ଆଜି ମାନେ କ୍ରିଟିସାଇଜ୍ କରୁଛନ୍ତି, ପ୍ରଭୁପାଦ ଏହା କଲେ, ପ୍ରଭୁପାଦ ସେୟା କଲେ, ପ୍ରଭୁପାଦ ଏଇଟା କରିଛନ୍ତି, ପ୍ରଭୁପାଦ ସେଇଟା କରିଛନ୍ତି, ତୁମର ଇସ୍କନ ଏସବୁ କିଛି ଶିକ୍ଷା ନାହିଁ, ସେ ଏହା ହିଁ କରିଛନ୍ତି। ଜାଣନ୍ତି ନା ସେମାନେ, ସିଦ୍ଧାନ୍ତ ଜାଣନ୍ତି ନା, ଯେ ସିଦ୍ଧାନ୍ତ ଜାଣିବ ସେ ଚୁପଚାପ ସ୍ଥିର ରହିଯିବ, ସର୍ପରି ଫର୍ପରାୟତେ, ଫୁଲ କ'ଣ ତାକୁ ଦଣ୍ଡଗିରି ମାଛ, ସେ ଖାଲି ଉପରେ ଫର୍ଫର ହବ, ଆଉ ଯେ ଦାମୀ ମାଛ ନା, ଜାଲ ପକେଇଲେ ବି ସେ ମୁଣ୍ଡ ମାରିକି ରହିଯିବ, ନାଞ୍ଜଟାକୁ ଉପରୁ ଟେକିଦେବ, ଜାଲ ପଳେଇବ, ନାଞ୍ଜଟାକୁ ଛାଡ଼ିଦେବ, ଜାଲରେ ତାକୁ ଧରିପାରିବନି, ପାଣି ଶୁଖେଇକି କାଦୁଅ ଭିତରେ ଅଣ୍ଡାଳି ତାକୁ ଧରିବେ। ଯେ ଦାମିକା ଲୋକ ଭଜନ କରିବା ଲୋକ, ସେ ବହୁତ ଗମ୍ଭୀର, ଏମିତି ଫୁଟଫୁଟ ହବନି, ତୁମର ଏହା ହେଲା, ତୁମ ସୋସାଇଟିରେ ଏହା ହେଲା, ଏ ସୋସାଇଟିରେ ତାହା ହେଲା, ତାହା ହେଲା, କାରଣ ସେ ଦେଖୁଛନ୍ତି ଆଙ୍କ ସୋସାଇଟିରେ ବହୁତ ଧନୀ ଲୋକମାନେ ଅଛନ୍ତି, ତାଙ୍କ ଟଙ୍କାରେ ତାଙ୍କ ସୋସାଇଟି ବହୁତ, ଆମେ ତାଙ୍କୁ ସେ ବୋଧେ ଏମିତି କହିକି ଆମେ ନେଇ ଆସିଲେ ଆମେ ସେମିତି କିଛି ଭୋଗ କରିବୁ, ଭଜନ କରିବା ଯାହାର ମନ ଥିବ, ସେ ଏଇ ଭଜନ କରିବାର ଯାହାର ମନ ଥିବ ଆଗରେ ବସି, ଆଉ ଭଜନ କରିବାର ଯାହାର ମନ ଥିବ ସିଏ କଦାପି ଏ ଜିନିଷ କହିବନି। ସେଥିପାଇଁ ବହୁତ ସାବଧାନ ହେବାକୁ ପଡ଼ିବ, ଆଚାର୍ଯ୍ୟମାନେ ତାତ୍କାଳିକ ନିୟମ କାହିଁକି କରନ୍ତି, ପୂର୍ଣ୍ଣ କୃଷ୍ଣ କୃପାରେ କରିଛନ୍ତି, ପୂର୍ଣ୍ଣ କୃଷ୍ଣ କୃପାରେ। ସେଥିପାଇଁ ବିଷୟରେ ସ୍ୱଭାବ, ଚୈତନ୍ୟ ମହାପ୍ରଭୁ କହୁଛନ୍ତି, ତଥାପି ବିଷୟରେ ସ୍ୱଭାବ କରେ ମହାଅନ୍ଧ। ଆପଣ ଦେଖନ୍ତୁ ଏଇ ଗୋଟିଏ ମନ୍ଦିର ଦେଖୁଛନ୍ତି ନା, କେତେ କଷ୍ଟରେ ତିଆରି ହେଉଛି, କିନ୍ତୁ ପ୍ରଭୁପାଦ ଥିଲାବେଳେ ଏଇଭଳିଆ ଶହ ଶହ ମନ୍ଦିର କିଣା ହେଇଯାଉଥିଲା। ପ୍ରଭୁପାଦ ଯାହା କରିକି ଯାଇଛନ୍ତି କିଛି ଇସ୍କନ ଆଡ଼ଭାନ୍ସ ତାପରେ ହେଇନି ବୋଲି ଆମେ ଭାବିବା କାହିଁକି? ତାଠୁ ଅଧିକ ଭକ୍ତ ଅଛନ୍ତି, ଅଧିକ ଟଙ୍କା ଆସୁଛି, କିନ୍ତୁ କୃଷ୍ଣଙ୍କର ପ୍ରୀତିବିଧାନରେ ସବୁକିଛି ଲଗେଇ ହୁଏନି। ସିଏ ଜଣେ ଥିଲେ, ସେ ଯେତିକି କରିଦେଇ ଯାଇଛନ୍ତି, ଯେଉଁଠି ଯେଉଁଠି ହାତ ମାରିକି ପାଦ ମାରିକି ଯାଇଛନ୍ତି, ଦେଖନ୍ତୁ ସେ ଲକ୍ଷ୍ମୀ ହେଇଗଲେ। ମାନେ କେବଳ କୃଷ୍ଣ ସୁଖ ସେ ଚାହୁଁଥିଲେ, ତାଙ୍କର ଶିଷ୍ୟମାନଙ୍କୁ ତାଙ୍କର ତାଙ୍କୁ ଏଇ ବିଷୟ କିଛି ପ୍ରଭାବିତ କରିପାରୁନି, କାରଣ ସେ ସମର୍ପିତ ଆତ୍ମା ଥିଲେ, ସବୁ କୃଷ୍ଣଙ୍କ ସୁଖ ପାଇଁ ଲଗାଉଥିଲେ। ନହେଲେ ବିଷୟର ସ୍ୱଭାବ କ'ଣ ବା ମହାଅନ୍ଧ କରିଦେବ, ମହାଅନ୍ଧ ମାନେ କ'ଣ? ଅନ୍ଧ ମାନେ କେଉଁଠି ମହାଅନ୍ଧ ଶବ୍ଦ ଆପଣ ଶୁଣିଛନ୍ତି? ଚୈତନ୍ୟ ଚରିତ୍ରରେ ଅଦ୍ଭୁତ ଅଦ୍ଭୁତ ଶବ୍ଦ ଅଛି ସବୁ, ମହାପ୍ରଭୁଙ୍କର ଉଦ୍ଗାର, ତଥାପି ବିଷୟର ସ୍ୱଭାବ କରେ ମହାଅନ୍ଧ। ରଘୁନାଥ ତୁମର ବାପା ବୈଷ୍ଣବ, ତଥାପି ଶବ୍ଦ କେଉଁଠି ଲାଗିବ? ପୂର୍ବ ଶ୍ଳୋକର ଅନ୍ୱୟରେ ଲାଗିବ, ପୂର୍ବ ପଦରେ। ଯଦ୍ୟପି ବ୍ରାହ୍ମଣ ଯଦ୍ୟପି ବ୍ରାହ୍ମଣ୍ୟ କରେ ବ୍ରାହ୍ମଣ ସହାୟ, ଯଦ୍ୟପି ଏଠି ଲାଗିଲା ତଥାପି, ଯଦି ତୁମର ବାପା ବ୍ରାହ୍ମଣ ଭକ୍ତ ବ୍ରାହ୍ମଣଙ୍କୁ ସହାୟ କରନ୍ତି, ତଥାପି ତଥାପି ବିଷୟ ସ୍ୱଭାବ କରେ ମହାଅନ୍ଧ। ରଘୁନାଥ ବିଷୟର ସ୍ୱଭାବ ମହାଅନ୍ଧ କରିଦିଏ। ଆରେ ଅନ୍ଧ ହେଇଗଲା ତ ସହିଲା, ମହାଅନ୍ଧ କାହାକୁ କୁହାଯାଏ? ଆଖି ଫୁଟିଗଲେ ଅନ୍ଧ କୁହାଯାଏ, ମହାଅନ୍ଧ କାହିଁକି ଲାଗିଲା ନା? ବିଷୟର ସ୍ୱଭାବ, ଆଖି ଫୁଟିଗଲେ ଅନ୍ଧ, କିନ୍ତୁ ବିଷୟ ରହିଲା ଅନ୍ଧ ମୁକ ବଧିର, ତିନିଟା କରିଦେବ ସେ, ସେଥିପାଇଁ ମହାଅନ୍ଧ ହେଇଗଲେ। ଅନ୍ଧ ପଚାରିବ କାହାକୁ, ରେ ଭାଇ ରାସ୍ତା କୋଉଟା, କି ଶୁଣିପାରିବ? କିନ୍ତୁ ବିଷୟ ଅନ୍ଧ କରିଦେଲା ପରେ ଶୁଣିପାରିବନି, କି ଦେଖିପାରିବନି, କି କହିପାରିବନି, ଆଖି ଥିବ। ସେଥିପାଇଁ ମହାପ୍ରଭୁ ମହାଅନ୍ଧ ବିଷୟ, ତଥାପି ବିଷୟର ସ୍ୱଭାବ କରେ ମହାଅନ୍ଧ, ସେଇ କର୍ମ କରାଏ ଯାତେ ହଏ ଭବବନ୍ଧ, ସେଇ କର୍ମ କରେଇବ ଯୋଉଥିରେ ଭବବନ୍ଧନ ହବ। ବିଷୟର ସ୍ୱଭାବ ହେଲା ସେ ଟାଣି 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 ନେଇକି ସେଇ କର୍ମ କରିଦେବ। ସେଥିପାଇଁ ରାମଚନ୍ଦ୍ର ମହାପ୍ରଭୁ ମୂଳ ରାମାୟଣରେ ଦେଖୁଥିଲି, ଗୁରୁଦେବ ଯୋଉ କୁହନ୍ତି କୁକୁରକୁ, ରାମଚନ୍ଦ୍ର ମହାପ୍ରଭୁ କହିଲେ ତୁ କଣ ଦଣ୍ଡ ଦିଆଯିବ ସେ ତାକୁ କହ, ତାକୁ କହିଲେ ମଠର ମହନ୍ତ ତୁମେ ତାକୁ କରିଦିଅ। ଏ ମୂଳ ଶ୍ଳୋକରେ ତାକୁ ମଠର ମହନ୍ତ କର, ମଠର ମହନ୍ତ କଲେ କଣ ତାକୁ ଦଣ୍ଡ? ଆରେ ମଠର ମହନ୍ତ ହେଲେ କେତେ ପ୍ରଣାମ, କେତେ ଜୁହାର ମିଳିବ? ନା ନା ନା, ତାକୁ ମଠର ମହନ୍ତ କର। ଆଜ୍ଞା ମୁଁ ବା ମଠର ମହନ୍ତ ଥିଲି, ମୁଁ କୁକୁର ହେଇଛି ନା କାହିଁକି? ନା ସେଠି ବିଷୟ ପ୍ରଚୁର ଆସିକି ପହଞ୍ଚିବ, ସ୍ୱସୁଖାର୍ଥ ଯଦି କିଛି ଲାଗିଗଲା ସେଥିରୁ ଗଲା। ବିଷୟର ସ୍ୱଭାବ କରେ ମହା ଅନ୍ଧ, ସେଇ କର୍ମ କରାଏ ଯାତେ ହୟ ଭବବନ୍ଧ, ଆଉ ସେଇ ବିଷୟ ହୋଇତ କୃଷ୍ଣ ଉଦ୍ଧାରିଲେ ତୁମା, କହ ନା ଯାଏ କୃଷ୍ଣ କୃପାର ମହିମା। ମହାପ୍ରଭୁ କହୁନାହାନ୍ତି ମୋର ମହିମା, ଓ ସେଇ ବିଷୟରୁ, ଯୋଉ ବିଷୟ, କେଉଁ ବିଷୟରୁ ନା ହେନ ବିଷୟ, କେଉଁ ବିଷୟ ନା ପୂର୍ବରେ, ଯେଉଁ ବିଷୟ ଅନ୍ଧ କରିଦିଏ, ଯେଉଁ ବିଷୟ ବ୍ୟକ୍ତିକୁ ମହାଅନ୍ଧ କରିଦିଏ, ସେଇ ବିଷୟରୁ କୃଷ୍ଣ ତୁମକୁ କାଢିଦେଇଛନ୍ତି। କୃଷ୍ଣର କୃପାକୁ ବର୍ଣ୍ଣନା ମୁଁ କରିପାରିବିନି, ରଘୁନାଥ ବହୁତ ବଡ଼ କୃପା ଅଛି। ଏତିକି ସରିଗଲା, ବାପାଙ୍କୁ କହିସାରିଲା ପରେ ରଘୁନାଥକୁ ଚାହିଁ ଦେଲେ ମହାପ୍ରଭୁ। ରଘୁନାଥ କ୍ଷୀଣତା ମାଲିନ୍ୟ ଦେଖିଆ, ସ୍ୱରୂପରେ କହେନ୍ ପ୍ରଭୁ କୃପାର୍ଦିତ ହୈୟା, ସ୍ୱରୂପରେ କହେନ୍ ପ୍ରଭୁ କୃପାର୍ଦିତ ହୈୟା। ମହାପ୍ରଭୁ ରଘୁନାଥକୁ ଦେଖି କୃପା ଚାଲି ଆସିଲା, ଯାହା ଅମ୍ବରୀଶ ଚରିତ୍ର ଆମେ କହୁଥିଲେ ବର୍ତ୍ତମାନ ସେୟା। ମହାପ୍ରଭୁ ରଘୁନାଥକୁ ଦେଖିଦେଲେ ତାଙ୍କର କୃପା ଚାଲି ଆସିଲା, କାହିଁକି ନା ରଘୁନାଥରେ କ୍ଷୀଣତା ମଳିନ ଦେଖିଆ, ମାଲିନ୍ୟ ଦେଖିଆ, ରାଜକୁମାର ସେ ଶରୀର ପୁରା କ୍ଷୀଣ ହେଇଯାଇଛି। ବାର ଦିନ କେବଳ ଏଇ ବାର ଦିନ ଭିତରେ ତିନି ଦିନ ଖାଇଛନ୍ତି ବୋଲି କ୍ଷୀଣ ହେଇନି, ଘରେ ଥିଲାବେଳେ ବି ସବୁବେଳେ ଚିନ୍ତା ନା କେମିତି ମୁଁ ଯିବି ଚୈତନ୍ୟ ମହାପ୍ରଭୁଙ୍କର କରୁଣା ପାଇବି। ସାଧନ ଅଙ୍ଗର ବ୍ୟାକୁଳତାରେ ବ୍ୟକ୍ତି ଯେତିକି କଷ୍ଟ ପାଏ ସେତିକି କୃଷ୍ଣ କୃପାର ଆକର୍ଷଣ। ସାଧନ କରିକି କେହି ସାଧନ ଅଙ୍ଗ ଅନୁଷ୍ଠାନ ଯଦି, ସେଥିପାଇଁ କୁହାଗଲା ନା ବହୁ ଜନ୍ମ କରେ ଯଦି ଶ୍ରବଣ କୀର୍ତ୍ତନ, ତଥାପି ନା ପାଏ କୃଷ୍ଣ ପଦେ ପ୍ରେମଧନ। ଏଇଟା ଦୁଇଟା ଜାଗାରେ ଲାଗିବ, ଅପରାଧ ପାଖରେ ଲାଗିବ, ସାଧନ ଅଙ୍ଗରେ ଲାଗିବ। ଯଦି କିଏ ଅପରାଧ କରୁଛି କିନ୍ତୁ ବହୁ ଜନ୍ମ ଶ୍ରବଣ କୀର୍ତ୍ତନ କରୁଛି, ତ ସେ କୃଷ୍ଣ ପଦ ପଦ୍ମରେ କେବେ ହେଲେ ପ୍ରେମ ପାଇପାରିବେନି। କିମ୍ବା କେହି ଯଦି ଭଜନ କରୁଛି କିନ୍ତୁ ଶିଥିଳ ଅଙ୍ଗରେ ଚାଲିଛି, ତାର ପରିଶ୍ରମ ନାହିଁ, ଭଜନ ଚାଲିଛି ତ ଚାଲିଛି, ହଉଛି ତ ହଉଛି, ଆଉ ଆକୁଳତା ନାହିଁ, ସାଧନ ଅଙ୍ଗ ପାଇଁ ବ୍ୟାକୁଳତା ନାହିଁ, ତାର ପରିଶ୍ରମ ନାହିଁ, ସ୍ୱସୁଖାର୍ଥ ନିଜ ଶରୀରକୁ ବଞ୍ଚେଇକି ଆରାମସେ ଭଜନ କରୁଛି, ଶରୀର ସୁଖର ପ୍ରାବଲ୍ୟତା ରଖିକି ଭଜନ କରୁଛି, ଏଭଳି ବହୁ ଜନ୍ମ ଭଜନ କରୁ। ମହାପ୍ରଭୁ ଦେଖିଦେଲେ ରାଜକୁମାର ହେଇଛି, ସ୍ତ୍ରୀକୁ ଛାଡ଼ିକି ଆସିଛି, ଖାଲି ପାଦରେ ଚାଲିକି ଆସିଛି, 12 ଲକ୍ଷ ମୁଦ୍ରାର ଈଶ୍ୱର ଯିଏ ହିରଣ୍ୟ ମଜୁମଦାର ଗୋବର୍ଦ୍ଧନ ମଜୁମଦାର, ତାଙ୍କର ପୁତ୍ର ଖାଲି ପାଦରେ ଚାଲି ଚାଲିକି ଆସିଛନ୍ତି, କ୍ଷୀଣତା ମଳିନ ଶରୀର ସୁନ୍ଦରୀ ସ୍ତ୍ରୀ ଘରେ ଅଛନ୍ତି, ମହାପ୍ରଭୁଙ୍କର କୃପା ଚାଲି ଆସିଲା, କୃପାର୍ଦ୍ଧ ଚିତ୍ତ ହୋଇଆ ମହାପ୍ରଭୁ ବର୍ତ୍ତମାନ ସ୍ୱରୂପଙ୍କୁ କହିବେ, ସ୍ୱରୂପ ଦାମଦର ପାଖରେ ଅଛନ୍ତି, ଲଳିତା ସଖୀ ତାଙ୍କୁ କହିବେ। ସାଧନ ଅଙ୍ଗର ଯୋଉ ଅନୁଷ୍ଠାନ ଆମେ କରିବା, ଯୋଉ ପରିଶ୍ରମ କରିବା, ସେ ପରିଶ୍ରମରେ ଭଗବାନଙ୍କର ଆକୁଳତା ଆସିବ। ପରିଶ୍ରମ ଆପଣ ଦେଖୁନ, ପରୀକ୍ଷା କରିକି ଶାରୀରିକ ସୁଖ ଯାହାର ଯେତେ ଅଧିକ, ତାର କୃଷ୍ଣ ପାଖରେ ମନୋନିବେଶ କଦାପି ହବ ନା। ଚୈତନ୍ୟ ମହାପ୍ରଭୁ ଏତେ, ଆମର ଓଡ଼ିଆରେ ଗୋଟେ କଥା କୁହନ୍ତି ଜାଣିଛନ୍ତି ନା ଲୋକମାନେ, ଛିଡ଼ା କଥା ଗୁଡା କାହିଁକି କହୁଛୁ ମୁଁ, ବାଲେଶ୍ୱର ଜିଲ୍ଲାରେ କୁହନ୍ତି ଛିଡ଼ା କଥା, ଛିଡ଼ା କଥା ମାନେ କଥାଟାକୁ କହିବେ ଏମିତି ପୁରା ଛିଡ଼େଇ ଦେବ, ଆଉ କିଛି ସମ୍ବନ୍ଧ ରହିବ, ଚୈତନ୍ୟ ମହାପ୍ରଭୁଙ୍କର ସିଧା କଥା ପୁରା କହିଦେବ, ଇଏ କୃଷ୍ଣ ପାଇପାରିବ ନାହିଁ ଏମିତି କଥା କହିବେ ବର୍ତ୍ତମାନ ବୈରାଗୀ ଧର୍ମରେ, ସମସ୍ତଙ୍କ ପାଇଁ, ଦୁଇଜଣଙ୍କ ପାଇଁ ପୁରା ମହାପ୍ରଭୁ ଷ୍ଟ୍ରେଟ୍ କଥା, ଯେଉଁମାନଙ୍କର ଶରୀର ସୁଖ ଯେତେ ଅଧିକ ସେମାନଙ୍କର କୃଷ୍ଣଙ୍କୁ ପାଇବା ସେତେ ଡେରି, ତାହେଲେ ବ୍ୟାକୁଳତା ନାହିଁ, ସାଧନ ଅନୁଷ୍ଠାନ ଆକୁଳତା ନାହିଁ, କାହିଁକି ନା ଭଗବାନ ଚାଲି ଆସିଲେ। ଜଣେ ଟୀକାକାର ଲେଖୁଛନ୍ତି, ଧ୍ରୁବ ମହାରାଜ କୃପା କରିବା ପାଇଁ କାହିଁକି ଧ୍ରୁବ ନାରଦମୁନି ଆସିଲେ, ମାଙ୍କୁ ପଚାରିଲେନି, ମା କହିଲେ ତୁମେ ଯାଅ, ତଥା ପଦ୍ମ ପଳାଶ ଲୋଚନା ଦୁଃଖ ଛିନ୍ଦାୟମି ମୃଗୟାମି କଶ୍ଚନ, ତୁମେ ପଦ୍ମ ପଳାଶ ଲୋଚନ ଶ୍ରୀହରିଙ୍କ ନିକଟକୁ ଯାଅ। ଧ୍ରୁବ ଚାଲିଲେ, କୌଣସି ବିଚାର ନାହିଁ, ସ୍ୱର ସୁଖର ଚିନ୍ତା ନାହିଁ, କୁଆଡ଼େ ଯିବେ ବି ଜାଣନ୍ତି ନା, 5 ବର୍ଷ 7 ବର୍ଷର ଗୋଟେ ବାଳକ, 5 ବର୍ଷର ଗୋଟେ ବାଳକ ଠୁମୁର ଠୁମୁର ହେଇ ଚାଲି ଚାଲିକି ଆସୁଛନ୍ତି। ବିଠୁରରୁ ବୈଷ୍ମତିପୁରରୁ ରାଜାର ପୁତ୍ର ବାହାରି ପଡ଼ିଲେ, ବୈଷ୍ମତିପୁରରୁ ପରିଶ୍ରମ କରିକି ଆସୁଛନ୍ତି, ନାରଦ ଚାଲି ଆସିଲେ। ନାରଦ ଉପାକର୍ଣ୍ଣ ଜ୍ଞାନ୍ତ ଚିକିତ୍ସିତ ସ୍ପର୍ଶ୍ୱାମ ମୂର୍ଦ୍ଧୁନି ଅଘଗ୍ନେନ ପ୍ରାଣୀନ ପାହ ବିସ୍ମିତ। ଅଘନିବର୍ତ୍ତକ ଯେଉଁ ଚରଣ, ଯେଉଁ ହସ୍ତରେ ପ୍ରଭୁଙ୍କର ଚରଣ କମଳକୁ ସ୍ପର୍ଶ କରନ୍ତି, ସେ ଅଘନିବର୍ତ୍ତକ ସେ ହସ୍ତରେ, ହସ୍ତକୁ ଧ୍ରୁବ ମହାରାଜଙ୍କ ମସ୍ତକରେ ରଖିଦେଲେ। କୁହନ୍ତୁ କୋଉ ସାଧୁ ସାଙ୍ଗେ ସାଙ୍ଗେ କୃପା କରିଦେବ ଦେଖିକି, ଆରେ ଗୋଟେ ଛୋଟ ପିଲା ଭଗବାନଙ୍କୁ ଗାଇବା ପାଇଁ ଚାଲି ଚାଲିକି ଆସୁଛି, ହାତରେ ଖାଇବାର ବସ୍ତୁ ନାହିଁ, ଦେହରେ ପିନ୍ଧିବାର ବସ୍ତୁ ନାହିଁ, କିଛି ଶରୀର ପାଇଁ କୌଣସି ସାଧନ ରଖିନି, କିନ୍ତୁ ଭଗବାନଙ୍କୁ ପାଇବା ପାଇଁ ଆସୁଛି। ନାରଦ ଜ୍ଞାନ୍ତସ୍ୟ ଚିକିତ୍ସିତମ ଜାଣିଦେଲେ, ଚିକିତ୍ସିତମ ଭଗବାନଙ୍କୁ ପାଇବା ପାଇଁ ଇଏ ଚାହୁଁଛି, ବହୁତ ବ୍ୟାକୁଳତା ଅଛି, ଖାଲି ପାଦରେ ଚାଲିକି ଆସୁଛି, ରାଜାର କୁମାର ହେଇକି ସ୍ପୃଶ୍ୱା ମୂର୍ଦ୍ଧନି ଅଘଗ୍ନେନ, ଆଉ କେଉଁଠି ଛୁଇଁଲେନି, ମସ୍ତକୁ ଛୁଇଁଦେଲେ। ସେ ହସ୍ତ କିଭଳି ହସ୍ତର ବିଶେଷଣ ଦଉଛନ୍ତି, ଅଗତ୍ନେନ ଧ୍ରୁବ ମହାରାଜ ରଜଗୁଣରେ ଯୋଉ ମାତ୍ସର୍ଯ୍ୟତା ତାଙ୍କର ଥିଲେ, ରଜଗୁଣରେ ଥିଲେ ନା କ୍ଷତ୍ରିୟ କୁମାର, ମୋ ମା ବାବା ମତେ କୂଳରେ ବସେଇ ନାହାନ୍ତି, ମୋ ବିମାତା ମତେ ଏମିତି ଈର୍ଷା କରିଛନ୍ତି, ଉତ୍ତମ ଭାଇ ବି ମତେ ଈର୍ଷା କରିଛି, ଠିକ ଅଛି ମୁଁ ଯାଉଛି ଭଗବାନଙ୍କୁ ପାଇକି ମୁଁ ଦେଖେଇଦେବି, ଏଇଭଳି ଭାବରେ ଆସୁଛନ୍ତି। କିନ୍ତୁ ଅଗତ୍ନେନ ଏ ଅଘନିବର୍ତ୍ତକ ନାରଦ ନିଷ୍କିଞ୍ଚନ ବୈଷ୍ଣବଙ୍କର କୃପାଟା ତାଙ୍କ ମସ୍ତକରେ ବର୍ଷିତ ହେଇଗଲା, ସାଙ୍ଗେ ସାଙ୍ଗେ ଚାଲିଗଲା ଏ ଭାବ, ଆଉ ମାଷ୍ଟର ଜାଣେ ପାଣି ନା ପ୍ରାହ ବିସ୍ମିତ, ବିସ୍ମିତ ନାରଦ ନାରଦମାନଙ୍କୁ ବିସ୍ମିତ କରିଦେଲେ ଧ୍ରୁବ ମହାରାଜ, କେତେ ବଡ ଷ୍ଟ୍ରଙ୍ଗ ଡିଟର୍ମିନେସନ 5 ବର୍ଷର ପିଲା ତାଙ୍କ, କିନ୍ତୁ ନାରଦମାନେ କୃପାର କାରଣଟା କଣ ହେଲା, ଏ ସାଧନଙ୍କର ପରିଶ୍ରମଟାକୁ ଦେଖିଲେ, ରଘୁନାଥଙ୍କର ଯୋଉ ପରିଶ୍ରମ ହେଇଛି ମହାପ୍ରଭୁ ଦେଖିଲେ, କ୍ଷୀଣତା ମାଲିନ୍ୟ ଶରୀର ସ୍ୱରୂପରେ କହେ ପ୍ରଭୁ କୃପା, କୃପାର୍ଦ୍ଧ ଚିତ୍ର ହୟା ସ୍ୱରୂପ, କୃପାର୍ଦ୍ଧ ଚିତ୍ତ ହୟା, କୃପାରେ ଆଦ୍ର ହେଇଗଲା, ଭିଜିଗଲା ଚୈତନ୍ୟ ମହାପ୍ରଭୁଙ୍କର। ରାଜକୁମାର ହେଇ କେତେ ବଡ ତ୍ୟାଗ କରିକି ଆସିଛି, ଆଉ ବର୍ତ୍ତମାନ ମହାପ୍ରଭୁ ରଘୁନାଥଙ୍କ ହାତରେ ସମର୍ପଣ କରିବେ। ଏଇ ରଘୁନାଥେ ଆମି ସମ୍ପିନୁ ତୋ ମାରେ,
ଅଙ୍ଗୀକାରେ ପୁତ୍ର ଭୂ
ସିଦ୍ଧାନ୍ତ। ଗୁରୁଦେବ ଯେତେବେଳେ ଶିଷ୍ୟର, କାରଣ ଗୁରୁଙ୍କର ବି ଭଜନ ଅଛି ନା, ସୁନିଷ୍ଠ ଅଙ୍ଗ ଭଜନ ଅଛି ନା, ସିଏ କ'ଣ ଆଉ ଆଧୁନିକ ଶିଷ୍ୟ ଯିଏ କନିଷ୍ଠ ଶିଷ୍ୟ ଆସିବ ତାର ପଛରେ ଲାଗିବ ନା କ'ଣ, ସିଏ କ'ଣ କରିବେ? ଯେଉଁମାନେ ଉନ୍ନତ ଅଧିକାର, ତାଙ୍କର ଉନ୍ନତ ଶିଷ୍ୟ ଅଛନ୍ତି, ତାଙ୍କୁ ଦାୟିତ୍ୱ ଦେବେ, କହିବେ ଏଇ ଭକ୍ତର ଦାୟିତ୍ୱ ତୁମର ରହିଲା। ଚୈତନ୍ୟ ମହାପ୍ରଭୁ ରହୁଛନ୍ତି ନା, ସେ କ'ଣ ରଘୁନାଥଙ୍କୁ ଶିକ୍ଷା ଦେଇପାରିବେ କି? ସମୟ କାହିଁ ମହାପ୍ରଭୁ, କିନ୍ତୁ ଏହି ରଘୁନାଥ ଆମେ ସମ୍ପିନୁ ତୁମାରେ। ମହାପ୍ରଭୁ ରଘୁନାଥଙ୍କ ହସ୍ତକୁ ଧରିବେ, ବର୍ତ୍ତମାନ ଧରିକି ସ୍ୱରୂପ ଦାମୋଦରକୁ ଦେବେ। ମଠାଧୀଶ ମାନେ ଭକ୍ତି ରକ୍ଷକ, ମଠ ମନ୍ଦିର ସମ୍ପଦ ରକ୍ଷକ ନୁହନ୍ତି, ଭକ୍ତି ତାଙ୍କ ସଠାକୁ ପ୍ରଭୁପାଦ କୁହନ୍ତି। ମଠ ମନ୍ଦିର ସମ୍ପତ୍ତିକୁ ହରି ରଖିବେ, କାରଣ ତାଙ୍କ ସେବା ପାଇଁ ଯୋଗ୍ୟ ବସ୍ତୁ ସିଏ ରକ୍ଷଣା କରିବେ। ଯେଉଁମାନେ ମଠ ମନ୍ଦିରର ରକ୍ଷକ ସେମାନେ ଭକ୍ତିର ରକ୍ଷକ ହେବେ, ଭକ୍ତିକୁ ରକ୍ଷା କରିବେ। ଯେଉଁମାନେ ଆସୁଛନ୍ତି ପୂର୍ବ ସ୍ୱୀକୃତି ନେଇ, ଯେଉଁମାନେ ଭଜନ କରିବା ପାଇଁ ଆସୁଛନ୍ତି, ତାଙ୍କର ଭକ୍ତିର କିଭଳି ଅଗ୍ରଗତି ହେବ ସେ ହିଁ ଲକ୍ଷ୍ୟ କରାଯିବ, ତାକୁ ହିଁ ଲକ୍ଷ୍ୟ କରାଯିବ। ତାଙ୍କର ଭକ୍ତ କେମିତି ପୋଷଣ କରାଯିବ, ତାଙ୍କର କେଉଁ ଗୁଣ ଅଛି, ତାଙ୍କୁ କେଉଁ ସେବାର ଲଗେଇବା ପରେ ତାର ଭକ୍ତିର କାହିଁକି ଅଗ୍ରଗତି ହେବନି? ସେ ନା ଭକ୍ତିର ରକ୍ଷକ ହେବେ ବା, କାରଣ ଆମେ ଗୋଷ୍ଠୀଆନନ୍ଦୀ ନା, ଆମେ କି ଭଜନାନନ୍ଦୀ ହେଇଛେ ଯେ ଆମର ଗୁରୁଦେବଙ୍କର ପାଞ୍ଚଟା ଶିଷ୍ୟ ଅଛନ୍ତି ସେ ବସେଇ କାନ ମୁଡ଼େଇକି ଥାପଡ଼ ମାରିବେ? ଆଉ ଭଜନାନନ୍ଦୀ ମାନେ ଏଭଳି ବି ଶିଷ୍ୟ ଗ୍ରହଣ କରନ୍ତିନି, କାହିଁକି ଭକ୍ତି ଠାକୁରଙ୍କୁ ଫେରେଇଦେଲେ ବାରମ୍ବାର, କାହିଁକି ଫେରେଇଦେଲେ? ଗୋରୁକିଶ ଦାସ ବାଜିବାର ସେ ଜାଣନ୍ତି ମୁଁ ଭଜନାନନ୍ଦୀ ଲୋକ ନା, ଯଦି ଗୋଟେ କନିଷ୍ଠ ଅଧିକାରୀ ବା ଭଜନାନନ୍ଦୀ ପିଲାକୁ ଗ୍ରହଣ ନ କରିବି ତାହେଲେ ତାକୁ ମୋତେ ଶିଖିବାକୁ ପଡ଼ିବ ନା, ସେ ବାରମ୍ବାର ଫେରେ, ଦେଖିବା ୟାର ଭଜନ ବ୍ୟାକୁଳତା କେତେ ଅଛି। ବାସ୍ ଦୁଇ ପଦ ଉପଦେଶ ଦେଇଦେଲେ ଛାଡ଼ିଦେଲେ, କହିଲେ ଯାଅ ଯାଅ ଯାଅ, ଚୈତନ୍ୟ ମହାପ୍ରଭୁଙ୍କର ବାଣୀକୁ ତୁମେ ପ୍ରଚାର କର, କିନ୍ତୁ ତୁମେ କଖନ ବିଦେଶ ଯାବ ନା, ତୁମର ପିଆଦା ଦିଏ ବିଦେଶରେ ମହାପ୍ରଭୁର ବାଣୀ ପ୍ରଚାର କରିବ। ଗୋରୁକିଶ ଦାସ ବାଜି ମହାରାଜ କହିଦେଲେ ଭକ୍ତି ଠାକୁରଙ୍କୁ ଦୁଇଟି କଥା, ବାସ୍ ଶେଷ କାମ। ସେଥିପାଇଁ ଭଜନାନନ୍ଦୀ ମାନେ ଶିଷ୍ୟ ଏମିତି ଗ୍ରହଣ କରନ୍ତିନି, ବହୁତ ମାପି ଚୁପି ଭଜନରେ ବାଧା ଯେମିତି ନ ହେବ ଗ୍ରହଣ କରନ୍ତି। କହିଲେ ତୁମେ କେବେ ବିଦେଶ ଯିବନି, ଭକ୍ତି ଠାକୁରଙ୍କୁ ଗୋରୁକିଶ ଦାସ ମହାରାଜଙ୍କର ଆଦେଶ, ତୁମେ କଖନ ବିଦେଶ ଯାବ ନା, ତୁମର ପିଆଦା ଦିଏ, ଗାଉଁଲି ବେଙ୍ଗଲୀ ଶବ୍ଦରେ କହିଲେ ତୁମର ଶିଷ୍ୟ ଦିଏ କହିଲେନି, ତୁମର ପିଆଦା ଦିଏ, ତୁମେ ବିଦେଶରେ ଚୈତନ୍ୟ ମହାପ୍ରଭୁର ବାଣୀ ପ୍ରଚାର କରିବ, ତୁମେ କରିବ। ସେଥିପାଇଁ ଚୈତନ୍ୟ ପ୍ରଭୁପାଦଙ୍କ ପ୍ରଣାମ କ'ଣ, ନମସ୍ତେ ସରସ୍ୱତୀ ଦେବୀ ଗୌରବାଣୀ ପ୍ରଚାର, ମୁଁ ସରସ୍ୱତୀ ଦେବୀଙ୍କର ଭୃତ୍ୟ, ଇଏ କ'ଣ ଛୋଟିଆ କଥା କି ଆଜ୍ଞା? ଆଉ ଲୋକ କହୁଛନ୍ତି ସେ ପ୍ରଭୁପାଦ ନାଁଟା କାହିଁକି ନେଇଗଲେ, ଓ ତୁମେ ବୁଝିପାରିବ ପ୍ରଭୁପାଦଙ୍କୁ, ହୀନ ମାଶ୍ଚର୍ଯ୍ୟ ବୁଦ୍ଧି ଏଗୁଡ଼ିକ, ହୀନ ମାଶ୍ଚର୍ଯ୍ୟ ବୁଦ୍ଧି, ପ୍ରଭୁପାଦଙ୍କୁ ବୁଝିପାରିବେନି ସେମାନେ କେବେ। ସେଥିପାଇଁ ଗୁରୁଦେବ ମନା କରନ୍ତି ତୁମେ ତାଙ୍କ ସଙ୍ଗକୁ ଯିବନି, ଅପରାଧୀ ସେମାନେ ପ୍ରଭୁପାଦଙ୍କ ନିକଟରେ। ସମସ୍ତେ ନୁହନ୍ତି, ଯେଉଁମାନେ ଉଦାର ଚେତ, ଯେଉଁମାନେ ଭଜନ କରୁଛନ୍ତି ସେମାନେ କଦାପି ଏସବୁ ଜିନିଷ କହିବେନି, ଯେଉଁମାନେ ଭଜନ କରୁନାହାନ୍ତି କେବଳ ପ୍ରାୟ ବର୍ତ୍ତମାନ ଅନୁଷ୍ଠାନ କ'ଣ କୁହାଯିବ ଖୋଲା, ମୁଁ ସେଥିପାଇଁ ବହୁତ ସମୟରେ ପ୍ରବଚନ ଦେବା ପାଇଁ ଇଚ୍ଛା ହିଁ କରୁନି, ଏଥିପାଇଁ କେତୋଟି କଥା ମୁଁ କହିବା ପାଇଁ ବାଧ୍ୟ ହୁଏ ମୋ ସ୍ୱଭାବ ଯୋଗୁଁ। ଆଉ ମୁଁ ଦେଖୁଛି ଭଜନ ପ୍ରତି ଆଜିକାଲି ଯେତେ ଗୁରୁତ୍ୱ ଦିଆଯାଉନି, ବାହ୍ୟ ଅନୁଷ୍ଠାନ ପ୍ରତି ସମସ୍ତଙ୍କର ବେଶୀ ଗୁରୁତ୍ୱ। କେତେ ଲୋକ ମଠକୁ ଆସିବେ, କେମିତି ଖାଇବେ, କେମିତି ଉତ୍ସବ କରିବେ, ଆରେ କାହିଁକି ଭାଇ ୟା ଉପରେ ଗୁରୁତ୍ୱ ଦେଉଛନ୍? ଉତ୍ସବ ମାନେ କ'ଣ? ଉତ୍ସବ ମାନେ ହରିଭଜନ, ବାସ୍ ଏ ବହୁତ ହେଇଗଲା। ବର୍ତ୍ତମାନ ଭଜନରେ ଲାଗ, ବର୍ତ୍ତମାନ ସବୁଆଡ଼େ ଗୋଟେ ଛୋଟିଆ ମଠକୁ ତର ଆରମ୍ଭ କରି ଯୁଆଡ଼େ ଯିବେ ଖାଲି ବାହ୍ୟ ଅନୁଷ୍ଠାନ, ଏ ମନ୍ତ୍ରୀ ଡାକୁ ଆକୁଟା କଥା କୁଟାକୁ ବେଶୀ ଲୋକ ଆସିବେ, ତାଙ୍କୁ ଖାଇବା ପିଇବାକୁ ଦିଅ, ପୁଣି ତା ପାଇଁ କୋଉ ଧନୀ କତିକି ଯାଅ, ତା ଗୋଟେ ପଡ଼ିକି ଟଙ୍କା ଧରିକି ଆସ, ଏ ବହୁତ ହେଇଗଲା। ବର୍ତ୍ତମାନ ବହୁତ ଶିକ୍ଷା ହେଇଗଲା, ବର୍ତ୍ତମାନ ଆରମ୍ଭ କର ଭଜନ, ପ୍ରଭୁ ଯେତିକି ଦେଇଛନ୍ତି ଭଗବାନଙ୍କ ଦୟାରୁ ଯେତିକି ଦେଇଛନ୍ତି ସେତିକି ଭଜନ ଆରମ୍ଭ କର। ବହୁ ସମ୍ପତ୍ତି ଆମର ନଷ୍ଟ ହେଇଯାଉଛି, ତାକୁ ରକ୍ଷା କର। ଧନ ଭକ୍ତ ଜଣେ ସମ୍ପତ୍ତି ଆଜ୍ଞା, ଗୋଟିଏ ଯଦି ଆମେ ଆମର ଅର୍ଥ ଦରକାର, ଯଦି ଆମେ ଜଣେ ସୁନ୍ଦର ପ୍ରବଚକ, ପାଞ୍ଚଟି ସୁନ୍ଦର ପ୍ରବଚକ ତିଆରି କରିବା, ଗୋଟିଏ ଦିନ ଭିତରେ ମଠକୁ କୋଟିଏ ଟଙ୍କା ଆସିକି ପହଞ୍ଚିବ। ଲୋକମାନେ ପ୍ରବଚନ ଶୁଣିବା ପାଇଁ ଏତେ ପାଗଳ, ଆଉ ଟଙ୍କା ଦେବା ପାଇଁ ଏତେ ପାଗଳ, ଯଦି ଆମେ ପ୍ରବଚକ କେବଳ ତିଆରି କରିଦେଇପାରିବା, କାହା ଦ୍ୱାରକୁ ଯିବାକୁ ପଡ଼ିବନି, ସେମାନେ ଆମ ଦ୍ୱାରକୁ ଆସିବେ, ବାବା ଆସନ୍ତୁ ପ୍ରବଚନ ଦେ, ଆସନ୍ତୁ ପ୍ରବଚନ ଦେ, ସେତେବେଳେ କହିବେ ଆମ ଗୁଣ୍ଡିଚା ମନ୍ଦିର ହେଉଛି, କୋଟିଏ ଟଙ୍କା ଦେବାକୁ ପଡ଼ିବ, ପ୍ରୋଗ୍ରାମ କରିବୁ, ହଁ ଦେବୁ, ପ୍ରବଚକ ଦରକାର, ହରିକଥାରେ ସବୁ ଆସିବ, ଭକ୍ତିସ୍ଥାନ ଶିଶୁ ଠାକୁର ପ୍ରଭୁପାଦଜୀ ମହାରାଜ କେବଳ ହରିକଥା କହୁଥିଲେ, କହିଲେ ଗାନ୍ଧର୍ମିକା ଗିରିଧାରୀ ମଠକୁ ଚଳଉଛନ୍, କେବଳ ହରିକଥା ନିରବଚ୍ଛିନ୍ନ ହରିକଥା ଚାଲୁ, ଏଠି ସବୁ ଆସିକି ପହଞ୍ଚୁ, ସବୁ ଆସିକି ପହଞ୍ଚୁ। ତେଣୁ ସମୟ କାଳ ପରିସ୍ଥିତିକୁ ଦେଖିକି ଆମକୁ ଚାଲିବାକୁ ପଡ଼ିବ। ମୁଁ ଏଇ କଥାରେ କହୁଥିଲି, ମଠର ଯେଉଁମାନେ ରକ୍ଷକ ସେମାନେ ଭକ୍ତିର ରକ୍ଷକ ହେବେ। ଭକ୍ତମାନେ ଯେଉଁମାନେ ଆସୁଛନ୍ତି ତାଙ୍କ ପୋଷଣ କେମିତି ହେବ, ତ୍ୟାଗୀମାନେ ଆସୁଛନ୍ତି ସବୁ ତ୍ୟାଗ କରିକି ତାଙ୍କର ଭକ୍ତିର ପୋଷଣ ହେବ, ସେମାନେ ହିଁ ସମ୍ପତ୍ତି। ଜଣେ ମଠର ଯଦି ଜଣେ କ୍ୱାଲିଫାଏଡ୍ ପର୍ସନ୍ ହେଇଗଲା, ସେ କେତେ ଭକ୍ତ ତିଆରି କରିବ, କେତେ ଧନୀ ଲୋକଙ୍କୁ ଆଣିବ, କେତେ ଇଏ କରିବ। ମହାପ୍ରଭୁ ବହୁତ ଶିକ୍ଷା ଦେଲେ, ସେ ନିଜେ ରଖିଲେଣି ପାଖରେ, କାଳେ ରଘୁଣା ତାଙ୍କର ଭଜନର ଶିକ୍ଷା ଉପରେ ମହାପ୍ରଭୁଙ୍କ ଉପରେ ନିର୍ଭର କରିବେ, ସେ ସ୍ୱରୂପକୁ ସମର୍ପଣ କରିଦେଲେ, କହିଲେ ସ୍ୱରୂପ ମୁଁ ତାଙ୍କୁ ସମର୍ପଣ କରିଦେଲି। ସ୍ୱରୂପ ଦାମୋଦର କହିଲେ ପ୍ରଭୁ ମୁଁ ଆଙ୍କୁ କେମିତି ଗ୍ରହଣ କରିବି, ନା ପୁତ୍ର ଭୃତ୍ୟ ରୂପେ ତୁମେ କର ଅଙ୍ଗୀକାର, ଦୁଇଟା ସମ୍ବନ୍ଧ ଦେଇଦେଲେ ଦି ଜଣଙ୍କୁ। କହିଲେ ରଘୁନାଥ ତୁମେ ଆଜିଠାରୁ ସ୍ୱରୂପର ଭୃତ୍ୟ, ମୋର ଭୃତ୍ୟ ନୁହେଁ, ସ୍ୱରୂପ ଦାମୋଦର ସେବା କରିବ। ଦେଖ ମହାପ୍ରଭୁ ଗୁରୁର ଶିକ୍ଷା କେମିତି ଦେଇଛନ୍ତି, ତୁମେ ସ୍ୱରୂପ ଦାମୋଦର ସେବା କରିବ, ସ୍ୱରୂପ ଦାମୋଦର ତୁମକୁ ଭକ୍ତି ଶିକ୍ଷା ଦେବେ। ପ୍ରଭୁପାତି ସିଷ୍ଟମ ହିଁ କରିଛନ୍ତି, ପ୍ରଭୁପାତି କାହିଁକି ଷ୍ଟ୍ରିକ୍ଟ କୁହନ୍ତି, ଅଥରିଟିର ଅଣ୍ଡରରେ ରହିବ, ପ୍ରଭୁପାତି ବହୁତ ଷ୍ଟ୍ରିକ୍ଟ ନିୟମ କରିଛନ୍ତି, ଅଥରିଟିର ଅଣ୍ଡରରେ ରହିବ, ତୁମେ ସ୍ୱତନ୍ତ୍ର କିଛି କରିବ, ସେ ଯାହା କହୁଛନ୍ତି ସେ ନିୟମ ହିସାବରେ ମାନିବ। ଏଇଥିପାଇଁ ଏଇ ସିଷ୍ଟମ ହେଲା ଏହା, ତାହେଲେ ସ୍ୱରୂପ ଦାମୋଦର ହେଲା ମହାପ୍ରଭୁଙ୍କର ଅଥରିଟି ରିପ୍ରେଜେଣ୍ଟେଟିଭ, ତାଙ୍କ ଅଣ୍ଡରରେ ରଘୁନାଥଙ୍କୁ ଦିଆହେଲା। କିନ୍ତୁ ମହାପ୍ରଭୁ ଗୋଟେ କଥା ସୁନ୍ଦର କଥା କହିଲେ, କିନ୍ତୁ ମନେ ରଖ ସେ ତୁମର ପୁତ୍ର, ପୁତ୍ର ଭୃତ୍ୟ ରୂପେ ତୁମେ କର ଅଙ୍ଗୀକାର, ମୋର ସେ ପୁଅ ନୁହେଁ, ରଘୁନାଥ ଆଜିଠୁ ମୋର ପୁଅ ନୁହେଁ, ତୁମର ପୁଅ, ପୁଅ କି ପୁଅ ଉପରେ କେମିତି ଅଙ୍ଗୀକାର କରାଯିବ, ନା ବାପାର ସମ୍ପତ୍ତିର ମାଲିକ କିଏ, ପୁଅ ନା ସ୍ୱରୂପ, ତୁମର ଯେଉଁ କୃଷ୍ଣ ପ୍ରେମ ଅଛି ତାର ସମ୍ପତ୍ତିର ମାଲିକ ଯେମିତି ଅଧିକାର ଯେମିତି ଇଏ ରଘୁନାଥ, ଆଉ ରଘୁନାଥ ତୁମେ ଇଙ୍ଗିତ କରିଦେଲେ, ରଘୁନାଥ ତୁମେ ଆଜିଠାରୁ ଭୃତ୍ୟ ହେଲା କାର, ସ୍ୱରୂପ ଦାମୋଦର, ଏଇ ରଘୁନାଥ ଆମେ ସମ୍ପିନୁ ତୁମାର, ମୁଁ ତୁମ ଆଜି ସମର୍ପଣ କଲି। ତିନି ରଘୁନାଥ ନାମ ହୟମାର ଗୁଣେ, ତିନି ରଘୁନାଥ ନାମ ହୟମାର ଗୁଣେ, ସ୍ୱରୂପେର ରଘୁ ଆଜି ହୈତେ ଇହାର ନାମେ, ସ୍ୱରୂପେର ରଘୁବାଜି ହୈତେ ଇହାର ନାମେ, ଅତ କହି ରଘୁନାଥେ ହସ୍ତ ଧରିଲା, ଅତ କହି ରଘୁନାଥେ ହସ୍ତ ଧରିଲା, ସ୍ୱରୂପେର ହସ୍ତେ ତାରେ ସମର୍ପଣ କହିଲା, ସ୍ୱରୂପେର ହସ୍ତ ତାରେ ସମର୍ପଣ କହିଲା। ବହୁତ ସୁନ୍ଦର ସିଦ୍ଧାନ୍ତ, ବହୁତ ସୁନ୍ଦର ଶିକ୍ଷା ଆଜ୍ଞା। ରଘୁନାଥ ଘର ଛାଡ଼ିଲା ଯେତେବେଳେ ମହାପ୍ରଭୁ ତାଙ୍କୁ ମନା କରୁଛନ୍ତି, କୃଷ୍ଣଙ୍କ ପ୍ରତି ବ୍ୟାକୁଳତା ଆସୁ, କୃଷ୍ଣ ତୁମକୁ ସ୍ଫୁରଣ କରନ୍ତି, ଏଇଟା ପଢ଼ିକି ମୁଁ କୌଣସି ବହିରେ ନାହିଁ, ପଢ଼ିକି ଆସିନୁ, ଏ ସିଦ୍ଧାନ୍ତ ହିଁ ଆପଣ କାଟିହେଇ ପାରିବେନି, ଭଗବାନଙ୍କ ଇଚ୍ଛାରେ ସେ ଛାଡ଼ିଛନ୍ତି। ଯେଉଁ ଯେଉଁ ସବୁ ସିଦ୍ଧାନ୍ତ ଚୈତନ୍ୟ ଚରିତାମୃତରେ ଅଛନ୍ତି, ଗୌଡ଼ ବୈଷ୍ଣବଙ୍କର ଇଏ ସବୁ ସିଦ୍ଧାନ୍ତର ମୌଡ଼ମଣି, ଏସବୁ ମହାପ୍ରଭୁ ସମର୍ପଣ କରୁଛନ୍ତି, ଶିଷ୍ୟକୁ ସମର୍ପଣ କରାଯାଉଛି। ଗୁରୁ ଯେତେବେଳେ ନିଜର ଦାୟିତ୍ୱ ନ ନେଇପାରିବେ ଶିଷ୍ୟ, ସେ ଆଉ ଜଣେ ବୈଷ୍ଣବ ପାଖରେ ଦେଇଦେ, ବାପା ଇଏ ଭକ୍ତି କରିବା ପାଇଁ ଆସିଛି, ଇଏ ଭକ୍ତି କରିବା ପାଇଁ ଆସିଛି। ସେ ସାଧୁ ପ୍ରଭୁ ଥିଲାବେଳେ ଯଦି ଗୋଟିଏ ପିଲା କିଏ ପଳେଇବ ଗୁରୁଦେବ ଡାକିବେ, କିରେ ସାଧୁ କ'ଣ ହେଲା, କିଛି କାହିଁକି ମଠ ଛାଡ଼ି ପଡ଼ିଲେ ତ ଡାକିଲୁ, ନା ଆଜ୍ଞା ସେ ତ ପ୍ରେସିଡେଣ୍ଟ କ'ଣ ତାଙ୍କୁ କହିଲେ ବାହାର ପଳାଅ ବୋଲି ବାହାରକୁ, କହିଲେ କ'ଣ ସେ ଘର ଛାଡ଼ିକି ଆସିଥିଲା, ତାର ଟିକେ କ'ଣ ଅସୁବିଧା ହେଲା, ତାଙ୍କ କଥାଟା ଆମେ ବୁଝିବା ନା, ସେ ହରିଭଜନ କରିବେ ନା ମଠ ଛାଡ଼ିକି ପଳେଇବେ, ସେ ମାୟାର ସେବା କରିବ, ତ ଡାକିବ ଡାକିବ ନା, ଏ ସାଧୁ ପ୍ରଭୁ କାମସା ପିନ୍ଧିବ ତାର ଚାଲିବ, କହିଦେବା ଚାଲା, ସେ ତ ହୁଣ୍ଡା ଲୋକ, ତୁ ଆମ ଗୁରୁଦେବଙ୍କୁ ଦିନେ ଯିବୁ, ତୋ କଥା ଡାଇରେକ୍ଟ ବୁଝା ହବ, ସେ ପ୍ରେସିଡେଣ୍ଟ ନ ବୁଝୁ, ଆସିଲା ଗୋଟେ ଜୀବ, ଛୋଟ କଥା ନାହିଁ, ଗୋଟେ ଜୀବ ଛୋଟ ଦେଖୁଛ ନାଇଁ, ପିଲାମାନେ କେତେ କେତେ ବୟସର ପିଲା, ଇଏ ଗୋଟେ ଛୋଟ ପିଲା ଘରକୁ ବାପା ମାଆଙ୍କୁ ଭୁଲିବା ଏ ବୟସରେ ସମ୍ଭବ ନାହିଁ, ହଷ୍ଟେଲରେ କଲେଜରେ ପଢ଼ିଲା ବେଳେ ଆମେ ବାବା ମାଙ୍କ କତିକି ଫୋନ୍ କରୁ, ବାବା କାହିଁ ଚୁଡ଼ା କାହିଁକି ଆସିଲାନି ଘରୁ, ଚାଉଳ କାହିଁକି ଆସିଲାନି, ରଜ ହଉଛି ତୁମେ ପଳେଇ ଆସ ଘରେ ରୁହନି। ସେତେବେଳେ ସବୁ କାର୍ଡ କ'ଣ ଥାଏ, ପୋଷ୍ଟ କାର୍ଡରେ ଚିଠି ପଠେ, ରଜକୁ ଘରକୁ ଆସିବୁ, ତୁ କୁଆଡ଼େ ଯିବୁନୁ, ରଜରେ ପିଠା ହବ, ମା ବାବା ସବୁ ଖବର ଦେଇକି ଲେଖିବେ। ସେ ଅବସ୍ଥାରେ ଜଣେ ଘର ଛାଡ଼ିକି ପଳେଇ ଆସୁଛି, ଆସିକି ଭଗବାନଙ୍କୁ ଭଜନ କରିବା ପାଇଁ ରହୁଛି। ତାକୁ ଦୁଇଟା ଜିନିଷ ଆବଶ୍ୟକ, ତାକୁ ସ୍ନେହ ଆବଶ୍ୟକ, ତାକୁ ସ୍ନେହ ଆବଶ୍ୟକ, ତାର ଦୋଷକୁ ସଂସ୍କାର କରିବା ଆବଶ୍ୟକ। ସେଥିରେ ମହାପ୍ରଭୁ ପୁତ୍ର ରଖିଲା ଭୃତ୍ୟ ରଖିଲେ, ପୁତ୍ର ଭଳି ସ୍ନେହ କରିବ, ଭୃତ୍ୟ ଭଳି ଶାସନ କରିବ। ଆଉ ରଘୁନାଥକୁ କ'ଣ ଇଣ୍ଡିକେସନ କଲେ, ତୁମେ ତାର ସେବା କରିବ ଭୃତ୍ୟ ଭଳି। ସ୍ନେହ ବି ଦରକାର, ଶାସନ ବି ଦରକାର, ଦୁଇଟା ଦରକାର। ମହାପ୍ରଭୁ ସମର୍ପଣ କରିଦେଲେ, ଆଉ ସ୍ନେହ ବହୁତ ବଡ଼, ଶାସନ ଯେତିକି ଶୋଧନ ନ କରିପାରେ ସ୍ନେହ ସେତିକି ଶୋଧନ କରେ। ଏ ମହାପ୍ରଭୁଙ୍କର ଶିକ୍ଷା, ମହାପ୍ରଭୁ ଯାହାକୁ ଯାହାକୁ ଶୋଧନ କରିଛନ୍ତି, ପ୍ରୀତିପୂର୍ଣ୍ଣ ବ୍ୟବହାର, ଯୁକ୍ତିଯୁକ୍ତ କଥା, ମହାପ୍ରଭୁ ଯୁକ୍ତିଯୁକ୍ତ କଥା ସ୍ନେହରେ କହିବେ, ପ୍ରୀତିପୂର୍ଣ୍ଣ ଭାବରେ କହିବେ, ଶାସନ କରିଦେବେ। ଏଟା ଶାସନ ନା, ବାଗଦଣ୍ଡ ବ୍ରାହ୍ମଣର ଶାସନ ନା। ସେ ସୁନ୍ଦର ଭାବରେ ମଧୁର କଥା, ଆଉ ସ୍ନେହ ବହୁତ ପରିବର୍ତ୍ତନ କରେ, ସ୍ନେହ ଆବଶ୍ୟକ। ମହାପ୍ରଭୁ ତାଙ୍କୁ ସିଧା କହିଦେଲେ, ତୁମେ ତାଙ୍କୁ ସ୍ନେହ କରିବ, ପୁତ୍ରରୁ ପୁତ୍ର ଅର୍ଥ କହିବା ତାତ୍ପର୍ଯ୍ୟ ପୁତ୍ର ଭଳି ସ୍ନେହ କରିବ, ପୁତ୍ର ଭଳି ଦୋଷକୁ ବି କ୍ଷମା କରିବ। ଆଉ ପୁତ୍ରକୁ କେବଳ ସ୍ନେହ କରାଯିବ ନା, ଦୋଷକୁ କ୍ଷମା କରାଯିବ ନା, ତାକୁ ସମ୍ପତ୍ତିର ଅଧିକାରୀ କରିବା ପାଇଁ ଯାହାର ଯୋଗ୍ୟତା ଆବଶ୍ୟକ, ତାକୁ ଶୋଧନ କରି ସେ ଯୋଗ୍ୟ ପ୍ରେମ ସମ୍ପତ୍ତିର କେବଳ ଅଧିକାରୀ ହବ, ତାକୁ ସେଇ ଯୋଗ୍ୟତା ତାକୁ ଅର୍ପଣ କରିବ। ଏବଂ ରଘୁନାଥଙ୍କୁ କ'ଣ କହିଲେ, ନା ରଘୁନାଥଙ୍କୁ କହିଲେ ତୁମେ ଭୃତ୍ୟ ଭଳି ସେବା କରିବ, ସେବା ନ କଲେ ତୁମେ ସମ୍ପତ୍ତିର ଅଧିକାରୀ ହେଇପାରିବ। ଆଉ ତିନି ରଘୁନାଥ ନାମ ହୟ ଆମାର ଗଣେ, ମହାପ୍ରଭୁ ନିଜେ କହୁଛନ୍ତି ମୋର ତିନି ଜଣ ରଘୁନାଥ ଅଛନ୍ତି, ଆଜି ଆଜି ମିଶିକି ତିନି ଜଣ ରଘୁନାଥ ହେଇଗଲେ। ରଘୁନାଥ ଭଟ୍ଟ, ରଘୁନାଥ ଭଟ୍ଟଙ୍କର ତ ଛୋଟ ଚରିତ୍ର କିନ୍ତୁ ବହୁତ ସୁନ୍ଦର ଚରିତ୍ର, ବୈଷ୍ଣବମାନଙ୍କ ପାଇଁ ବହୁତ ସୁନ୍ଦର ଚରିତ୍ର। ମହାପ୍ରଭୁ ମନା କରିଦେଲେ, କହିଲେ ରଘୁନାଥ ତୁମର ବାପା ମା ବୈଷ୍ଣବ, ତୁମେ ଘର ଛାଡ଼ିକି ଆସିପାରିବନି, ତୁମେ ଗୋଟେ ପୁଅ, ତୁମେ କଦାପି ଆସିପାରିବନି, ବାପା ମାର ସେବା କର। ବାପା ମା ଯେତେବେଳେ ଯିବେ ଗୋଲକ ଯିବେ, ତାପରେ ତୁମେ ଆସ। ରଘୁନାଥ କାନ୍ଦି କାନ୍ଦି ପଳାଇଗଲେ, କହିଲେ ଠିକ ଅଛି ଯିଏ ଯାହା ଯେଉଁ ବାବା ମା ବୈଷ୍ଣବ ଯାହାର ଗୋଟେ ପୁଅ ସେ କେବେ ତ୍ୟାଗ ହେବା ପାଇଁ ଚାହୁଁଛନ୍ତି ବାବା ମା ଗଲା ପରେ, ଇଏ ଗୋଟେ ସିଦ୍ଧାନ୍ତ ଚୈତନ୍ୟ ମହାପ୍ରଭୁ ଦେଲେ, ଫେରେଇ ଦେଲେ ରଘୁନାଥ ଭଟ୍ଟଙ୍କୁ। ବହୁତ ଆଦର କରନ୍ତି ରଘୁନାଥ ଭଟ୍ଟଙ୍କୁ ମହାପ୍ରଭୁ, ବହୁତ ବିଦ୍ୱାନ ସେ। କହିଲେ ମୋର ତିନି ରଘୁନାଥ ଆଜି ହେଇଗଲେ, ରଘୁନାଥ ଭଟ୍ଟ ଆଉ ବୈଦ୍ୟ ରଘୁନାଥ, ରଘୁନାଥ ବୈଦ୍ୟ ଅଛନ୍ତି ନବଦ୍ୱୀପରେ, ଆଉ ମୋର ହେଲେ ଇଏ ରଘୁନାଥ ଦାସ ରଘୁନାଥ, କିନ୍ତୁ ତାଙ୍କର ନାମ ଅଲଗା ହେଇଗଲା ଆଜିଠୁ, ମୁଁ ନାମ ଦେଲି ଇଏ ସ୍ୱରୂପର ରଘୁ। ତିନି ରଘୁନାଥ ଅଛନ୍ତି, କିନ୍ତୁ ଆଜିଠାରୁ ମୋର ରଘୁନାଥର ନାମ ହେଲା ସ୍ୱରୂପର ରଘୁ, ଇଏ ଇଏ ମୋର ରଘୁ ନାହିଁ, ଇଏ ସ୍ୱରୂପ ଦାମୋଦରଙ୍କର ରଘୁ। ଅତ କହି ରଘୁନାଥ ହସ୍ତ ଧରିଲା, ସ୍ୱରୂପର ହସ୍ତେ ତାର ସମର୍ପଣ କହିଲା। ରଘୁନାଥ ଠିଆ ହେଇଛନ୍ତି, ସ୍ୱରୂପ ଦାମୋଦର ଠିଆ ହେଇଛନ୍ତି, ମହାପ୍ରଭୁ ଠିଆ ହେଇଛନ୍ତି, ରଘୁନାଥର ହସ୍ତକୁ ଧରି ନେଇ ମହାପ୍ରଭୁ ସ୍ୱରୂପ ହସ୍ତର ଅର୍ପଣ କରିଦେଲେ। ଯେଭଳି କନ୍ୟା ସମ୍ପ୍ରଦାନ କରାଯାଏ, ଦେଖନ୍ତୁ ମହାପ୍ରଭୁଙ୍କର ଭକ୍ତ ବାତ୍ସଲ୍ୟ କିଭଳି, ଗୋଟିଏ ନିଷ୍କାମ ଭକ୍ତ ପାଇଁ ମହାପ୍ରଭୁଙ୍କର କେତେ ବଡ଼ ତାର ଭକ୍ତିର କିଭଳି ଉନ୍ମେଷ ହବ, କିଭଳି ରଘୁନାଥ ସ୍ୱରୂପ ଦାମୋଦରଙ୍କ ପ୍ରେମ ସମ୍ପତ୍ତିର ଅଧିକାରୀ ହବ, ବ୍ୟାକୁଳ ହେଇକି ମହାପ୍ରଭୁ। ଗୁରୁଙ୍କର ଇଏ ହେଉଛି କାର୍ଯ୍ୟ, ଗୁରୁଙ୍କର ବହୁତ ବଡ଼ କାର୍ଯ୍ୟ, ବହୁତ ଗୁରୁ ଦାୟିତ୍ୱ, ସେଥିପାଇଁ କୁହାଯାଏ ହେଭି ଡ୍ୟୁଟି। ଗୋଟେ ଜୀବ କିଭଳି ଶୋଧନ ହବ, କିଭଳି କୃଷ୍ଣଙ୍କୁ ପାଇବ, ତା ପାଇଁ ସତତ ଚିନ୍ତା, ସତତ ଚିନ୍ତା ରହିବ। ଆଉ ଏତିକି କହିଲା ପରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି, ଏତିକି କରିଲା ପରେ ମହାପ୍ରଭୁ ଖୁସି ହେଉନାହାନ୍ତି, ଏତିକି କଲା ପରେ ମହାପ୍ରଭୁ ଖୁସି ହେଉନାହାନ୍ତି। ରଘୁନାଥକୁ ଚାହିଁ ଦେଇକି ଗୋବିନ୍ଦକୁ ଡାକିଲେ, ଚୈତନ୍ୟର ଭକ୍ତ ବାତ୍ସଲ୍ୟ କହିତେ ନା ପାରି, ଚୈତନ୍ୟର ଭକ୍ତ ବାତ୍ସଲ୍ୟ କହିତେ ନା ପାରି, ଗୋବିନ୍ଦରେ କହେ ରଘୁନାଥେ ଦୟା କରି, ଗୋବିନ୍ଦ ହେ କରିଆଛେ ବହୁତ ଲା। କବିରାଜ ଗୋସ୍ୱାମୀଙ୍କର ଉପର ପଦ, ତଳପଦ ହେଉଛି ଚୈତନ୍ୟ ମହାପ୍ରଭୁଙ୍କର। କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି, ଚୈତନ୍ୟର ଭକ୍ତ ବାତ୍ସଲ୍ୟ କହିତେ ନ ପାରି, ମହାପ୍ରଭୁ ଏତେ ଭଲ ପାଆନ୍ତି। ବାସ୍ତବିକ ଶିଷ୍ୟଙ୍କୁ ଏଇଭଳି ହିଁ ଭଲ ପାଇବା ଦରକାର, ଆଉ ଏଇଭଳି ଶୋଧନୀ କରିବା ଦରକାର। ଚୈତନ୍ୟ ମହାପ୍ରଭୁ ବହୁତ ଶୋଧନୀ ବି କରିଛନ୍ତି, ଏଭଳି ସ୍ନେହ ଦେବା ଦରକାର, ଆଉ ତାଙ୍କର ଭକ୍ତିର ଅଗ୍ରଗତି ପାଇଁ ସବୁବେଳେ ବ୍ୟାକୁଳ ହେବା ଦରକାର। ଚୈତନ୍ୟର ଭକ୍ତ ବାତ୍ସଲ୍ୟ କହିତେ ନ ପାରି, ଗୋବିନ୍ଦରେ କହେ ରଘୁନାଥେ ଦୟା କରି, ରଘୁନାଥଙ୍କ ପ୍ରତି ଦୟା କରିକି ଗୋବିନ୍ଦଙ୍କୁ କହୁଛନ୍ତି, ନିଜ ସେବକଙ୍କୁ, ନିଜର ଯିଏ ସେବକ ତାଙ୍କୁ ଆଦେଶ ଦେଉଛନ୍ତି ଆଜିଠାରୁ କ'ଣ କରିବ। ବହୁତ ପଥ ଅତିକ୍ରମ କରିକି ଆସିଛି ରଘୁନାଥ, ରାଜା ଘର ପୁଅ ନା, ବାଟରେ ତିନି ଦିନ ମାତ୍ର ଭୋଜନ କରିଛି, ଆଜିଠାରୁ ତାକୁ ଭଲ ସନ୍ତର୍ପଣ କରିବ। ସନ୍ତର୍ପଣ ମାନେ ଭୋଜନ, ଆରାମସେ କେମିତି ଶୋଇବ, ଠିକ୍ସେ କେମିତି ଖାଇବ, ତାର ବ୍ୟବସ୍ଥା ତୁମେ କରିବ। ପାଞ୍ଚ ଦିନ ମାତ୍ର ରଘୁନାଥ, ତାପରେ ମହାପ୍ରଭୁ କହିଲେ, ରଘୁନାଥ ତୁମେ ଯାଅ ଜଗନ୍ନାଥ ସମୁଦ୍ର ସ୍ନାନ କରି, ମହୋଦଧି ସ୍ନାନ କରି ଜଗନ୍ନାଥଙ୍କୁ ଦର୍ଶନ କର। ଜଗନ୍ନାଥ ଦର୍ଶନ କରି ଆସିଲେ, ପ୍ରସାଦ ପାଇଲେ, ପାଞ୍ଚ ଦିନ ଏଭଳି ପାଇଛନ୍ତି। ରଘୁନାଥଙ୍କର ପୁଣି ଅନ୍ତର ବୈରାଗ ଆସିବ, କୃପାଟା କ'ଣ କରିବ କି, ଆପଣଙ୍କୁ ଯେତେ ଭଗବାନଙ୍କର କୃପା ବର୍ଷିତ ହେବ, ବୈଷ୍ଣବଙ୍କର କୃପା ବର୍ଷିତ ହେବ, ଦୁଇଟା ଲକ୍ଷଣରୁ ଆପଣ ଜାଣିବେ। ଗୁରୁ ସେବା ବିଷୟ, ଯଦି ଗୁରୁଦେବଙ୍କର ସେବା କରିକି ଯେ ଗୁରୁଦେବ ଆମ କୃପା କରୁଛନ୍ତି ବୋଲି କେମିତି ଜାଣିବା, କେମିତି ଜାଣିବା ଭଗବାନ କୃପା କରୁଛନ୍ତି, ଗୁରୁଦେବ କୃପା କରୁଛନ୍ତି ବୋଲି, ଦୁଇଟି ଜିନିଷ। ଦିନକୁ ଦିନ ବ୍ୟାକୁଳତା ବଢ଼ିବ, ଆଉ ଦିନକୁ ଦିନ ନୀଚତା ବଢ଼ିବ। ୟାର ବିପରୀତ ହେଉଛି ଗୁରୁ କୃପା କରୁନାହାନ୍ତି, ବହୁତ ଦିନ ସେବା କରୁଛେ କିନ୍ତୁ ଦିନକୁ ଦିନ ଦମ୍ଭ ବଢ଼ୁଛି, ତାହେଲେ ବୁଝିବାକୁ ପଡ଼ିବ ଗୁରୁଦେବଙ୍କର କିଛି କୃପା ଆମ ପ୍ରତି ନାହିଁ। କାରଣ କୃପାର ସ୍ୱଭାବ ହେଲା ସେ ତୁମକୁ କ'ଣ କରିବ, ନୀଚ କରିଦେବ, କୃପାର ସ୍ୱଭାବ ସେଟା। ଇଏ ତ ଚୈତନ୍ୟ ମହାପ୍ରଭୁ ଖୁସି ହେଇଗଲେନି, ସେ ଆହୁରି ନୀଚ ହେଇଯାଉଛନ୍ତି। ଆଉ ଆଉ ଗୋଟେ ପଏଣ୍ଟ ଭୁଲିଗଲି, କୃପାର ଆଉ ଇନ୍ଦ୍ରିୟମାନଙ୍କୁ ଭୋଗରୁ ଆହୁରି ଦିନକୁ ଦିନ ବିରତି କରିବେ। ଯେଉଁ ଭଗବାନ ଭକ୍ତ ଆଉ କ'ଣ ବିଷୟ ଭୋଗ କରୁଛି, ପ୍ରସାଦ ପାଉଛି ନା, ସେ ପ୍ରସାଦକୁ ବି କହିବ, ଆରେ ମୁଁ କେବଳ ବିଷୟକୁ ଭୋଗ କରୁଛି, ମହାପ୍ରଭୁ ଭଗବାନଙ୍କ ପ୍ରସାଦ ପାଉଛି। କୃପା ଦିନକୁ ଦିନ ନୀଚ କରିଦେବ, ଦିନକୁ ଦିନ ତୁମର ଇନ୍ଦ୍ରିୟ ଭୋଗରୁ ବିରତ କରିକି, ଦିନକୁ ଦିନ ନିଷ୍ପେଷିତ କରିକି, ତୁମକୁ ଦିନକୁ ଦିନ ଭୋଗୀ ବୋଲି ପ୍ରତିପାଦନ କରିବ। ତୁମର ଯେତେ ଏଣେ ତ୍ୟାଗ ଚାଲିଥିବ, ମନରେ ସବୁବେଳେ ଆସୁଥିବ ମୁଁ ହେଉଛି ଭୋଗୀ। ଏ କୃପାର ସ୍ୱରୂପ ରଘୁନାଥ କହିଲା, ଆରେ ମୁଁ ଯାହାକୁ ଡରିକି ଗୃହ ତ୍ୟାଗ କରିଥିଲି, ପିତାମାତା ମୋତେ ସ୍ନେହ କରୁଥିଲେ, ଭକ୍ତମାନେ ସମସ୍ତେ ମୋତେ ସ୍ନେହ କରୁଥିଲେ, ମୁଁ ସେଇ ସ୍ନେହକୁ ତ୍ୟାଗ କରିକି ମୁଁ ଚାଲି ଆସିଥିଲି ମହାପ୍ରଭୁଙ୍କର କୃପା ଟିକେ ପାଇବା ବୋଲି, ଭଗବାନ କୃଷ୍ଣଙ୍କର କୃପା ପାଇବା ବୋଲି। ମହାପ୍ରଭୁ ମୋତେ କ'ଣ ଏତେ ଭଲ ପାଇ, ଗୋବିନ୍ଦଙ୍କୁ ଆଦେଶ ଦେଇଦେଲେ ମୁଁ ପାଞ୍ଚ ଦିନ କ'ଣ ବସିକି ଏଠି ଖାଇଲିଣି, ଷଷ୍ଠ ଦିବସରୁ ଆରମ୍ଭ କରିଦେଲେ, ନା 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 ମୁଁ ଆଉ ମହାପ୍ରଭୁ ଘରୁ ମାଗି ଖାଇବିନି, ମୋର ତ ନିର୍ଭରତା ଭଗବାନଙ୍କ ଉପରେ ରହିବନି। ମୁଁ ଯଦି ପ୍ରତିଦିନ ଆସିବି ଗୋବିନ୍ଦ ମୋ ପାଇଁ ପ୍ରସାଦ ରଖିଦିଏ ଜଗନ୍ନାଥଙ୍କ ଦର୍ଶନ କରିକି, ତାହେଲେ ମୋର ଭଗବାନଙ୍କ ଉପରେ ନିର୍ଭରତା କେମିତି ବଢ଼ିବ, ନା ମୁଁ ପ୍ରସାଦ ପାଇବି। ଷଷ୍ଠ ଦିବସରୁ ଆରମ୍ଭ କରିଦେଲେ, ଆର ଦିନ ହେଇତେ ପୁଷ୍ପ ଅଞ୍ଜଳି ଦେଖିଆ, ଆର ଦିନ ହେଇତେ ପୁଷ୍ପ ଅଞ୍ଜଳି ଦେଖିଆ, ସିଂହ ଦ୍ୱାରେ ଖାଡ଼ା ରହେ ଭିକ୍ଷାର ଲାଗି, ଭୋଜନ କଲେ ପଞ୍ଚମ ଦିନ ପର୍ଯ୍ୟନ୍ତ, ଆର ଦିନ ପଞ୍ଚମ ଦିନର ପର ଦିନ, ତାମାନେ କେତେ ଦିନ ହେଲା, ଷଷ୍ଠ ଦିନ, ପାଞ୍ଚ ଦିନ ମାତ୍ର ମହାପ୍ରଭୁଙ୍କୁ ପ୍ରସାଦ ପାଇଛନ୍ତି। ଷଷ୍ଠ ଦିନରୁ ପୁଷ୍ପାଞ୍ଜଳି, ଦିନମାନ ଭୋଜନ କଲେ, ଦିନମାନ ଭୋଜନ କରିବେ, ପୁଷ୍ପାଞ୍ଜଳି ମାନେ ଆମର ଯୋଉଟା ପହୁଡ଼ ଆରତୀ କହୁଛନ୍ତି, ଜଗନ୍ନାଥଙ୍କୁ ଶୟନ ଦିଆଯାଏ, ପୁଷ୍ପାଞ୍ଜଳି ଦେଖି ଆସିକି ସିଂହଦ୍ୱାରରେ ଖାଡ଼ା ହେଇକି ରହିବେ। ଯେ ବାରଲକ୍ଷ ମୁଦ୍ରାରେ ଈଶ୍ୱରର ପୁତ୍ର ହିରଣ୍ୟ ମଜୁନ୍ଦାର ଗୋବନ୍ଧର ମଜୁନ୍ଦାର ଆଜି ସିଂହଦ୍ୱାରରେ ଭିକାରୀ ଭଳି ଠିଆ ହେଇଛନ୍ତି, ସିଂହଦ୍ୱାରରେ ଠିଆ ହେଇକି ରହିଛନ୍ତି ଭିକ୍ଷାରେ ଲାଗିଆ। ଭିକ୍ଷା କେମିତି ମିଳିବ ସିଂହଦ୍ୱାରରେ, ଦୁଇଟି ତାକୁ ମୁଁ କହୁନି, କଥା ଆଗରେ କହିଦେଇଯାଉଛି, କାରଣ ବହୁତ ବହୁତ ରଘୁନାଥଙ୍କ ଚରିତ ବହୁତ, ତଥାପି ବହୁତ ଧୀରେ ଧୀରେ ମୁଁ ଯାଉଛି ଯେତିକି ଆବଶ୍ୟକ, କାରଣ ଅବଶିଷ୍ଟ ରହିଲେ ପରେ ବରଂ ହେବେ। ସିଂହଦ୍ୱାରେ ଏଠି କହିଛନ୍ତି, ଜଗନ୍ନାଥ ସେବକୀ ଯତ ବିଷୟ ରଗଣ, ଏଟା ପଢ଼ିଲା ବେଳେ ଟିକେ କାହାକୁ ଅଡ଼ୁଆ ଲାଗିପାରେ, ସେଥିପାଇଁ ମୁଁ ଏଇଟା କହିବାକୁ ପଡୁଛି। ଜଗନ୍ନାଥର ସେବକ ଯତ ବିଷୟର କ'ଣ, ସେବା ସାରି ରାତ୍ରି କରେ ଗୃହତ୍ୟାଗମ। ଜଗନ୍ନାଥଙ୍କର ସେବକମାନେ ବିଷୟ, ସେମାନେ ସେବା ଛାଡ଼ିକି ଯେତେବେଳେ ରାତ୍ରିରେ ଯାଆନ୍ତି, ବିଷୟ ଶବ୍ଦ ଅର୍ଥ ଏଠି ସବୁବେଳେ ବିଷୟ ଶବ୍ଦ ଅର୍ଥ ବୁଝିବେନି ଯେ ଧନ ଲୋଭ ଥାଏ। ବିଷୟ ଶବ୍ଦ ଅର୍ଥ ଯାହାର ସ୍ତ୍ରୀ ଅଛି ବି ତାଙ୍କୁ ବିଷୟ ବୋଲି କୁହାଯିବ। ସ୍ତ୍ରୀ ପୁତ୍ର କନ୍ୟାକୁ ନେଇକି ଯେହେତୁ ରହିଛନ୍ତି ଆଉ ତାଙ୍କୁ ବିଷୟ ବୋଲି ଶବ୍ଦରେ ଅର୍ଥ କହିଲେ, କାରଣ ବିଷୟ ବୋଲି କାହିଁକି କହିଲେ ନା ଯେହେତୁ ରଘୁନାଥ ହେଉଛନ୍ତି ତ୍ୟାଗୀ, ରଘୁନାଥ ତ୍ୟାଗୀ ନା ଭିକ୍ଷା ପାଇଁ ଠିଆ ହେଇଛନ୍ତି, ତେଣୁ ରଘୁନାଥଙ୍କ ସହିତ ତୁଳନା କରିବାକୁ ଯାଇ ଜଗନ୍ନାଥଙ୍କ ସେବକଙ୍କୁ ବିଷୟ ବୋଲି କହିଲେ। କିନ୍ତୁ କେହି ଭାବିବେନି ଜଗନ୍ନାଥଙ୍କ ସେବକ ବିଷୟ ବୋଲି, ଜଗନ୍ନାଥର ସେବକ ଯେତ ବିଷୟର କ'ଣ, ସେବା ସାରି ରାତ୍ରେ କରେ ଗୃହେତ ଗମ, ପହୁଡ଼ ଆରତୀ କରିକି ଯେତେବେଳେ ଫେରନ୍ତି, ସିଂହଦ୍ୱାରେ ଅନାର୍ଥୀ ବୈଷ୍ଣବ ଦେଖିବା ପସାରିଆ ଠାଇଁ ଅର୍ଣ୍ଣ ଦେନ୍ କୃପାତେ କରିବା। ଆଜିକାଲି ସେବକ ଭଳି ନୁହନ୍ତି, ଆଗର ସେବକମାନେ ଥିଲେ, ସବୁ ତ ବଦଳୁଛି, ସବୁ ବଦଳୁଛନ୍ତି, କିନ୍ତୁ ସେ କୃଷ୍ଣ ହିଁ ବଦଳୁନାହାନ୍ତି ନା, ଆଉ ସବୁ ବଦଳି ଯାଉଛି, ସିଏ ତାଙ୍କର ଯେମିତି ସେମିତି ଅଛନ୍ତି ନା, ସମସ୍ତେ ବଦଳି ଯାଉଛି। ଆଗରୁ ବ୍ରାହ୍ମଣ ବୈଷ୍ଣବମାନଙ୍କୁ ଦୁଃଖୀମାନଙ୍କୁ ପଣ୍ଡାମାନେ ବହୁତ ଭଲ ପାଆନ୍ତି, କିଣିକି ଦିଅନ୍ତି, ଏ ପୟାର କହୁଛନ୍ତି, ସିଂହଦ୍ୱାରେ ଅନାର୍ଥୀ ବୈଷ୍ଣବ ଦେଖିବା, ଆଉ ସେ ପ୍ରୋସେସ୍ଟା ଆଜି ପର୍ଯ୍ୟନ୍ତ ଅଛି, ଦେଉନାହାନ୍ତି, କିନ୍ତୁ ଆପଣ ହାତ ପୁରିକି ଆଣିଲେ ବି କିଛି କହିବେ, ଏଇଟା ମୁଁ ଦେଖିଛି, ପୁରା ଥିଲି ପାଖାପାଖି କିଛି ଦିନ, ଯେତେବେଳେ ଯାଏ ମଝିରେ ମଝିରେ ଦେଖେ, ଭୋଗ ଲାଗିବ ଆଉ ସବୁଦିନ ତା ପୁର ରହୁଛୁ କ'ଣ କିଣିକି ପାଇବୁ, ଯିବୁ ସବୁଥିରୁ ଟିକେ ଟିକେ ଧରିବ, ଯେତେ ପସାରି ଆସୁଛନ୍ତି ସେମିତି ଧରି ନେଲେ କିଛି କହିବେନି, ସେ ଦେଖନ୍ତି ବୈଷ୍ଣବ ପ୍ରତିଦିନ ଆସୁଛନ୍ତି କିଛି କହିବେ, ଯା ଧରିବୁ ହାତ ଟିକେ ଧରିବୁ ଚାଲ ମୁଣ୍ଡ କିଛି କହିବେନି, ଯା କିନ୍ତୁ ସେତେବେଳେ ଏମିତି ନଥିଲା, ସେମାନେ କିଣିକି ଦେଉଥିଲେ। ଏଠି କହୁଛନ୍ତି ପସାରିଆ ଠାଇ ଅର୍ଣ୍ଣ ଦେନ୍ କୃପାତେ କରିବା, ପସାରିଆ ମାନେ ଯେଉଁମାନେ ପସରା ଆଜି ବି ସେ ପସରାରେ ବିକ୍ରି କରୁଛନ୍ତି ନା, ଯେଉଁଟା ପସରା ଠାରି ଅର୍ଣ୍ଣ ତାଙ୍କଠୁ କିଣିକି ଯେଉଁ ଭିକ୍ଷା ଧନ ମିଳିଥିବ ତାଧିରୁ କିଣିକି ନେଇକି ଅର୍ଣ୍ଣାର୍ଥୀ ଆଉ ବୈଷ୍ଣବମାନଙ୍କୁ ଦିଅନ୍ତି। ରଘୁନାଥ ଦିନମାନ ଭଜନ କରିବେ ଠିଆ ହେବେ ସିଂହଦ୍ୱାରରେ, ସିଂହଦ୍ୱାରରେ ଠିଆ ହେଇକି ଆପଣ ଏସବୁ ଚରିତ୍ର ଶୁଣିଲା ପରେ କହିବେ ନା ଠିକ ଅଛି ଇସ୍କନରେ ତାହେଲେ କିଛି ନାହିଁ, ଏହା ସୁଧୁ ଭୋଗ ସଂସ୍ଥା, ମୁଁ ଆକୁ ଛାଡ଼ିକି ଯାଇକି ବାବାଜୀ ହେଇଯିବି ଭଲ, ଭିକ ମାଗି ଖାଇବି, ଭିକ ମିଳିବେନି ମନେ ରଖିଥାନ୍ତି, ସବୁ ପିଆଜ ରସୁଣ ଖାଇଲେଣି, ସମସ୍ତେ ଗ୍ୟାସ ରୋଷେଇ କରୁଛନ୍ତି, ମୁଁ ଆଖି ଆଗରେ ଦେଖିକି ଆସିଛି, କଳିର ଏତେ ବଡ଼ ପ୍ରାବଲ୍ୟ ଯେଉଁମାନେ ଭିକ୍ଷା ଦେବା ଲୋକ ବ୍ରଜବାସୀମାନେ ସବୁ ପିଆଜ ରସୁଣ ଖାଇଲେ, 99% ଉପରେ ଟପୁଛି ବର୍ତ୍ତମାନ, 5 ବର୍ଷ ପୂର୍ବରୁ 80% ଥିଲା, ବର୍ତ୍ତମାନ 2 ବର୍ଷ ଭିତରେ 90% ହେଇଗଲେ, ସବୁ ପିଆଜ ରସୁଣ ଖାଇଲେ, ଭିକ ମିଳିବନି କେଉଁଠି, କାରଣ ଏଇଟା କୃଷ୍ଣଙ୍କର ସଂସ୍ଥା, କୃଷ୍ଣ କରିଛନ୍ତି। ସେଥିପାଇଁ ଏଇ ଚରିତ୍ର ଗୁଡ଼ିକ ଆଲୋଚନା କରିବାର ଅର୍ଥ ଗୋଟିଏ ଜିନିଷକୁ ଧରିଥିବେ, ଯଥା ଯୋଗ୍ୟ ବିଷୟ ଭୁଞ୍ଜ ଅନାସକ୍ତ ହୁଏ, ଯେତିକି ଅଛି ଆମ ଅନାସକ୍ତ, ଯେତିକି ଅଛି ସେଥିରେ ଅନାସକ୍ତ। ରଘୁନାଥ ଗୋସ୍ୱାମୀଙ୍କ ଭଳି ଆମେ ବୈରାଗୀ ହେଇପାରିବାନି ବା ସେଭଳି ଆଚରଣ କରିପାରିବାନି, ହେଲେ ପେଟ ବେମାରୀ ହେଇଯିବ, ସେମିତି ଜଣେ କରୁଥିଲା ପଡ଼ିକି ରହିଲା, ତାକୁ ଗୋପାଳ ମନ୍ଦିର ତାକୁ ଆଣିକି ପଇସା ଦିଆ ଖର୍ଚ୍ଚ କରିକି ତାକୁ ସେ ଭଲ କରାଗଲା, ସେମିତି ତୁମେ କରିପାରିବନି କଦାପି, ତୁମର ସାଧକ ଶରୀର, ତୁମର ଗୁଣମୟ ଶରୀର, ତୁମର ଅପରାକୃତ ଶରୀର ନୁହେଁ, ଯେପର୍ଯ୍ୟନ୍ତ ଗୁଣ ଅଛି, ଯେପର୍ଯ୍ୟନ୍ତ ମାୟାର ଧର୍ମ ଶରୀରରେ ଅଛି, ତୁମେ ଆହାରକୁ ବନ୍ଦ କରିପାରିବନି, ତେଣୁ ଯଥା ଯୋଗ୍ୟ। ଏଇଟା ହଉଛି ଟେଷ୍ଟ, ପ୍ରଭୁପାଦ ଗୋଟେ ପରୀକ୍ଷାରେ ପକାଇଛନ୍ତି ଏଇ ଆମମାନଙ୍କୁ, ପରୀକ୍ଷାରେ କ'ଣ ନା, ସବୁ ଅଛି, ରସଗୋଲା ଅଛି, ପନିର ଅଛି, ବଏଲ ସବଜି ହେଇଛି, ସବୁ ହେଇଛି, କିନ୍ତୁ ତୁମେ ତା ଭିତରେ ବାଛି କେବଳ ବଏଲ ସବଜି ଖାଇବ, ସେଇଟା ହଉଛି ଟେଷ୍ଟ, ଦେଖିବା ସବୁ ଦେଖିବ କିନ୍ତୁ କିଛି ଖାଇବନି, ସେଇଥିରେ ହିଁ ବୈରାଗ୍ୟର ପରାକାଷ୍ଠା, ଆଉ ଭକ୍ତି ଯୋଗର ସିଦ୍ଧି ସେଇଥିରେ ହିଁ ହବ, ଏହି ଯୁକ୍ତ ବୈରାଗ୍ୟ, କିନ୍ତୁ କିଛି ନାହିଁ ଶୁଖିଲା ଖାଇକି ରହିବ, କିନ୍ତୁ ଜୀବ ଟକ ଟକ ମାରୁଥିବ, ମିଳିଗଲେ ଚଲେଇଦେବି ଏକ ବାର 5-7 ଯାହା ହବ ହବ ଦେଖିବା, ସେ ହବ ନିଶ୍ଚିତ, ତୁମେ ପ୍ରାକୃତ ଭୂମିକାର ଅଛ, ପାଇନଥିବ ଯୋଉଦିନ ପାଇବ ଏକବାର ତାପର ଦିନକୁ ପେଟର ରୋଗ ହେଇଯିବ, ଯୁକ୍ତ ନୁହଁ, ଇନ୍ଦ୍ରମାନେ ବୈରାଗ୍ୟ ତ ପ୍ରାପ୍ତ ହେଇନା, ସେଥିପାଇଁ ଏଇଟା ଶୁଣିକି ଯେ ଭାବିବେନି ଆମେ ଏଭଳି ବୈରାଗ୍ୟ କରିବୁ, ଭୁଲ ଜିନିଷ, ଏଇଟା କହିବାର ତାତ୍ପର୍ଯ୍ୟ ଆମକୁ ଯେଉଁ ପ୍ରିନ୍ସିପଲ ଦିଆଯାଇଛି ଗୋସ୍ୱାମୀମାନଙ୍କ ଯେଉଁ ପ୍ରିନ୍ସିପଲ ଫଲୋ କରୁଥିଲେ, ଆମର ଆଚାର୍ଯ୍ୟମାନେ ଯେଉଁ ପ୍ରିନ୍ସିପଲ ଦେଇଛନ୍ତି ଆମେ ସେଇଟାକୁ ଷ୍ଟ୍ରିକ୍ଟ ପାଇଁ ଫଲୋ କରିବା, ପ୍ରବାସୀ ପାଇଁ କହୁଛି ସିମ୍ପୁଲ ପ୍ରସାଦ, ସିମ୍ପୁଲ ପ୍ରସାଦ, ସରଳ ପ୍ରସାଦ, ସରଳ ପ୍ରସାଦ, ପ୍ରପାତ କହିଛନ୍ତି, ଏକ ଆସିବ ୟା ପରେ ଛଅ ପ୍ରପାତ କହିଛନ୍ତି, ତାଙ୍କୁ ବୁଝିପାରୁନି ଠିକ୍। ସେଥିପାଇଁ ଗୁରୁଦେବ ଆସିକି ଶିକ୍ଷାକୁ ସବୁ କାଟିଲେ, ନା ନା ଏସବୁ ଜିନିଷ ପ୍ରପାତ ତୁମେ ଭୁଲ ବୁଝୁଛ, ବୁଝିପାରୁନ ପ୍ରପାତ କ'ଣ କହିଛନ୍ତି, ଶୁଣ ଏଠି କ'ଣ କହିଛନ୍ତି, ତୁମ ଭୋଗ ପାଇଁ ଏଇଟା କର ନାହିଁ। ପ୍ରପାତ ଠିକ୍ କରିଛ। ତେଣୁ ଆର ଦିନ ପୁଷ୍ପାଞ୍ଜଳି, ଆର ଦିନ ହୋଇଥାଏ ପୁଷ୍ପ ଅଞ୍ଜଳି ଦେଖିବା ସିଂହ ଦ୍ୱାରା ଖାଡ଼ା ରହେ ଭିକ୍ଷାର ଲାଗିଲା। ରଘୁନାଥ ଠିଆ ହେଇଛନ୍ତି ସିଂହ ଦ୍ୱାର, ଆଉ ଜଗନ୍ନାଥଙ୍କର ଯତ ସେବକ ବିଷୟର କ'ଣ ସ୍ତ୍ରୀ ପୁତ୍ର ନେଇକି ରହନ୍ତି, ଯେହେତୁ ରଘୁନାଥଙ୍କୁ ତୁଳନା କରିବା ପାଇଁ ତାଙ୍କ ବିଷୟ ବୋଲି କହିଲେ, କିନ୍ତୁ ତାଙ୍କ ଭାବିବେନି ସେ ବିଷୟ ବୋଲି, କାହିଁକି ବିଷୟ ନୁହନ୍ତି, ଯଦି ସେ ବିଷୟ ବୋଲି ହେଇଥାନ୍ତେ ତାହେଲେ ତା ପରବର୍ତ୍ତୀ ପଦରେ କଟିଗଲା କଟିଯାଇଥାନ୍ତେ ନା। ସେ କ'ଣ କହିଲେ, ବିଷୟ ଲୋକ କେମିତି ଦାନ କରିବେ ଏଭଳି ବୈଷ୍ଣବ, ନା ନିଜ ଭିକ୍ଷା ପଇସାରେ ପସାରିଆ ଠାରୁ ଅର୍ଣ୍ଣ ମାଗିକି ନେଇକି ଦିଅନ୍ତି। ତେଣୁ ରଘୁନାଥ ଦିନମାନେ ଭୋଜନ କରିବେ, ସନ୍ଧ୍ୟାବେଳେ ରାତ୍ରି ସମୟରେ ପୋହୁଡ଼ା ଆରତୀ ଦର୍ଶନ କରି ସିଂହଦ୍ୱାରରେ ଠିଆ ହେବେ, ବ୍ରାହ୍ମଣମାନେ ଆସିବେ ପସାରିଆ ନିକଟରୁ କିଣିକି ନେଇକି ରଘୁନାଥଙ୍କୁ ଦେବେ, ରଘୁନାଥ ସେୟା ପାଇକି ରୁହନ୍ତି। ଆଉ ବର୍ତ୍ତମାନ କୃଷ୍ଣଦାସ କବିରାଜ ଗୋସ୍ୱାମୀ ତାଙ୍କର ନିଜର ମତ ପୁଣି ସ୍ଥାପନ କଲେ, ଯେଭଳି ଆପଣ ଭାଗବତ ଶୁଣିଲା ବେଳେ ଦେଖିଛନ୍ତି ନା, ଶୁକ ଉବାଚ ପରୀକ୍ଷିତ ଉବାଚ ଚାଲିଥିବ, ମଝିରେ ଆଉ ସମ୍ବାଦ କରିକି ପୁଣି ଶୁକଦେବ ଗୋସ୍ୱାମୀ ତାଙ୍କ ମତକୁ କହିବେ, ଠିକ୍ ସେଇଭଳି ଚୈତନ୍ୟ ଚରିତାମୃତ।
ମହାପ୍ରଭୁର ଭକ୍ତେ ଗଣେ ବୈରାଗ୍ୟ ପ୍ରଧାନ, ମହାପ୍ରଭୁର ଭକ୍ତ ଗଣେ ବୈରାଗ୍ୟ ପ୍ରଧାନ, ଯାହା ଦେଖି ପ୍ରୀତ ହନ ଗୌର ଭଗବାନ, ଯାହା ଦେଖି ପ୍ରୀତ ହନ ଗୌର ଭଗବାନ।
ଇଏ କୃଷ୍ଣଦାସ କବିରାଜ ଗୋସ୍ୱାମୀଙ୍କର ମତ, କମ ବଡ଼ ସିଦ୍ଧାନ୍ତ ଇଏ। ମହାପ୍ରଭୁ କେବଳ ଖୁସି ହେବେ, ବୈରାଗ୍ୟ ଅର୍ଥ କୃଷ୍ଣ ସୁଖ ପାଇଁ ତ୍ୟାଗ କରିବା, କାରଣ ସେ ପା ନିଜେ ବୈରାଗୀ ହେଇଛନ୍ତି। ସେଇଥିପାଇଁ ଗୋପୀମାନଙ୍କର ତ୍ୟାଗ, ରାଧାରାଣୀଙ୍କର ତ୍ୟାଗକୁ ବୁଝିପାରିଲେନି। ତ୍ୟାଗ ସଂସାର ଲୋକ କିଛି ତ୍ୟାଗ କରିଦେଲେ ଦୁଃଖୀ ହେଇଯାଏ, କିନ୍ତୁ ତ୍ୟାଗୀ ତ୍ୟାଗ ଶୁଷ୍କ ବୈରାଗ୍ୟରେ ତ୍ୟାଗ କଲେ ସଂସାରରୁ ସମ୍ମାନ ମିଳେ କିନ୍ତୁ ମନରେ ଦୁଃଖ ଥାଏ, ଭୋଗ କରିପାରୁନି। କିନ୍ତୁ ଯୁକ୍ତ ବୈରାଗ୍ୟରେ ସବୁ କୃଷ୍ଣଙ୍କ ପାଇଁ ତ୍ୟାଗ କରିକି ମହା ଆନନ୍ଦ ରହିବା ହୁଏ, ସେଇଟା କେମିତିକା କୃଷ୍ଣ ତ୍ୟାଗ। ଆଉ ଷଡ଼ ଐଶ୍ୱର୍ଯ୍ୟ ସମ୍ପୂର୍ଣ୍ଣ ସେ ଚାହିଁଲେ କ'ଣ ତ୍ୟାଗ ହେଇପାରିବେନି, ସେଥିପାଇଁ କୃଷ୍ଣ ଅବତାର ତ୍ୟାଗୀ ହେଇପାରିଲେନି, ଗୌର ଅବତାର ତ୍ୟାଗୀ ହେଇକି ଆସିଲେ। କୃଷ୍ଣଙ୍କୁ କେବଳ ସୁଖ ଦେବାକୁ ପଡ଼ିବ, ବିଷ୍ଣୁ ପ୍ରିୟାକୁ ଛାଡ଼ି ସଚିମାତାଙ୍କୁ ଛାଡ଼ି ସନ୍ୟାସ ହେଇଗଲେ କୃଷ୍ଣଙ୍କୁ ସୁଖ ଦେବା ପାଇଁ। ଯେତିକି ବୈଷ୍ଣୁମାନେ ନିମାଇ ସନ୍ୟାସରେ ଯେତିକି ପଦ ଲେଖିଛନ୍ତି ନା, ଯେଉଁ ପଦ ସବୁ ରଚନା କରିଛନ୍ତି, କେବଳ ନିମାଇ ସନ୍ୟାସ ଯଦି ହେବ ଗୋଟେ ମାସ ଲାଗିବ କଥା କହିବା ପାଇଁ। ମହାପ୍ରଭୁଙ୍କ ସନ୍ୟାସ ଉପରେ ଏତେ ପଦ ରଚନା କରିଛନ୍ତି ବୈଷ୍ଣବମାନେ, କେତେ ସୁନ୍ଦର ସୁନ୍ଦର, ବିଷ୍ଣୁ ପ୍ରିୟାଙ୍କର ଭାବ କ'ଣ, ସଚିମାତାଙ୍କର ଭାବ କ'ଣ, ନଦିଆର ଭାବ କ'ଣ, କେତେ ସୁନ୍ଦର ସବୁ ଭାବ ରଚନା କରିଛନ୍ତି। ମହାପ୍ରଭୁ ଖୁସି ହୁଅନ୍ତି କେଉଁଥିରେ, ମହାପ୍ରଭୁର ଭକ୍ତ ଗଣରେ ବୈରାଗ୍ୟ ପ୍ରଧାନ। ମହାପ୍ରଭୁ ଭକ୍ତଗଣ ମାନଙ୍କର ପ୍ରଧାନତା କ'ଣ, ଭକ୍ତିରେ କୃଷ୍ଣଙ୍କୁ ସୁଖ ଦେଇକି ସୁଖୀ ହେବାର ପ୍ରାଧାନ୍ୟତା ଅଛି। ଯାହା ଦେଖି ପ୍ରୀତ ହନ ଗୌର ଭଗବାନ, ପ୍ରଭୁପାଦଙ୍କ ଟ୍ରାନ୍ସଲେସନ ଏଇଠି ଦେଖନ୍ତୁ, ଇଂଲିଶର ଟ୍ରାନ୍ସଲେସନ, ରିନାଉନ୍ସିଏସନ୍ ଇଜ୍ ଦି ବେସିକ୍ ପ୍ରିନ୍ସିପଲ୍ ସଷ୍ଟେନିଂ ଦି ଲାଇଫ୍ ଅଫ୍ ଶ୍ରୀ ଚୈତନ୍ୟ ମହାପ୍ରଭୁ ଡିଭୋଟିସ୍। ଦେଖନ୍ତୁ ପ୍ରଭୁପାଦଙ୍କ ଇଂଲିଶ ଟ୍ରାନ୍ସ, ଏଇଟା କହିବାର ତାତ୍ପର୍ଯ୍ୟ, ପ୍ରଭୁପାଦ ଯେଉଁ ଇଂଲିଶ ୱାର୍ଡ ଲଗେଇଛନ୍ତି ତାକୁ ବହୁତ ସାବଧାନ। The renunciation is the basic principle sustaining the lives of Sri Chaitanya Mahaprabhu's devotees. Chaitanya Mahaprabhu'ngara bhaktangara jivanara mula kon kwa je moulika niyam hochi bairagya. Krishna ko bhalo khaya budhibi, Krishna ko bhalo soya budhibi, Krishna ko bhalo karibi, mu mor setra sob kichhi nahi. Eya ପ୍ରଭୁପାଦ ଏ ନିୟମଟାକୁ କାହିଁକି କହିଥିଲେ ନା, ସାଧାରଣ ଲୋକମାନେ ଭକ୍ତି ଏଇଥିପାଇଁ କରୁନାହାନ୍ତି, ସେମାନେ ଭାବୁଛନ୍ତି ଭକ୍ତି କଲେ ବହୁତ କଷ୍ଟ ଭୋଗିବାକୁ ପଡ଼ିବ, ସଂସାରରେ ବହୁତ ସୁଖ ଅଛି, ଭକ୍ତି କଲେ ଖାଇବାକୁ ମିଳିବନି, କିଛି କରିବାକୁ ପଡ଼ିବନି। ସେମାନଙ୍କୁ ଆକର୍ଷଣ କରିବା ପାଇଁ ଏ ଜିନିଷଟା କରାଗଲା, ଯେ ଥରେ ଆକର୍ଷିତ ହେଇଗଲା ସେ ପୁଣି ଏଥିରେ କାହିଁ ଆଟାଚମେଣ୍ଟ ହବ, ତାଙ୍କ ପାଇଁ ଏ ପ୍ରିନ୍ସିପଲ୍ କାମ କରାଯିବନି। ନ୍ୟୁ ଫାଇଟ୍ ମାନଙ୍କ ପାଇଁ ଛୁଆଟା ଖାଇବାକୁ ପାଉନି ବୋଲି ତାକୁ ବେବି ଫୁଡ୍ ଦିଆହବ, ବେବି ଫୁଡ୍ଟା କେତେ ପର୍ଯ୍ୟନ୍ତ ଦିଆଯିବ, ତାକୁ ତା ନାଁ ଲେଖା ହେଉଛି ବେବି ଫୁଡ୍, ହର୍ଲିକ୍ସ ନା ହର୍ଲିକ୍ସ ଆଉ କ'ଣ ସବୁ ଲେଖା ହେଉଛି ବେବି ଫୁଡ୍,
ପିଲାଙ୍କ ପାଇଁ ଏଇଟା ଖାଇବା ଜିନିଷ, ବଢ଼ିଆ ଲୋକ ବଢ଼ା ଲୋକର ଏଇଟା ଖାଇବା ଜିନିଷ ନୁହେଁ। ସାଧାରଣ ବିଷୟ ଲୋକ ସେ ଭାବୁଛି ମଠ ମନ୍ଦିର ଗଲେ ଖାଇବାକୁ ମିଳିବନି, ଅର୍ଣ୍ଣ ଡାଲମା ମିଳିବ, ଏମିତି ମିଳିବ, ଆଉ ଏତେ ସୁନ୍ଦର ଖାଇବାକୁ ଯେ ଆଚ୍ଛା ଠିକ ଅଛି, ତାହେଲେ ଭଗବାନ ଡାକିଲେ ଭଲ ଖାଇବା ପିଇବାକୁ ମିଳିବ, ଆନନ୍ଦ ରହିବ, ଆଉ ସେ ଆସିବେ। ସେଥିପାଇଁ ଏ ପ୍ରିନ୍ସିପଲଟା ପକା ହେଲା, ଥୋପଟା ପକା ହେଲା। ଏ ମାଛ ଯେତେବେଳେ ଗିଳୁନି, ଅଟା ଗୁଣ୍ଡ ଦେଲା ବେଳକୁ ଗିଳୁନି, ତାକୁ ଆଉ ଗୋଟେ କିଛି ଥୋପ ଦିଆହବ, ମେଥି ଗୁଣ୍ଡ ଦିଆହବ, ମେଥି ଗୁଣ୍ଡ ଗିଳୁନି, ତାପରେ ଜିଆ ଦିଆହବ, ଜିଆଟା ଦେଲା ଥୋକିଣି ଗିଳି ବସିବ ବାସ୍ନାରେ। ଆଉ ଏ ଆଚାର୍ଯ୍ୟ ମାନେ ବଦ୍ଧ ଜୀବଟା କରୁଣା କରିବା ପାଇଁ ଏଇଟା ଦିଆଗଲା, ତା ମାନ ସେଟା କଣ ଆମ ପାଇଁ ପ୍ରିନ୍ସିପଲ ହେଲା। ପ୍ରଭୁପାଦ ନିଜେ ଲେଖୁଛନ୍ତି, ରିନାଉନ୍ସିଏସନ୍ ଇଜ୍ ଦି ବେସିକ୍ ପ୍ରିନ୍ସିପଲ ସଷ୍ଟେନିଂ ଦି ଲାଇଫ୍ ଅଫ୍ ଶ୍ରୀ ଚୈତନ୍ୟ ମହାପ୍ରଭୁ ଡିଭୋଟିସ୍। ତାପରେ କଣ ଲେଖନ୍ ଦେଖ, ଲେଖା ହେଲା ଯାହା ଦେଖି ପ୍ରୀତ ହନ୍ ଗୌଡ଼ ଭଗବାନ। ପ୍ରଭୁପାଦ ଲେଖୁଛନ୍ତି, ସିଂ ଦିସ୍ ରିନାଉନ୍ସିଏସନ୍ ଶ୍ରୀ ଚୈତନ୍ୟ ମହାପ୍ରଭୁ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍ ଇଜ୍ ଏକ୍ସଟ୍ରିମ୍ଲି ସାଟିସ୍ଫାଏଡ୍। ପ୍ରୀତହନ୍, ମହାପ୍ରୀତ ଶବ୍ଦ ଏଇଠି ଲାଗିବ, ଲେଖା ହେଲା ପ୍ରୀତ ମହାପ୍ରଭୁ, ଇଂଲିଶ ଟ୍ରାନ୍ସଲେସନ କଣ ହବ, ମହାପ୍ରୀତ, ଏକ୍ସଟ୍ରିମ୍ଲି ସାଟିସ୍ଫାଏଡ୍। ମହାପ୍ରଭୁର ଭକ୍ତ ଭଗବାନଙ୍କୁ ଭଲ ପୋଷାକ ଦିଆଯିବ, ଭଗବାନଙ୍କୁ ଭଲ ସବୁ ଦିଆଯିବ। ଆମେ ଠିକ ଯେତିକି ଆବଶ୍ୟକ, ସୋ ଭକ୍ତି ନିର୍ବାହାର୍ଥମ୍, ମୋ ଭକ୍ତିକୁ ବଞ୍ଚାଇବା ପାଇଁ ଯେତିକି ମୋର ଆବଶ୍ୟକ ସେତିକି ମୁଁ ଗ୍ରହଣ କରି ଚାଲିବି, ସେତିକି ମୁଁ ଗ୍ରହଣ କରି ଚାଲିବି। ପ୍ରଭୁପାଦଙ୍କୁ ଫଲୋ କରିକି, ପ୍ରଭୁପାଦଙ୍କ ପ୍ରିନ୍ସିପଲକୁ ଫଲୋ କରାଗଲା ନା, ପ୍ରଭୁପାଦଙ୍କ ଲାଇଫ୍ ଷ୍ଟାଇଲକୁ ଫଲୋ କରାଗଲା, ଇଏ ହେଇଗଲା ଆମର କାଳ। ସିଏ କିଏ ତାକୁ ଚିହ୍ନିଗଲା, କିନ୍ତୁ ତାଙ୍କ ଲାଇଫ୍ ଷ୍ଟାଇଲକୁ ଫଲୋ କରାଗଲା, ପ୍ରିନ୍ସିପଲକୁ ଫଲୋ କରାଗଲା, ଏହି ପ୍ରଭୁପାଦଙ୍କ ପ୍ରିନ୍ସିପଲ। କୃଷ୍ଣ ପ୍ରୀତି ପାଇଁ ଯାହାର ଗୌରପ୍ରୀତି, କୃଷ୍ଣ ପ୍ରୀତି ଯେତେ ଅଧିକ ତାର ସେତେ ନିଜସ୍ୱ ଭୋଗ, ନିଜସ୍ୱ ଆଚ୍ଛାଦନ, ନିଜ ସୁଖ ଚିନ୍ତାଧାରାଟା ସେତେ କମ୍। ଆଉ ଏଇଟା ଆର୍ଟିଫିସିଆଲ ବି ହେଇପାରିବନି, ଆମେ ଯଦି ଛିଡ଼ା ଛିଡ଼ା ପିନ୍ଧିବା, ଭଲ ମନ୍ଦ କରିବା, ଦେଖିବା, ଏଇଟା ବି ହେଇପାରିବନି, କାରଣ ଅମାବାସ୍ୟା ଯେତେ କେତେ ପ୍ରଚେଷ୍ଟା କଲେ ଅମାବାସ୍ୟାର ଅନ୍ଧକାରକୁ ଆମେ ଦୂର କରିପାରିବା କି? ଅମାବାସ୍ୟାର ଅନ୍ଧକାରକୁ ଦୂର କରିବା ପାଇଁ ହେଲେ ଚନ୍ଦ୍ରମା ଦରକାର ନା, ସୂର୍ଯ୍ୟ ଦରକାର ନା, ସୂର୍ଯ୍ୟ ନହେଲେ ସୂର୍ଯ୍ୟ ଉଦୟ ହେଲେ ଅମାବାସ୍ୟାର ଅନ୍ଧକାର ଚାଲିଯିବ। ଭଗବାନଙ୍କ ପ୍ରୀତି ଅନ୍ତରରେ ଆସିଲେ ଇଏ ସଂସାରର ଭୋଗଟା ଯିବ, ଇଏ ହେଉଛି ବୈରାଗ୍ୟ ଜୀବନ, ଇଏ ହେଉଛି ସାଧୁ ଜୀବନ। ସେଥିପାଇଁ ମନ୍ଦିରକୁ ଆସି ଆମର ପାରମାର୍ଥିକ ଅଗ୍ରଗତି ହଉନି, ଏହାର ତାତ୍ପର୍ଯ୍ୟ ଅର୍ଥ କୃଷ୍ଣ ସୁଖ ପାଇଁ ଆମେ ଚିନ୍ତା ହିଁ କରୁନେ। ଆମେ ମନ୍ଦିରରେ ରହିଲେ ବି ଆମର ସୁଖର ଚିନ୍ତାଟା ଆମେ ରହୁଛେ, ବା କିଏ ଗୃହରେ ରହିଲେ ବି ସେ ତା ସୁଖ କଥା ଚିନ୍ତା କରୁଛି, ଭଗବାନଙ୍କୁ ଭଜନ କରୁଛି, କିନ୍ତୁ ତାର ସୁଖ କଥା, ମୋ ପିଲାଙ୍କର କେମିତି ଡେଭଲପ୍ ହବ, ମୋ ଛୁଆର କେମିତି ଡେଭଲପ୍ ହବ, ମୋ ଘରର କେମିତି ଡେଭଲପ୍ ହବ, କିନ୍ତୁ ମୋ ଭକ୍ତି କେମିତି ଡେଭଲପ୍ ହବ। ଭକ୍ତି ଡେଭଲପମେଣ୍ଟ କରିବା ପାଇଁ କୃଷ୍ଣ ସୁଖ କଥା ଚିନ୍ତା କରିବାକୁ ପଡ଼ିବ, ନହେଲେ ଚୈତନ୍ୟ ମହାପ୍ରଭୁ ଯେତେବେଳେ ସାତ ପ୍ରହରିଆ ଭାବ ନିଜେ ଶ୍ରୀଧର ଆସିବା ପୂର୍ବରୁ ମହାପ୍ରଭୁ ଆଗେ ପ୍ରଶଂସା କରୁଛନ୍ତି ତାଙ୍କ ତ୍ୟାଗର କଥା, କାରଣ ଶ୍ରୀଧର ଏଇଟା ଶୁଣିବା ଦରକାର ନା। ମହାପ୍ରଭୁ କାହିଁକି କାଲାବଚା ଶ୍ରୀଧରକୁ କହିଲେ ମୁଁ ଅଷ୍ଟ ସିଦ୍ଧି ଆଦି ତୋ ଦେବି, ଯେ କଣ କୋଲା ବେଚା, କୋଲା ମାନେ କଦଳୀ, କଦଳୀ ବିକ୍ରି କରେ, ଦେଖ ସେ ବର୍ଣ୍ଣାଶ୍ରମ ଧର୍ମ କାଟିନା, ସବୁବେଳେ ଗୋଟିଏ ଜିନିଷ। ପ୍ରଭୁପା ଯେଉଁ ଦୈବ ବର୍ଣ୍ଣାଶ୍ରମ ଉପରେ ଷ୍ଟ୍ରିକ୍ଟ ପ୍ରିନ୍ସିପଲ କରିଥିଲେ, ଯିଏ ଯେଉଁ ଅଧିକାର ସେ ବେପାରୀ, ସେ ସେ ଭାବି ହେଉଛନ୍ତି ମୁଁ ବୈଷ୍ଣବ ହେଇଗଲି ମୁଁ ବେପାର କରିବିନି, ନା ସେ ସେଇ ବେପାର କରିବା ଦରକାର, ସେଥିରେ ତା ନିରଭିମାନ ହେଇ କରିବା ଦରକାର। ଯିଏ ଯେଉଁ ବୃତ୍ତିରେ ଚଳୁଛି ସେଇ ବୃତ୍ତି କରିବା ଦରକାର, ସେଇଥିରେ ସେ ଶୋଧନ ହେବା ଦରକାର। ସେ ଯଦି ସେଇ ବୃତ୍ତିକୁ ଛାଡ଼ି ଦେଇକି ମୁଁ ବୈଷ୍ଣବ ହେଇଗଲି ମୁଁ ବର୍ତ୍ତମାନ ବ୍ରାହ୍ମଣ ଦୀକ୍ଷା ନେଇଗଲି ମୁଁ ବର୍ତ୍ତମାନ ପୂଜା କରିବି ମନ୍ଦିରରେ, ତାର ଅଭିମାନ ଚାଲି ଆସିଲା, ସେ ଶୋଧନ ହେଇପାରିବ, କଦାପି ଶୋଧନ ହେଇପାରିବ, ଖୁବ୍ ସାବଧାନ ସେଥିପାଇଁ ରହିବାକୁ ପଡିବ। ପ୍ରଭୁପାଦଜୀ ମହାରାଜ ଏଇ ଭକ୍ତିଧାନ ସଂସ୍ଥାଙ୍କର ଅନୁଭାଷ୍ୟକୁ ଆଣିକି ସବୁ କହିଛନ୍ତି ଯେ କିଭଳି ବୈରାଗ୍ୟମାନେ ଚଳିବେ, ସେ ଅନୁଭାଷ୍ୟରେ ମୁଁ ପଢ଼ୁଥିଲି ଗତକାଲି, ପ୍ରଭୁପାଦଙ୍କ ସେ ଟ୍ରାନ୍ସଲେସନ ଲେଖିଛନ୍ତି, ଭକ୍ତ କଦାପି ଗୋଟିଏ ପଇସା, ସିଙ୍ଗଲ ପଇସା ନିଜ ପାଇଁ ରଖିବନି, କିନ୍ତୁ ଭକ୍ତିଧାନ ଠାକୁର ପ୍ରଭୁପାଦଜୀ ମହାରାଜ ସେଠି ଅନୁଭାଷ୍ୟରେ ଲେଖିଛନ୍ତି, ଭକ୍ତର ସେବା ପାଇଁ, କୃଷ୍ଣଙ୍କର ସେବା ପାଇଁ ସେ ସଂରକ୍ଷିତ କରି ରଖିବ। ଏଇଟା କେତେ କଷ୍ଟ, ନିଜ ପାଇଁ ରଖିବନି କିନ୍ତୁ କୃଷ୍ଣଙ୍କ ସେବା ପାଇଁ ରଖିବ, ଭକ୍ତର ସେବା ପାଇଁ ରଖିବ। ଭକ୍ତି ଯୋଗରେ ସୂକ୍ଷ୍ମ ନିୟମ ସବୁ ଅଛି। କୋଲାବେଚା ଶ୍ରୀଧରକୁ ମହାପ୍ରଭୁ ଖୁସି ହେଇଗଲେ ଏଇଥିପାଇଁ, ସେ ସ୍ୱଧର୍ମରେ ରହୁଥିଲେ, କଦଳୀ ବିକୁଥିଲେ, ବାସ୍ ବେପାରୀ, ତିଳକ ମାରିକି ଯାଉଥିଲେ, ସେ ସ୍ୱଧର୍ମ ନିର୍ବାହ କରୁଥିଲେ, କିନ୍ତୁ ତ୍ୟାଗ ତାଙ୍କର ଥିଲା। ତ୍ୟାଗରେ ଦୁଇ ଜଣ ଖୁସି ହୁଅନ୍ତି। କୃଷ୍ଣଙ୍କ ସୁଖ ପାଇଁ ଈଶ୍ୱରକୁ ଦିଆଯାଏ, ଦୁଇ ଜଣ ଖୁସି ହୁଅନ୍ତି, ଭଗବାନ ଖୁସି ହୁଅନ୍ତି ଆଉ ଶୁଦ୍ଧଭକ୍ତ ବି ଖୁସି ହୁଅନ୍ତି। ଶୁଦ୍ଧଭକ୍ତ କରୁଣା ଏଇଥିରେ ହିଁ କରିବେ। ପ୍ରମାଣ ନା ପ୍ରମାଣ ସନ୍ଦୀପନି ମୁନି, ଓହୋ ଏ ପୁତ୍ର ଜୁଇକା ମଦର୍ଥ ତ୍ୟକ୍ତ ଦେହି କହିଲେନି, ତୁମେ ମୋ ପାଇଁ ସବୁକିଛି ତ୍ୟାଗ କରିଛ। ସେ ତୁମେ ଖୁସି ହେଇଗଲେ ନା, ଭଗବାନ ଶ୍ରୀକୃଷ୍ଣ ନିଜେ କହୁଛ, ଗୁରୁ ଖୁସି ହୁଅନ୍ତି, ବୈଷ୍ଣବ ଖୁସି ହୁଅନ୍ତି, ଭଗବାନ ଖୁସି ହୁଅନ୍ତି।
ଏକ ବାର ଖୋଲା ଗାଛି କିଣିଆ ନୟ, ଏକ ବାର ଖୋଲା ଗାଛି କିଣିଆ ନୟ, ଖାନି ଖାନି କରି ତାହା କାଟିଆ ବେଛ।
ଗୋଟେ କଦଳୀ ଗଛକୁ ଯାଇକି ଯେମିତି ଆମର କୁହନ୍ତି ନିଲାମ କରିବା, କହି ଭାଇ କେତେ ଟଙ୍କା ନେବେ କଦଳୀ ଗଛଟାକୁ, ସେ ଟଙ୍କା ଦେଇ କିଣି ଆଣନ୍ତି ଗୋଟେ କଦଳୀ ଗଛକୁ। ଗୋଟେ କଦଳୀ ଗଛକୁ ଆଣିବେ, ତାର କଦଳୀ ପଟୁଆ, କଦଳୀ ମଞ୍ଜା, କଦଳୀ ଭଣ୍ଡା, କଞ୍ଚା କଦଳୀ ସବୁ ବାହାର କରିବେ, ଖାନି ଖାନି କରି ତାର କାଟିଆ ବେଛ ଖଣ୍ଡ ଖଣ୍ଡ କରିଦେବେ ସବୁ। ଆଉ ତାହାତେ ଯେ କିଛୁ ହଏ ଦିବସ ଉପାୟ, ସେଇଆକୁ ବିକି କରି ଦେଇକି ଦିନର ଯାହା ମିଳିଲା ତାହାର ଅର୍ଦ୍ଧେକ ଗଙ୍ଗା ସେବା ନୈବେଦ୍ୟ ଲାଗିଯାଏ। ଗୋଟିଏ କଦଳୀ ଗଛ ଆଣିବେ, ତା ଦେହରେ କେତିକି ଲାଭ ବାହାରିବ, ତାକୁ କାଟି କାଟି ବିକିବେ, ତାର ଅଧାଟା ଅଧା ପଇସାକୁ ସିଧା ଗଙ୍ଗାର ସେବା ପାଇଁ ଶ୍ରୀଧର ରଖିଦେବେ, ଅଧା ଆଉ ଅଧାରେ ଚଳିବେ। ଏ ହେଲା ବୈରାଗ୍ୟ। ସେଥିପାଇଁ ପ୍ରଭୁପାଦ କହିଲେ 50% ଇନକମ୍ ଗୃହସ୍ଥମାନେ ମନ୍ଦିରକୁ ଦେଇଦେବେ, 50% ଆଖି ବୁଝି ଫୋପାଡ଼ିଦେବେ, ଯାହା କୃଷ୍ଣଙ୍କର ସହ ଏ ଛୋଟ ତ୍ୟାଗ ନା। ଆଉ କରିଥିଲେ, ଜୀବନ ଦେଇଦେଇଥିଲେ, ଆଉ ତାଙ୍କର ସ୍ପିରିଟ୍ ଦେଖିଥିଲେ, ଜଣେ ସାଧୁଙ୍କର ସ୍ପିରିଟ୍କୁ ଦେଖିଥିଲେ କୃଷ୍ଣ ମାଇଁ, ସେ କେମିତି ବ୍ୟାକୁଳ ହେଉଛନ୍ତି, ଜୀବନକୁ ଦେଇଦେଇଥିଲେ ପ୍ରଭୁପାଦଙ୍କ ଶିଷ୍ୟମାନେ, ନନା ଆଜି ସଂସ୍ଥା ଠିଆ ହେଇଥାନ୍ତା ନା କ'ଣ, ତାଙ୍କର ତ୍ୟାଗଟା ଦେଖିକି ସେ ଦେଇଛନ୍ତି ନା, କୋଟି କୋଟି ଟଙ୍କା ଜୀବନକୁ ଦେଇଦେଇଥିଲେ। ସ୍ୱାମୀ ସ୍ତ୍ରୀ ଖାଲି ଟ୍ରାଭେଲିଂ କରିକି ବୁଲିବେ, ପ୍ରଭୁପାଦ ପଠାଉଛନ୍ତି କ'ଣ ତାଙ୍କ ସେ ମାତାଜୀଙ୍କ ନା ପଢ଼ୁଥିଲି, କ'ଣ କରିବେ ଭାଗବତରେ ପଢ଼ିଲା ବସିଲା ପରେ ଆଉ କିଛି ପଢ଼ିବନି ବାହାର। ପ୍ରଭୁପାଦଙ୍କ ଲାଇଫ୍ ଅଧା ପଢ଼ିଥିଲେ ପୁଣି ବନ୍ଦ ହେଇକି ରହିଲେ। ମାଳତୀ ନା କ'ଣ ତାଙ୍କ ନା, ପ୍ରଭୁପାଦ କହୁଛନ୍ତି ଯାଅ ତୁମେ ସେଠିକି ଯାଅ ଶୀଘ୍ର, ସିଧା ଯାଉଛନ୍ତି ସେ ସ୍ତ୍ରୀ ଲୋକ ନିଜେ ଯାଇ, ଯାଅ ତୁମେ ସେଠି ସେଣ୍ଟର ଖୋଲ। ସେ ଦେଖୁଥିଲେ ଜଣେ ସାଧୁ, ତାଙ୍କର ନିଜର କିଛି ଚାହୁଁନାହାନ୍ତି, ନିଜର କିଛି ଡିମାଣ୍ଡ ନାହିଁ, କେଉଁଠୁ ରହିବେ କ'ଣ କରିବେ ନାହିଁ, କେବଳ ଚାହୁଁଛନ୍ତି କୃଷ୍ଣଙ୍କର ମନ୍ଦିର ହଉ, କୃଷ୍ଣଙ୍କର ସୁଖ, ସେ ସବୁ ଦେଇଦେଇଥିଲେ। ଖାନି ଖାନି କରି ତା କାଟିଆ ବେଚୟ, ତାହାର ଯାହାତେ କିଛି ଦିବସ ଉପାୟ, ତାହାର ଅର୍ଦ୍ଧ ଗଙ୍ଗାଏ ନୈବେଦ୍ୟ ଲାଗିଯାଏ। ଆଉ ବୃନ୍ଦାବନ ଦାସ ଠାକୁର ଲେଖୁଛନ୍ତି, ଅର୍ଦ୍ଧେକ ସୌଦାହୟ ନିଜ ପ୍ରାଣ ରକ୍ଷା, ଅର୍ଦ୍ଧେକ ସୌଦାହୟ ନିଜ ପ୍ରାଣ ରକ୍ଷା, ଏଇ ମତ ହୟ ବିଷ୍ଣୁ ଭକ୍ତେର ପରୀକ୍ଷା, ଏଇ ମତ ହୟ ବିଷ୍ଣୁ ଭକ୍ତେର ପରୀକ୍ଷା। ସଉଦା ଆମର ଏବେ ବି ସେ ଟର୍ମ ଅଛି ଓଡ଼ିଆରେ ସଉଦା, ଜାଲୁ ଛୁଆ ଗଲୁ ଦୋକାନରୁ ସଉଦା ନେଇ ଆସିବୁ, ଆଜି ଇଂଲିଶରେ କହୁଛନ୍ତି ମାର୍କେଟିଂ, ସଉଦାଟା ହେଉଛି ବେଙ୍ଗଲୀ ଶବ୍ଦ। ଅର୍ଦ୍ଧେକ ସଉଦା ହୟ ନିଜ ପ୍ରାଣ ରକ୍ଷା, ଅଧା ଗଲା ଗଙ୍ଗାରେ, ଗଙ୍ଗା ନୈବେଦ୍ୟ ପାଇଁ ଦେଇଦେଲେ, କଦଳୀ ବିକିକି ଅଧା ଦେଇଦେଉଥିଲେ। ଚିନ୍ତା କରନ୍ତୁ ତାହେଲେ ଆମେ କ'ଣ ଦେବା କଥା କୃଷ୍ଣଙ୍କ ପାଇଁ, କଦଳୀ ବିକିକି ଅଧା ଦେଇଦେଲେ। ଆଉ ଅର୍ଦ୍ଧେକ ସୌଦାୟ ହଏ ନିଜ ପ୍ରାଣ ରକ୍ଷା, ଆଉ ଅଧାରେ ନିଜ ପ୍ରାଣ ରକ୍ଷା, ପିଲା ଛୁଆ ଅଛନ୍ତି ସେଥିରେ ପ୍ରାଣ ରକ୍ଷା କରନ୍ତି। ଏଇ ମତ ହଏ ବିଷ୍ଣୁ ଭକ୍ତେର ପରୀକ୍ଷା, ଏଇ ମତ, ଏଇ ଯେମିତି ଶ୍ରୀଧର କରୁଛନ୍ତି ଏଇଭଳି ବିଷ୍ଣୁ ଭକ୍ତର ପରୀକ୍ଷା, ଇଏ ଯୁକ୍ତ ବୈରାଗ୍ୟର ପରୀକ୍ଷା। ମହାପ୍ରଭୁ ଭକ୍ତ ଯତ ଭକ୍ତ ଗଣରେ ବୈରାଗ୍ୟ ପ୍ରଧାନ, ଯାହା ଦେଖି ପ୍ରୀତହନ ଗୁରୁ ଭଗବାନ। ସବୁ ଜଣେ ଧନୀ ହେଇଥିବ, ବହୁତ ଧନ ଥିବ, କିନ୍ତୁ ସେ ନିଷ୍ପେଷିତ ହେଇକି ଚଳୁଥିବ, ଭଲ ଖାଇବାର ନାହିଁ, ଭଲ କିନ୍ତୁ ଭଗବାନଙ୍କୁ ସବୁ ଦେଉଥିବ, ଏଇଟା କମ୍ ବଡ଼ ଜିନିଷ କି? କମ୍ ବଡ଼ ତ୍ୟାଗ, ବହୁତ ବଡ଼ ତ୍ୟାଗ। କାହିଁକି ଉଦ୍ଧବ ଉଦ୍ଧବ କୃଷ୍ଣଙ୍କୁ କହିକି ଗଲେ, ବେଶୀ ସମୟ ନାହିଁ ଲାଗିବନି, ମୁଁ ଯାଉଛି। ଆରେ ମୁଁ ବୃହସ୍ପତିର ଶିଷ୍ୟ, କଣ ଲେଖିଲେ ସୁଖଦେବ ଗୋସ୍ୱାମୀ ସେଠି, ବୃଷ୍ଟି ନାମ ପ୍ରବର ମନ୍ତ୍ରୀ କୃଷ୍ଣସ୍ୟ ଦୈତ ସଖା ଶିଷ୍ୟ ବୃହସ୍ପତି ସାକ୍ଷାତ ଉଦ୍ଧବ ବୁଦ୍ଧି ସତ୍ତବ। ଉଦ୍ଧବଙ୍କ ନାଁରେ ବିଶେଷଣ ଲଗେଇ ଦେଇଗଲେ, ଇଏ ଏଡ଼ ବଡ଼ ପଣ୍ଡିତ, କିନ୍ତୁ ସେ ଜାଣନ୍ତି ନା କୃଷ୍ଣଙ୍କ ପାଇଁ ସର୍ବତ୍ୟାଗ କରିଥିବା ଲୋକମାନେ ଗାଉଁଲି ଝିଅ ତାଙ୍କ ପାଠ ପଢ଼େଇକି ଛାଡ଼ିବେ ବର୍ତ୍ତମାନ, ଯେଉଁ ପାଠ ସେ ସ୍ୱର୍ଗରେ ପଢ଼ିନାହାନ୍ତି ସେ ପାଠ ସେ ପଢ଼ିନାହାନ୍ତି। କୃଷ୍ଣ ପାଇଁ କିଭଳି ତ୍ୟାଗ କରାଯାଏ, ବେଦ ଏ ଶିକ୍ଷା ଦେଇପାରିବ ନା? ଏ ଶିକ୍ଷା ବେଦ ଦେଇନି, ଯାହା ଗୋପୀମାନେ ଶିଖେଇବେ ଉଦ୍ଧବଙ୍କୁ। ବୃଷ୍ଟି ନାମ ପ୍ରବର ମନ୍ତ୍ରୀ, ଓ ବାବା, ପ୍ରବର ମନ୍ତ୍ରୀ, ପୁଣି ବିଶେଷଣ ରହିଲା କୃଷ୍ଣସ୍ୟ ଦୈତ ସଖା, କୃଷ୍ଣଙ୍କର ଦୈତ ପ୍ରିୟ, କେମିତିକା ପ୍ରିୟ ନା ସଖା, ପୁଣି କେମିତି ସଖା? ସୁଖଦେବ ଗୋସ୍ୱାମୀ ଯେତେ ବଡ କରିକି ଛାଡୁଛନ୍ତି ନା, ଫେରିଲା ବେଳେ ସେତିକି ଛୋଟ କରିକି ଛାଡ଼ିବେ। ବାପା ତୁ ଯେତିକି ବଡ ଜ୍ଞାନୀ ହେଇଥିଲୁ, ଦେଖ ତ୍ୟାଗୀ ପାଖରୁ ସେତିକି ଫେର, ବନ୍ଦେ ନନ୍ଦନ ବଜ ସ୍ତ୍ରୀଣା, ଫେରିଲା ବେଳେ କହିବେ ଚରଣ ଧୂଳି ନେଇକି ମୁଁ ଆସୁଛି। କିନ୍ତୁ କହିଲା ବେଳେ ଉଦ୍ଧବଙ୍କୁ ଏଇ କଥା କହିଥିଲେ, ବୃଷ୍ଟି ନାମ ପ୍ରବର ମନ୍ତ୍ରୀ କୃଷ୍ଣସ୍ୟ ଦୈତ ସଖା, ପୁଣି ଏତେ କୃଷ୍ଣ ସମ୍ବନ୍ଧ କହିଦେଇକି ତାଙ୍କର ନିଜର କ୍ୱାଲିଫିକେସନ ଦେଉଛନ୍ତି, ଶିଷ୍ୟ ବୃହସ୍ପତି ସାକ୍ଷାତ। ଏ ପାଠ ଏଠି କେଉଁଠି ସେଠି ପଢ଼ିନାହାନ୍ତି, ସ୍ୱର୍ଗରୁ ପାଠ ପଢ଼ିଛନ୍ତି, ଆଉ କଣ? ଉଦ୍ଧବ ବୁଦ୍ଧି ସତମ, ଉଦ୍ଧବ କେତେ ବୁଦ୍ଧି ଅଛି ନା, ସତମ ବୁଦ୍ଧିମାନ, ସେ ପୁରା ଡିଗ୍ରୀକି ପାର କରିକି କହିଲେ, ତା ବୁଦ୍ଧିକୁ ମୁଣ୍ଡରେ ଯାହା ଥିଲା ସବୁ ୱାସ୍ କରିକି ବ୍ରଜବାସୀ ମାନେ, ଗାଉଁଲି ବ୍ରଜାଙ୍ଗନା ମାନେ କୃଷ୍ଣଙ୍କ ପାଇଁ ତ୍ୟାଗ କରିଥିବା ପ୍ରୀତିକୁ କୃଷ୍ଣଙ୍କ ଉଦ୍ଧବଙ୍କ ମୁଣ୍ଡରେ ଭର୍ତ୍ତି କରିକି ଛାଡ଼ିଦେବେ। ସେ କହିଲେ କୃଷ୍ଣ ବ୍ୟସ୍ତ ହୁଅନି, ମୁଁ କିଛି ଦିନ ଭିତରେ ପରି ଆସିବି, ରଥ ନେଇକି ଯାଉଛି, ମୁଁ ବେଶୀ ଡେରି ଲାଗିବନି, 10 କିଲୋମିଟର ମାତ୍ର ରାସ୍ତା, ମୋର ଗୋଟିଏ ପ୍ରବଚନରେ ସମସ୍ତଙ୍କୁ ବଦଳେଇ ଦେବି। କିନ୍ତୁ ସୁଖଦେବ ନିଜ ମୁଖରେ କହୁଛନ୍ତି, କତିପୟ ମାସ, କେତେ ମାସ ରହିଲେ ସୁଖଦେବ ଗୋସ୍ୱାମୀ ଭାଗବତରେ ଖେଳେଇ ଖେଳେଇ ପାଉନାହାନ୍ତି, କହିଲେ କତିପୟ ମାସ, ଟିକାରେ କୁହାଯାଇଛି କେତେ କେତେ ମାସ ରହିଲେ, ଖାଲି ତ୍ୟାଗକୁ ଦେଖିଲେ, ବାହ ଇ କୃଷ୍ଣଙ୍କ ପାଇଁ ତ୍ୟାଗ କରିକି ଆନନ୍ଦରେ ଅଛନ୍ତି। ଆପଣ ଜାଣିଛନ୍ତି ଉଦ୍ଧବ ବୁଦ୍ଧି ସତ୍ତମ ପାଠ ପଢ଼ିଥିଲେ, କେବେ ତାଙ୍କର କଣ କୁହାଯିବ ଭକ୍ତିର ଅଙ୍ଗ ତ୍ରୁଟି ହେଇନଥିଲା, କିନ୍ତୁ ବ୍ରଜରେ ତ୍ରୁଟି ହେଇଗଲା, ବ୍ରଜରେ ତାଙ୍କର ତ୍ରୁଟି ହେଇଗଲା, ଗାୟତ୍ରୀ କରିପାରୁନାହାନ୍ତି। ବଦ୍ଧ ଜୀବ ଗାୟତ୍ରୀ କଲାବେଳେ ଯେମିତି ଆଙ୍ଗୁଳିରେ ପଇତା ପକେଇକି ଶୋଇଯାଏ ନା କି, ଉଦ୍ଧବ ଶୋଇନଥିଲେ, ଉଦ୍ଧବ ଆଙ୍ଗୁଠି ପୁରେଇଛନ୍ତି, ଆର୍ନିକ କରିପାରୁନାହାନ୍ତି, କାଠ ପିତୁଳା ହେଇଗଲେ, ତାଙ୍କର ଆର୍ନିକ ହେଲା ଗୋପୀମାନଙ୍କର ପ୍ରବଚନ, ଏ ସତ୍ୟ। ନନ୍ଦ ମହାରାଜ ସାଙ୍ଗରେ ରାତିରେ ତ କଥାବାର୍ତ୍ତା କଲେ, ଗୋଧୂଳି ସମୟରେ ପଶୁଛନ୍ତି, ଗୋପୀମାନେ କେହି ଦେଖିନାହାନ୍ତି ଉଦ୍ଧବ ଆସିଛନ୍ତି ବୋଲି, ତାକୁ ବ୍ୟାଖ୍ୟା କରିବା ପାଇଁ ଆମର ଯୋଗ୍ୟତା ନାହିଁ, କାରଣ ସେ ଭାବରେ ହିଁ ନା, କ'ଣ କରିବା ଆଜ୍ଞା, ଅତି ହୀନ ଲୋକ ଆମେ, କିନ୍ତୁ ଗୋଟେ ଲୋଭ ହୁଏ, ଆଉ ଜୀବନ ସାରା ହିଁ କଷ୍ଟ ହୁଏ, ପ୍ରବଚନ ସାରିଲା ପରେ ଖାଲି କଷ୍ଟ, ପ୍ରାକୃତ ଦଶା ନା। ଉଦ୍ଧବ ରଥ କେହି ଦେଖିନାହାନ୍ତି, ସକାଳୁ ସକାଳୁ ଗୋପୀମାନେ ତାହେଲେ ଉଠୁଛନ୍ତି, ଉଦ୍ଧବ ରାତି ମାନେ ତାଙ୍କର ନନ୍ଦ ମହାରାଜ ସାଙ୍ଗ କଥାବାର୍ତ୍ତାରେ ଚାଲିଯାଇଛି, କହିଲେ ଠିକ ଅଛି ଏତେ ଦିନ ଭାଗ୍ୟ ଆସିଛି, ଯମୁନା ଟିକେ ସ୍ନାନ କରିବି, କିନ୍ତୁ ସ୍ନାନ କରୁଛନ୍ତି ଯାହା କିଛି କରୁଛନ୍ତି ଗୋପୀମାନଙ୍କର। ସୁଖଦେବ ଗୋସ୍ୱାମୀ ଲେଖିଛନ୍ତି, ଉଦ୍ଗାୟତି ନାମ ରବିନ୍ଦ ଲୋଚନମ ବ୍ରଜାଙ୍ଗନା ନାମ ଦିବସ୍ପୁର୍ଶ୍ୱତ ଧ୍ୱନି ଦଧ୍ନସ ନିର୍ମନ୍ଥନ ଶବ୍ଦ ମିଶ୍ରିତ ନିରସ୍ୟତେ ଜେନ ଦିଶା ମଙ୍ଗଳମ। ଉଦ୍ଧବ ଭାବୁଥିଲେ ମୁଁ ଏଠି ଆସି କିଛି ବେଦମନ୍ତ୍ର ଧ୍ୱନି କହି ମୁଁ ଗୋପୀମାନଙ୍କର ଅନ୍ତର ଦୁଃଖକୁ ଦୂର କରି ବ୍ରଜର ବାତାବରଣକୁ ଅମଙ୍ଗଳ ଧ୍ୱନି ଯେଉଁ ଚାଲିଛି କୃଷ୍ଣଙ୍କ ବିରହରେ ମୁଁ ଆଜି ଦୂର କରିଦେବି, କିନ୍ତୁ ଓଲଟା ହେଇଗଲା। ଉଦୀୟମାନ ରବିନ୍ଦ ଲୋଚନମ, ସବୁ ତ୍ୟାଗ କରି ବସ୍ତ୍ର ଯାହାର ଠିକ ନାହିଁ, ଉଦ୍ଧବ ସକାଳୁ ସ୍ନାନ କରିକି ଯମୁନାରେ ଆସୁଛନ୍ତି ଦେଖୁଛନ୍ତି, ଆରେ ଯିଏ ଆଜି ବି ସ୍ନାନ ବି କରିନାହାନ୍ତି ପାଗଣିନୀ ଭଳି ଆଲୁଲାଇତ କେଶ, ନାକରେ କିଛି ନାହିଁ, କାନରେ କିଛି ନାହିଁ, ଗୋଟେ ପାଗଣିନୀ ଭଳି ଦେଖାଯାଉଛନ୍ତି, କିନ୍ତୁ ଉଦ୍ଗୀୟମାନ ରବୀନ୍ଦ୍ର ଲୋଚନା ଶ୍ରୀକୃଷ୍ଣଙ୍କ ପାଇଁ ଯୋଉ ତ୍ୟାଗ, ଯୋଉ କୃଷ୍ଣଙ୍କ ପାଇଁ ଯୋଉ ଗାନ କରିକି ଆନନ୍ଦ ପାଉଛନ୍ତି, ଆପଣ କୁହନ୍ତି ନା, ଯାହାର ବେଶ ଠିକ ନାହିଁ, ଖାଇବା ଠିକ ନାହିଁ, କାଙ୍ଗାଳୁଣୀ ଭଳି ଦେଖାଯାଉଛନ୍ତି ଯୋଉ ବ୍ରଜବାସୀ ମାନେ, କିନ୍ତୁ କୃଷ୍ଣ କଥା କହିଲା ବେଳେ, କୃଷ୍ଣଙ୍କ ଗୁଣଗାନ କଲାବେଳେ ଆଖରୁ ଧାରଧାର ଲୁହ ବୋହୁଛି, କିନ୍ତୁ ଆନନ୍ଦ ପାଉଛନ୍ତି, ଅରବିନ୍ଦ ଲୋଚନା। ଚୈତନ୍ୟ ମତ ମଞ୍ଜୁଷାରେ ସମସ୍ତଙ୍କ ଗୋସ୍ୱାମୀ ଲେଖୁଛନ୍ତି, ଅରବିନ୍ଦ ଲୋଚନା ଶ୍ରୀକୃଷ୍ଣଙ୍କର ମୁଖକୁ ଦେଖି ତାଙ୍କର ତାପ ହରଣ ହେଇଯାଏ, ଉଦ୍ଧବଙ୍କର ଜ୍ଞାନ ତାପ, ଜ୍ଞାନ ପାଠ ପଢିଛନ୍ତି, କିନ୍ତୁ ଆଜି ଏମାନଙ୍କର ଯୋଉ ଉଦ୍ଗାର ଶୁଣୁଛନ୍ତି, ଉଦ୍ଧବଙ୍କର ତାପ ପଳଉଛି। ଆରେ ବାବା କେତେ ସୁନ୍ଦର ଲାଗୁଛି, କୃଷ୍ଣଙ୍କ ପାଇଁ ସବୁ ତ୍ୟାଗ କରିକି ଯୋଉ ଗାନ କରୁଛନ୍ତି, ସେ ଗାନ କିଭଳି, ବ୍ରଜାଙ୍ଗନା ଦିବସ୍ପୃଶ ଧ୍ୱନି କହିଲେ, ମୁଁ ଆସିଥିଲି ବ୍ରଜରେ ପ୍ରଭୁଚନ ଦେଇକି ବ୍ରଜର ବାତାବରଣ ମଣ୍ଡଳକୁ ଶୁଦ୍ଧ କରିବି, କିନ୍ତୁ ଏ ବ୍ରଜାଙ୍ଗନା ମାନଙ୍କର ଏ ଯୋଉ ଧ୍ୱନି ଆସୁଛି ତ ମଙ୍ଗଳ କରିଦଉଛି ନା, କିଭଳି ଆସୁଛି ନା, ଦଧି ନିର୍ମନ୍ଥନ ଶବ୍ଦ ମିଶ୍ରିତ, ଦଧି ଯୋଉ ମନ୍ଥନ ହଉଛି, ଦଧି ମନ୍ଥନ ସହିତ ଗୋପୀମାନେ ଶ୍ଳୋଗାନ କରୁଛନ୍ତି କୃଷ୍ଣଙ୍କର ଗାନ, ଦଧି ମନ୍ଥନ ହଉନି ସତେ, ଯେପରି ଉଦ୍ଧବଙ୍କର ଜ୍ଞାନ ରୂପକ ହୃଦୟକୁ ମନ୍ଥନ କରୁଛନ୍ତି ଗୋପୀମାନେ, କେଉଁ ରଜୁରେ ନା, ଅରବିନ୍ଦ ଲୋଚନଙ୍କର ଯୋଉ ଗୁଣକୁ ଗାନ କରିକି ଏ ଜ୍ଞାନୀ ହୃଦୟକୁ ମନ୍ଥନ କରୁଛନ୍ତି, ମନ୍ଥନ କଲେ ଭାରେ କଣ, ମାଖନ ଭାରେ, କଣ ମାଖନ ବାହାରୁଛି ନା, ଗୋପୀ ମାନଙ୍କର ଉଦ୍ଗାର ପ୍ରବଚନ ହୃଦୟକୁ ମନ୍ଥିତ କରି, ଜ୍ଞାନୀ ହୃଦୟକୁ ମନ୍ଥିତ କରି ବର୍ତ୍ତମାନ ମାଖନ ବାହାରୁଛି, ଅରବିନ୍ଦ ଲୋ ତାପ ଦୂର ଚାଲିଯାଉଛି, ଓ କୃଷ୍ଣଙ୍କ ପାଇଁ ଏତିକି ତ୍ୟାଗ କରିକି ଏତେ ସୁନ୍ଦର ଆନନ୍ଦ ପାଉଛନ୍ତି, ମୁଁ ତ ସ୍ୱର୍ଗରେ ପାଠ ପଢିକି ଆନନ୍ଦ ପାଇନି, ମୋର ବଡ଼ ଗୋଟେ ଅଭିମାନ ଥିଲା, ମୁଁ ଆଜି ଅମଙ୍ଗଳ, ବ୍ରଜର ଅମଙ୍ଗଳକୁ ଦୂର କରିଦେଇଯିବି। ଆରେ ବ୍ରଜର ଅମଙ୍ଗଳକୁ କଣ ଦୂର କରିବି, ମୋର ଅମଙ୍ଗଳ ଦଶା ଚାଲିଗଲା। ଏଠି କହୁଛନ୍ତି ନିରସ୍ୟତେ ଯେନ ଦିଶା ଅମଙ୍ଗଳମ, ଉଦ୍ଧବ ଏଇଭଳି ଶୁଣି ଶୁଣିକି ଗଲେ ସ୍ନାନ କରିବା ପାଇଁ, ଗୋପୀମାନେ ଆସିକି ଦେଖିଦେଲେ ରଥକୁ, ଏଇଠି ଏଇ କଥାରେ ପଡିଛି, ଉଦ୍ଧବ ଖୁସି ହେଇଗଲେ, ସେଥିପାଇଁ କହିଲେ ବନ୍ଦନନ୍ଦମ ବ୍ରଜସ୍ତ୍ରୀଣ ବାଦରେଣୁ ଅଭିକ୍ଷଣ, ବାରମ୍ବାର ବନ୍ଦନା, ଜୀବନ ସାରା ବନ୍ଦନା କରିବ, ଅଭିକ୍ଷଣ ଶବ୍ଦ ଅର୍ଥ ଏହା, ଏଇ ବୈରାଗ୍ୟ ପ୍ରଧାନ, ଏଇ ବୈରାଗ୍ୟ ପାଇଁ ଆଜି ଉଦ୍ଧବ ମଥା ହାଣି ନେଲେ, ଆଜି ବି ବ୍ରଜରେ ରହିଲେ ଗୁଳ୍ମ ଲତା ହେଇକି ଆଜି ପର୍ଯ୍ୟନ୍ତ ଅଛନ୍ତି କୁସୁମ ସରୋବର। ଗୋପୀମାନେ କହୁଛନ୍ତି ଓ ଅକ୍ରୁର ଆଗତ କିମ୍ବା ଯଶ୍ୟ କଂସସ୍ୟ ଅର୍ଥ ସାଧକ, ସୁନ୍ଦର ରଥ ସପ୍ତ କୌମ୍ଭିକି ସେ ଶ୍ଳୋକରେ ଲେଖା ହେଇଛନ୍ତି, ସୁନ୍ଦର ସ୍ୱର୍ଣ୍ଣ ରଥ, ଭଗବାନ କମ୍ ଚାଲା କି, ମୁଁ ସୁଖରେ ଅଛି ଏଟା ଜାଣନ୍ତୁ ଗୋପୀମାନେ, ସେଥିପାଇଁ ବାଛି ବାଛିକି ଗୋଟେ ସ୍ୱର୍ଣ୍ଣ ରଥ ପଠେଇଛନ୍ତି, ଆଉ ସ୍ୱର୍ଣ୍ଣ ରଥଟା ପୁରା ସଜ୍ଜିତ ହେଇଛି, ମାନେ ଭଗବାନ ଦେଖେଇବା ପାଇଁ ଚାହୁଁଛନ୍ତି ଉଦ୍ଧବଙ୍କ ଦ୍ୱାରା, ମୁଁ ବହୁତ ଆନନ୍ଦରେ ଅଛି ଗୋପୀମାନେ, କିନ୍ତୁ ଗୋପୀମାନେ ଏମିତି ଠୁକର ମାରିବେ, ଉଦ୍ଧବ ଠୁକର ଖାଇକି ଯିବେ, ସେ ରଥକୁ ଦେଖି କହିବେ ଆଚ୍ଛା ଆଚ୍ଛା ଆଚ୍ଛା, ଅକ୍ରୁ ଆଗତ କିମ୍ବା, ପୁଣି କଣ ଅକ୍ରୁ ଚାଲି ଆସିଲେ କି, ଆଜ୍ଞା ଉଦ୍ଧବ ଗାୟତ୍ରୀ ଧରିଛନ୍ତି ପୈତାକୁ, କହୁଛନ୍ତି ଏଠି ସୁଖଦେବ କହିବେ, ଏଇ ହେଇଗଲ ତାଙ୍କର ଆନ୍ନିକ ମନ୍ତ୍ର ପୁରା ବିଲକୁଲ ଭୁଲି ଯାଇଛନ୍ତି, ଗୋପୀମାନେ ଯୋଉ ପ୍ରବଚନ ଦଉଛନ୍ତି ସେଇ ହେଲା ତାଙ୍କର ଆନ୍ନିକ, ସେଇ ହେଲା ତାଙ୍କର ମନ୍ତ୍ର, କୃଷ୍ଣଙ୍କ ପାଇଁ ତ୍ୟାଗ କରିକି ଏଇଭଳି ପଡିକି ରହିକି ରହିଛନ୍ତି ଏମାନେ ବ୍ରଜଭୂମିରେ, ବା ଅକ୍ରୁର ଆଗତ କିମ୍ବା ଯଶ୍ୟ କଂସସ ଅର୍ଥ ସାଧକ, ସେଇ ଅକ୍ରୁର କଣ ଆସିଗଲା କି, ଏ ରଥ କଣ ଠିଆ ହେଇଛି ନନ୍ଦଦ୍ୱାର ମୁହଁରେ, ନା କେଉଁ ଅକ୍ରୁର, ନା କଂସସ୍ୟ ଅର୍ଥ ସାଧକ, କଂସର ଯିଏ ଅର୍ଥ ସାଧକ, କଂସର ଯିଏ ଅର୍ଥକୁ, କଂସର ଯିଏ ମନରଥକୁ ପୂରଣ କରିବା ପାଇଁ ଆସିଥିଲା, ସେ କଣ ଆସିଛି କି, କହିଲେ କେଉଁ ଅକ୍ରୁର, ଆଉ କେଉଁ ଅକ୍ରୁର ଅଛନ୍ତି କି, ଆଉ ଜଣେ ଗୋପୀ ପଚାରୁଛନ୍ତି, କହିଲେ ନା 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 ନା, ଜେନ ନୀତ ମଧୁପୁରୀ କୃଷ୍ଣ କମଳ ଲୋଚନ, ସେଇ ଅକ୍ରୁର କଥା ଆମେ କହୁଛୁ, ଯେଉଁ ଅକ୍ରୁର ନୀତ ମଧୁପୁରୀ, ଏ କୃଷ୍ଣ କମଳ ଲୋଚନ ଶ୍ରୀହରିଙ୍କ ଆମ ନିକଟକୁ ମଧୁପୁରକୁ ଯିଏ ନେଇଯାଇଥିଲା ସେଇ ଅକ୍ରୁର ଆସିଛି କି, କହିଲେ ଆଉ ଜଣେ ଗୋପୀ କହୁଛନ୍ତି କେଉଁ ଅକ୍ରୁର କଥା କହୁଛ, ତାଙ୍କର କାମ କଣ, ସେ ତ କୃଷ୍ଣଙ୍କୁ ନେଇଗଲେ ନେଇଗଲେ, ଆଉ ଜଣେ ଗୋପୀ କହୁଛନ୍ତି ନା 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 ନା, ବହୁତ ବଡ କାମ ଅଛି, ବହୁତ ବଡ କାମ ଅଛି ଅକ୍ରୁର, ଆଉ ଗୋଟେ କାମ କଣ, ଉଦ୍ଧବ ଅଗାତ କୃତାନ୍ନିକମ, ଉଦ୍ଧବ ଅଗାତ କୃତାନ୍ନିକମ, ଉଦ୍ଧବଙ୍କର ଆନ୍ନିକ ଆନ୍ନିକ ହେଇକି ରହିଗଲା, ଆଉ ଆନ୍ନିକ କରିପାରିଲେନି, ତାଙ୍କର ମନ୍ତ୍ର କଣ ହେଲା, ଗୋପୀ ମାନଙ୍କର ତ୍ୟାଗପୂର୍ଣ୍ଣ କୃଷ୍ଣଙ୍କ ପାଇଁ ସବୁ ତ୍ୟାଗ କରିକି ଯୋଉ ବିଶୁଦ୍ଧ ଉଦ୍ଗାର କରୁଛନ୍ତି, ଇଏ ଦଧିମନ୍ତନ ଶବ୍ଦ ସହିତ ବ୍ରଜମଣ୍ଡଳକୁ ପବିତ୍ର କରୁଛି, ଦିଶକୁ ଅମଙ୍ଗଳ କରୁଛି। ଆଉ ଜ୍ଞାନୀ ଉଦ୍ଧବ ତାଙ୍କର ସମସ୍ତ ଜ୍ଞାନ ଭାବନାର ଯୋଉ ଅଭିମାନ ଥିଲା ତା ଅମଙ୍ଗଳକୁ ଦୂର କରୁଛି। ହେଲେ କିମ୍ ସାଧୟତି ଅସ୍ମାଭି, ଗୋପୀ କହୁଛନ୍ତି ଇଏ ଆମର ଆଉ କ'ଣ ସାଧନ କରିବ, କୃଷ୍ଣଙ୍କୁ ତ ନେଇଗଲା ଆଉ କ'ଣ କାମ ଏହାର ବାକି ଅଛି। କହିଲେ ନା ନା ବହୁତ ବଡ଼ କାମ ବାକି ଅଛି। ଭର୍ତ୍ତୁ ପ୍ରୀତସ୍ୟ ନିଷ୍କୃତି, କଂସ ମରିଯାଇଛି ନା, କଂସର ପିଣ୍ଡଦାନ ପାଇଁ କ'ଣ ଦରକାର? ଓ ଜଣେ ଟୀକାକାର ଲେଖୁଛନ୍ତି, କଂସ ମାଂସ ରୁଧିର ପ୍ରିୟ ନା, ଯିଏ ଯାହା ଭଲ ପାଏ ମଲାପଳେ ସେ କାମ ସେଟା କରିବ ନା। କଂସ ଯେହେତୁ ରୁଧିର ମାଂସ ପ୍ରିୟ, ସେ ମଲାପଳେ ତାଙ୍କ ରୁଧିର ମାଂସ ଦେବାକୁ ପଡ଼ିବ, ତେଣୁ ରୁଧିର ମାଂସ ଆଉ କେଉଁଠି ପାଇବ ଅକ୍ରୁର? ସେ କଣ ଶିକାର କରିବା ପାଇଁ ଯିବ ବଣରେ? କଣ ଆଉ ହରିଣୀ ହରିଣୀ ଅଛନ୍ତି? ଦେଖିଲା ବୃନ୍ଦାବନ ତ ବହୁତ ଗୁଡ଼ିଏ ସୁନ୍ଦର ଜାଗା, ଆଉ ବୃନ୍ଦାବନରେ ପଶୁପକ୍ଷୀ ମାନଙ୍କ ପାଖକୁ ଗଲାନି, କାହିଁକି ନା ପଶୁପକ୍ଷୀ ଧରିବା ପାଇଁ କଷ୍ଟ ହବ, କିନ୍ତୁ ଆମକୁ ଧରିବା ପାଇଁ ସହଜ, କାରଣ ଆମ କୃଷ୍ଣ ନେଇ ପଳେଇଛନ୍ତି ନା, ଆମର ପ୍ରାଣ ତ ପଳେଇଛନ୍ତି, ଆମ ଶରୀରଟା ଅଛି। ତେଣୁ ଇଏ ଏ ଶରୀରର ମାଂସ ପିଣ୍ଡକୁ ନବ, କଂସକୁ ଅର୍ପଣ କରିବ, ଏଇଥିପାଇଁ ଏ ଅକ୍ରୁର ଆସିଛି। ଆଜ୍ଞା ଉଦ୍ଧବ କୃତାନ୍ନିକ ଅଗାତ କୃତାନ୍ନିକମ, ବାସ ଆନ୍ନିକ କରିବେ, ଧରିଛନ୍ତି ପଇତାକୁ, ପଇତା ଥିଲା କି ନା ବି ମୁଁ କହିପାରିବିନି, ତାଙ୍କ ମନ୍ତ୍ର ଗଲା ପଇତା ଗଲା, ଉଦ୍ଧବ ଏହାକୁ ଶୁଣି କହିଲେ ବା କୃଷ୍ଣ ପଳେଇଛନ୍ତି, ତାଙ୍କ ପ୍ରାଣକୁ ନେଇ ପଳେଇଛନ୍ତି, ତାଙ୍କ ଶରୀରଟା ଅଛି, ଆଉ ଇଏ ଶରୀରର ମାଂସକୁ ନେଇକି ମୁଁ କଂସକୁ ଦେବି। ବିଶ୍ୱନାଥ ଚକଠାକରୀ କହୁଛନ୍ତି, ଅସ୍ମାନ ମାଂସେଇ ପିଣ୍ଡାନକୁ ତ୍ୱା ଦାସ୍ୟତି ଇତି ଅର୍ଥ, ଆମର ମାଂସକୁ ନେଇ, ଆମେ ତ ପଶୁ ନା, ଆମେ କଣ ମଣିଷ ହେଇକି ଅଛୁ କି, ଆମ ପ୍ରାଣ ପଳେଇଯାଇଛି, ଆମେ ତ ପଶୁ ଭଳି ରହୁଛୁ, ଏ ଉଦ୍ଧବ ଆସିଛି, ଏ ଅକ୍ରୁର ଆସିଛି, ଆମର ମାଂସକୁ କାଟିକି ନବ, ଏ କଂସକୁ ଅର୍ପଣ କରିବା, ବାସ କୃତାନ୍ନିକ। ଆଉ ତତ ସ୍ତ୍ରୀ ନାମ ବଦନ୍ତି ନାମ, କଣ କହିବି ଟିକାରେ ସୁଦ୍ଧା ଅର୍ଥ, ଏଠି ଗୋପୀ ନାମ କୁହାଗଲା ନା, ଗୋପାଙ୍ଗ ନାମ କୁହାଗଲା ନା, ସ୍ତ୍ରୀ ନାମ। ଦେଖ ଉଦ୍ଧବ, ତୁମେ ଯେଉଁ ଭାବୁଥିଲ ଗାଉଁଲି ସ୍ତ୍ରୀ, ତୁମକୁ ମ୍ୟାଚ୍ କରିକି ମୁଁ କଥା ସୁଖଦେବ ଗୋସ୍ୱାମୀ ପ୍ରବଚନ ଦେଉଛନ୍ତି, ତୁମେ ଯାହାଙ୍କୁ ସ୍ତ୍ରୀ ବୋଲି ଭାବୁଥିଲ, ଦେଖ ସେମାନେ କିଭଳି ତ୍ୟାଗ କରିଛନ୍ତି। ଉଦ୍ଧବ ଖୁସି ହେଇଯିବେ, କତିପୟ ମାସାନ, ଯେ କିଛି ଦିନ ପାଇଁ ଯାଇଥିବେ କୃଷ୍ଣଙ୍କୁ କଥା ଦେଇକି, ସେ କିଛି ମାସ ରହିଗଲେ ସେଠି, ଖାଲି ତ୍ୟାଗୀ କୃଷ୍ଣଙ୍କ ପାଇଁ ତ୍ୟାଗ କରି କେଉଁ କେଉଁ ଆନନ୍ଦ ପାଉଛନ୍ତି, ଏ ଯୁକ୍ତ ବୈରାଗ୍ୟକୁ ଶୁଣିବା ପାଇଁ, ତ୍ୟାଗକୁ ଶୁଣିବା ପାଇଁ ରହିଗଲେ କତିପୟ ମାସାନ। ଏବଂ ଶେଷରେ ଆସିଲା ଆସିଲା ବେଳେ ଯାହାଙ୍କ ପାଖରେ ଏତେ ବିଶେଷଣ ଲାଗିଥିଲା, ଶେଷରେ ଆସିଲା ବେଳେ ସେ କହିବେ ବନ୍ଦେ ନନ୍ଦ, ସେଇ ସୁଖଦେବ ଗୋସ୍ୱାମୀ ନିଜ ମୁଖରେ କହିବେ, ବନ୍ଦେ ନନ୍ଦମ ବ୍ରଜ ସ୍ତ୍ରୀଣମ ପାଦରେଣୁ ଅଭିକ୍ଷଣ, ମୁଁ ବନ୍ଦନା କରୁଛି, ବନ୍ଦନା କରିକି ଗୋପୀଙ୍କୁ ଆସି ବସି ଉଠ କହିବାର ତାତ୍ପର୍ଯ୍ୟ ଥିଲା, ଯେଉଁମାନେ ବୈରାଗ୍ୟ ଆଚରଣ କରିବେ, କୃଷ୍ଣଙ୍କ ପାଇଁ ଭୋଗ ତ୍ୟାଗ କରିବେ, ସେ କୃଷ୍ଣଙ୍କ ଦ୍ୱାରା ପୂଜ୍ୟ, ମହାପ୍ରଭୁଙ୍କ ଦ୍ୱାରା ପୂଜ୍ୟ, ଭକ୍ତ ଦ୍ୱାରା ହିଁ ପୂଜ୍ୟ, ସଂସାର ସେମାନେ ପୂଜ୍ୟ, ଆଉ ବିଶେଷ କରି ଚୈତନ୍ୟ ମହାପ୍ରଭୁର ଭକ୍ତ, ମହାପ୍ରଭୁର ଭକ୍ତ ଗଣରେ ବୈରାଗ୍ୟ ପ୍ରଧାନ, ଯାହା ଦେଖି ପ୍ରୀତହନ ଗୌର ଭଗବାନ। ଠିକ ସମୟ ତ ପୁଣି ହେଇଗଲେ, କାଲି ଚୈତନ୍ୟ ମହାପ୍ରଭୁ ଖୁସି ହେବେ, କାଲି ମହାପ୍ରଭୁ ପୁଣି ପ୍ରବଚନ ଆରମ୍ଭ କରିବେ, କହିଲେ ଭଲ ହେଲା, ପଚାରିବେ ଗୋବିନ୍ଦ ରଘୁନାଥ କଣ ମୋର ଆଉ ପ୍ରସାଦ ପାଉନି କି ଏଠି, କହିଲେ ନା ପ୍ରଭୁ ସେ ସିଂହଦ୍ୱାରରେ ଠିଆ ହେଇକି ଭିକ୍ଷା ମାଗୁଛି। ମହାପ୍ରଭୁ କହିଲେ ଭଲ ହେଲା, ବହୁତ ସୁନ୍ଦର, ବହୁତ ସୁନ୍ଦର, ଭଲ ହେଲା, ବୈରାଗୀର ଧର୍ମ ଆଚରିଲ, ବହୁତ ସୁନ୍ଦର ହେଲା, ବୈରାଗୀ ଧର୍ମ ଆଚରଣ କରୁଛି, ରାଜାପୁତ୍ର ହେଇକି ଆଜି ଦାଣ୍ଡ ଦ୍ୱାରରେ ଭିକ ମାଗି ଠିଆ ହେବା କମ୍ କଥା, କୁଳ ଧର୍ମ, ଗୋପୀମାନେ ଯେଉଁ କୁଳ ଧର୍ମକୁ, ଯେଉଁ ଲାଜ ଧର୍ମକୁ, ଯେଉଁ ଦେହ ଧର୍ମକୁ ଦେଖେଇଥିଲେ, କେହି ଦେଖିନଥିଲେ, ଗୌର ଅବତାରରେ ସେଇ ଗୋପୀମାନେ ଆସିଲେ ରାଜସମ୍ପଦ ଅଧିକାରୀ ହେଇକି, ସେମାନେ ଦାଣ୍ଡର ଭିକାରୀ ହେଇକି ନିଷ୍ପେଷିତ ହେଇକି କଳିଯୁଗର ଲୋକମାନଙ୍କୁ ଆଚରଣକୁ ଶିଖେଇଲେ, ରୂପ ସନାତନ ରଘୁନାଥ ଗୋପାଳ ଭଟ୍ଟ ଦେଖେଇଲେ, ଦେଖ ଭିକ ମାଗିକି ରାସ୍ତାରେ ନିଷ୍କିଞ୍ଚନ ଭଳି, ଗୋପୀ ଗୋପୀଙ୍କର ତ୍ୟାଗକୁ କେହି ଦେଖିଛନ୍ତି କି? ଦେଖିନାହିଁ। ହଁ କହ କହ, ଗୋପୀମାନେ ଛାଡ଼ିଦେଲେ, ଗୌଡ଼ି ଲୋକ ଥିଲେ, ଖାଇବାକୁ ମିଳୁନଥିଲା, ଏମିତି ତ୍ୟାଗ କରିଥିଲେ କୃଷ୍ଣଙ୍କ ପାଇଁ, କୃଷ୍ଣ ଧନୀ ଲୋକ ଏହା ଭାବିକି, ସେଇ ଗୋପୀମାନଙ୍କୁ ଭଗବାନ ଆଜି କରିଲେ ରାଜପୁତ୍ର କରିକି ସବୁ ତ୍ୟାଗ କରିକି ଦେଖାଉଛୁ। କାଲି ଶୁଣିବା ମହାପ୍ରଭୁ ଗୋବିନ୍ଦଙ୍କୁ କହିବେ, ବୈରାଗ୍ୟ ଧର୍ମ ପାଞ୍ଚଟି ପୟାରରେ କହିବେ, ତାପରେ ରଘୁନାଥ ପ୍ରାର୍ଥନା କରିବେ, କହିବେ ପ୍ରଭୁ ମୋ ପାଇଁ ଆଦେଶ କିଛି ଦିଅନ୍ତୁ, କାହିଁକି ମୋତେ ଘର ଛଡ଼େଇଲେ? ରଘୁନାଥ ଘର ଛାଡ଼ିନଥିଲେ, ଏଇ ସିଦ୍ଧାନ୍ତ ସର୍ବଦା ମନ୍ଦିର କହିବେ ପଚାରିଲେ ପ୍ରଭୁ ମୋତେ କାହିଁକି ଘରେ ଛଡ଼େଇଛନ୍ତି, ମୋର କର୍ତ୍ତବ୍ୟଟା କ'ଣ? ତାମାନେ ରଘୁନାଥ ମନକୁ ମନ କରିଥାନ୍ତି ନା କୃଷ୍ଣଙ୍କର କୃପା ତାଙ୍କୁ ଛାଡ଼ିକି ନେଇ ଆସିଛି, ପଚାରନ୍ତୁ ମୁଁ କ'ଣ କରି? ମହାପୁରୁଷ ସେଠୁ ଦୁଇଟି ଶ୍ଳୋକରେ ପୁଣି ବୈରାଗ୍ୟମାନଙ୍କ ପାଇଁ ଶିକ୍ଷା ଦେବେ। ଜୟ ରଘୁନାଥ ଦାସଙ୍କ ସ୍ୱାମୀ ପ୍ରଭୁ କି ଜୟ, ଗୌର ନିତ୍ୟାନନ୍ଦ ପ୍ରଭୁ କି ଜୟ, ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ଜୟ, ପ୍ରଭୁପାଜୀ ମହାରାଜ କି ଜୟ, ଗୌର ଗୋବିନ୍ଦ ଗୋସ୍ୱାମୀ ଶ୍ରୀ ଗୁରୁ ମହାରାଜ କି ଜୟ, ସମ୍ବିତ ବୈଷ୍ଣବ ଭକ୍ତ ବୃନ୍ଦ କି ଜୟ, ନିତାଇ ଗୌର ପ୍ରେମାନନ୍ଦେ ହରି।